ସାଧନାର ଅଷ୍ଟମ ଦିନ ପୁରା ହେଲା, ଅଷ୍ଟମ ଦିନ ପୁରା ହେଲା। ଶିବିରର ଦୁଇ ଦିନ ରହିଲା ଏବଂ ଗମ୍ଭୀରତା ପୂର୍ବକ କାମ କରିବାକୁ କେବଳ ଗୋଟିଏ ଦିନ ରହିଲା। ତାର ବହୁତ ଭଲ ଲାଭ ଉଠାଇବାର ଅଛି। ଧର୍ମର ଗଙ୍ଗା ନିକଟକୁ ଆସିଛନ୍ତି, ଧର୍ମର ଶିବିରରେ ସମ୍ମିଳିତ ହେବାକୁ ଆସିଛନ୍ତି। ତେଣୁ ଏହି ଦଶ ଦିନରେ ଯେତେ ସମ୍ଭବ ସେତେ ଲାଭ ନେଇ ନିଅନ୍ତୁ ଏବଂ ଏହାଠାରୁ ବଡ଼ କଥା କରିନିଅନ୍ତୁ କି ଏହି ବିଦ୍ୟାକୁ ବହୁତ ଭଲ ଭାବେ ବୁଝିକରି ଯାଆନ୍ତୁ। ଏହି ବିଦ୍ୟା ସାରା ଜୀବନ କାମରେ ଆସିବ। କଥା ଯଦି ଭଲ ଭାବରେ ବୁଝି ନ ହେବ ତେବେ ଘରକୁ ଫେରି ପୁଣି ଏହାର ଅଭ୍ୟାସ କରିପାରିବେ ନାହିଁ। ଅଭ୍ୟାସ କରିପାରିବେ ନାହିଁ ତେବେ ଏଥିରୁ ଯେଉଁ ଲାଭ ମିଳିଥାଏ ସେଥିରୁ ବଞ୍ଚିତ ରହିଯିବେ। ଲାଭ ତ ଅଭ୍ୟାସ କରିବା ଦ୍ୱାରା ହିଁ ମିଳିବ। ତେଣୁ ଭଲ ଭାବେ ବୁଝିକରି ଧର୍ମ କ'ଣ, କାହାକୁ ଧର୍ମ କହିବା ଏବଂ ଧର୍ମ ନାଁରେ ଆମେ କେଉଁଠି ଭ୍ରାନ୍ତ ହୋଇଛନ୍ତି। ଧର୍ମ କହନ୍ତି ପ୍ରକୃତିର ନିୟମକୁ, ବିଶ୍ୱର ବିଧାନକୁ, ନିସର୍ଗର ନିୟମକୁ, ଋତକୁ, ଯାହାର ଶାସନ ସମସ୍ତଙ୍କ ଉପରେ ଚାଲିଥାଏ, ଯାହାକୁ ଅଣୁ ଅଣୁ ଧାରଣ କରନ୍ତି, ଯାହା ଅଣୁ ଅଣୁକୁ ଧାରଣ କରିଛି, ଯାହା ଏପରି ସର୍ବବ୍ୟାପୀ, ତାକୁ ଭାରତରେ ଧର୍ମ କୁହାଯାଉଥିଲା। କ'ଣ ନିୟମ ରହିଛି, ପ୍ରକୃତିର ନିୟମ କ'ଣ? ପ୍ରକୃତିର ନିୟମ ଧରାବନ୍ଧା ଓ ତାହା ସମସ୍ତଙ୍କଠାରେ ସମାନ ଭାବରେ ଲାଗୁ ହୁଏ। ତାହା କାହାର ପକ୍ଷପାତ କରେ ନା। କୌଣସି ରାଜ୍ୟ ଯଦି ଭଲ ରାଜ୍ୟ ହୋଇଥାଏ, ସୁରାଜ୍ୟ ହୋଇଥାଏ, ତେବେ ସେ ତାର ଯେଉଁ ନିୟମ ଗଢ଼େ, ସମ୍ବିଧାନ ନିର୍ମାଣ କରେ, ସେହି ନିୟମରେ କୌଣସି ଗୋଟିଏ ଜାତି ପ୍ରତି ପକ୍ଷପାତ ନଥାଏ, କୌଣସି ଗୋଟିଏ ବର୍ଣ୍ଣ ପ୍ରତି, କୌଣସି ଗୋଟିଏ ସମ୍ପ୍ରଦାୟ ପ୍ରତି ପକ୍ଷପାତ ନଥାଏ। ବିଧାନ ସମସ୍ତଙ୍କ ଉପରେ ଏକାପରି ଲାଗୁ ହୋଇଥାଏ। ଚୋରି କରୁଛି ତ କେହି ଚୋରି କରୁ, ତାକୁ ସେହି ଦଣ୍ଡ ମିଳିବ। ହତ୍ୟା କରୁଛି ତ କେହି ବି କରୁ, ତାକୁ ସେହି ଦଣ୍ଡ ମିଳିବ। ତେଣୁ ବୁଝିବା ଦରକାର ଏହି ଶାସନ ଭଲ, ସୁଶାସନ, ଏହାର ନିୟମ ଠିକ। ଆଉ ଏହି ନିୟତିର ରାଜ୍ୟ ତ, ଆରେ ଏତେ ଭଲ ରାଜ୍ୟ, କୌଣସି ରାଜାର ରାଜ୍ୟରେ, କୌଣସି ଗଣତନ୍ତ୍ର ରାଜ୍ୟରେ ମଧ୍ୟ ଭୁଲ ହୋଇପାରେ, କିନ୍ତୁ ଏହି ବିଧାତାର ରାଜ୍ୟରେ ଭୁଲ ହୋଇପାରେ ନା। ଯେଉଁ ବ୍ୟକ୍ତି ନିୟମ ଭଙ୍ଗ କରେ ତାକୁ ତତ୍କାଳ ଦଣ୍ଡ ମିଳେ, ବିଳମ୍ବ ହୁଏ ନାହିଁ, କେହି ବି ଭାଙ୍ଗୁନା। କୌଣସି ଜାତିର ହୋଇଥାଉ, କୌଣସି ବର୍ଣ୍ଣର ହୋଇଥାଉ, କୌଣସି ଗୋତ୍ରର ହୋଇଥାଉ, କୌଣସି ଦେଶର ହୋଇଥାଉ, କୌଣସି ବୋଲି ଭାଷାର ହୋଇଥାଉ, କୌଣସି ସମୟର ହୋଇଥାଉ, ଯେବେ ଯିଏ ନିୟମ ଭାଙ୍ଗିଲା ତାକୁ ତତ୍କାଳ ଦଣ୍ଡ ମିଳିଲା। ଏହା ପ୍ରକୃତିର ଧରାବନ୍ଧା ନିୟମ। କୌଣସି ରାଜ୍ୟର ନିୟମକୁ କେହି ବ୍ୟକ୍ତି ପାଳନ କରେ ତେବେ ସେ ସେହି ରାଜ୍ୟର ଦଣ୍ଡରୁ ବଞ୍ଚିଗଲା। କେବଳ ଏତିକି, ରାଜ୍ୟର ନିୟମକୁ ପାଳନ କରୁଥିବା ବ୍ୟକ୍ତିକୁ ରାଜ୍ୟ ପୁରସ୍କାର ଦିଏ ନାହିଁ, କେବଳ ଦଣ୍ଡରୁ ବଞ୍ଚିଗଲା। ପ୍ରକୃତିର ନିୟମକୁ ପାଳନ କରୁଥିବା ବ୍ୟକ୍ତି ଦଣ୍ଡରୁ ତ ବଞ୍ଚିଥାଏ, ତାକୁ ପୁରସ୍କାର ମଧ୍ୟ ମିଳିଥାଏ, ଖୁବ୍ ବଡ଼ ପୁରସ୍କାର ମିଳିଥାଏ ଓ ତତ୍କାଳ ମିଳିଥାଏ। ଏହି କଥାକୁ ବିପଶ୍ୟୀ ସାଧକ ଖୁବ୍ ଭଲ ଭାବେ ବୁଝିବାକୁ ଲାଗେ ଏବଂ ବହୁତ ଭଲ ଭାବେ ବୁଝିପାରେ, ତେଣୁ ବହୁତ ଭଲ ଭାବେ ପାଳନ କରିବାକୁ ଲାଗେ। ସେ ଦେଖେ କି ଯେବେ ଯେବେ ମୁଁ ନିଜ ମନରେ ବିକାର ଉତ୍ପନ୍ନ କରୁଛି, କ୍ରୋଧ ଉତ୍ପନ୍ନ କରେ, ଦ୍ୱେଷ ଉତ୍ପନ୍ନ କରେ, ଈର୍ଷା ଉତ୍ପନ୍ନ କରେ, ଅହଂକାର ଉତ୍ପନ୍ନ କରେ, କାମବାସନା ଉତ୍ପନ୍ନ କରେ, ଭୟ ଉତ୍ପନ୍ନ କରେ, କୌଣସି ବି ବିକାର ଉତ୍ପନ୍ନ କରେ, ତତ୍କାଳ ବ୍ୟାକୁଳ ହୋଇଯାଉଛି। ଭିତରେ ଦେଖିବାକୁ ଲାଗିଲା ନା, ଭିତରକୁ ଦେଖିବ ନାହିଁ, କେବଳ ବହିର୍ମୁଖୀ ରହିବ, ତେବେ ଏହି ନିୟମକୁ ବୁଝିପାରିବ ନାହିଁ। ଆଉ ଭିତରେ ଆଖି ବନ୍ଦ କରି ବସିବ ବି ଓ କଳ୍ପନାର ଧ୍ୟାନ କରୁଥିବ, ତେବେ ବି କଥା ବୁଝାପଡ଼ିବ ନାହିଁ। ଆଖି ବନ୍ଦ କରି ଯଦି ଭିତରେ ଯଥାର୍ଥକୁ ଦର୍ଶନ କରୁଥାଏ, ଯାହା ସତକୁ ସତ ଅନୁଭବ ହେଉଛି, ତେବେ ଧର୍ମ ବୁଝି ହେବାକୁ ଲାଗିଲା କି ମୁଁ ବିକାର ଉତ୍ପନ୍ନ କଲି, ଆଉ ପ୍ରକୃତି ଦଣ୍ଡ ଦେଲା, ତତ୍କ୍ଷଣାତ୍ ଦଣ୍ଡ ଦେଲା, ମୋତେ ଅସ୍ଥିର କରିଦେଲା, ଅଶାନ୍ତ କରିଦେଲା। ଏହି ପ୍ରକାର ମୁଁ ବିକାରରୁ ମୁକ୍ତ ହେଲି, ଚିତ୍ତ ନିର୍ମଳ ହେଲା, ତ ମୋତେ ପୁରସ୍କାର ମିଳିଲା, ତତ୍କାଳ ମିଳିଲା, ଏତେ ଶାନ୍ତି ଅନୁଭବ ହୋଇଥାଏ, ଏପରି ସୁଖ ଅନୁଭବ ହୋଇଥାଏ କି ଯାହା ବାହାରର ସାଂସାରିକ କଥାରେ କେଉଁଠି ବି ଏପରି ସୁଖ ନାହିଁ। ଏପରି ସୁଖ, ଏପରି ଶାନ୍ତି, ତେବେ ପୁରସ୍କାର ମିଳିଲା। ପ୍ରକୃତିର ନିୟମକୁ ଭାଙ୍ଗିଲା କ୍ଷଣି ଦଣ୍ଡ ମିଳିଲା ଓ ତତ୍କାଳ ମିଳିଲା। ପ୍ରକୃତିର ନିୟମ ଅନୁସାରେ ଜୀବନଯାପନ କରିବାରୁ ପୁରସ୍କାର ମିଳିଲା ଓ ତତ୍କାଳ ମିଳିଲା। ଭାରତର ପୁରାତନ ଭାଷାରେ ଏହାକୁ ଧର୍ମ କହୁଥିଲେ। ଏଥିରେ ହିନ୍ଦୁତ୍ୱର କୌଣସି ଦେଣ ଲେଣ ନାହିଁ। ମୁସଲିମତ୍ୱର କି ଜୈନତ୍ୱର କି ବୌଦ୍ଧତ୍ୱର କି ଖ୍ରୀଷ୍ଟତ୍ୱର କି ଶିଖତ୍ୱର କି ପାର୍ସିତ୍ୱର କିଛି ଦେଣ ଲେଣ ନାହିଁ। ନିଜେ ନିଜକୁ ଏ ସମ୍ପ୍ରଦାୟର ବ୍ୟକ୍ତି କହୁଥାଉ, ସେ ସମ୍ପ୍ରଦାୟର ବ୍ୟକ୍ତି କହୁଥାଉ, ଏ ଜାତିର ସେ ଜାତିର, ଏ ବର୍ଣ୍ଣର ସେ ବର୍ଣ୍ଣର, ଏ ପ୍ରକାର କର୍ମକାଣ୍ଡ କରୁଥିବା ବ୍ୟକ୍ତି ହୋଇଥାଉ, ସେ ପ୍ରକାର କର୍ମକାଣ୍ଡ କରୁଥିବା ବ୍ୟକ୍ତି ହୋଇଥାଉ, ଏ ପ୍ରକାର ବେଶ ପୋଷାକ ପିନ୍ଧୁଥାଉ ବା ସେ ପ୍ରକାର ବେଶ ପୋଷାକ ପିନ୍ଧୁଥାଉ, ଏ ପ୍ରକାରର ବୋଲି ଭାଷା କହୁଥାଉ ବା ସେ ପ୍ରକାରର ବୋଲି ଭାଷା କହୁଥାଉ, ଏ ପ୍ରକାରର ଦାର୍ଶନିକ ମାନ୍ୟତା ମାନୁଥାଉ ବା ସେ ପ୍ରକାର ଦାର୍ଶନିକ ମାନ୍ୟତା ମାନୁଥାଉ, କିଛି ଫରକ ପଡ଼େ ନାହିଁ। ମନରେ ବିକାର ଉତ୍ପନ୍ନ କଲା କ୍ଷଣି ଦଣ୍ଡ ମିଳିଲା। ଯେବେ ବିକାର ଉତ୍ପନ୍ନ ହୁଏ, ତେବେ ପ୍ରକୃତି ଏହା ଦେଖେ ନାହିଁ କି ଯାହାଠାରେ ବିକାର ଜାଗିଛି ସେ ନିଜକୁ କ'ଣ କହୁଛି। ହିନ୍ଦୁ କହୁଛି କି ବୌଦ୍ଧ କହୁଛି କି ଜୈନ କହୁଛି କି ବ୍ରାହ୍ମଣ କହୁଛି କି ଶୂଦ୍ର କହୁଛି କି ଭାରତୀୟ କହୁଛି କି ଆମେରିକୀୟ କହୁଛି, ନିଜକୁ ସେ କ'ଣ କହୁଛି, ଏସବୁ କିଛି ଦେଖେ ନା। ଇଏ କିପରି ବେଶ ଧାରଣ କରିଛି ଦେଖେ ନାହିଁ। ଇଏ କି ପ୍ରକାରର କର୍ମକାଣ୍ଡ କରୁଛି, ପ୍ରକୃତି ଏସବୁ କଥାକୁ ଦେଖେ ନାହିଁ। ଏହି ବ୍ୟକ୍ତି କିପରି ମାନ୍ୟତାକୁ ମାନୁଛି, କିପରି ଦର୍ଶନକୁ ମାନୁଛି, ଆତ୍ମା ଅଛି ନାହିଁ, ପରମାତ୍ମା ଅଛନ୍ତି ନାହାନ୍ତି, ଆତ୍ମା ଓ ପରମାତ୍ମା ଦୁଇ ଅଟନ୍ତି ନାହିଁ ଏକ ଅଟନ୍ତି, ଇଏ କ'ଣ ମାନୁଛି। ଆରେ କିଛି ବି ମାନୁଥାଉ ନା, ବିକାର ଉତ୍ପନ୍ନ କରିଛି ନା, ବିକାର ଉତ୍ପନ୍ନ କରିଛି ତ ଦଣ୍ଡ ମିଳିବ ହିଁ। ନିର୍ବିକାର ହୋଇଗଲା, ପୁରସ୍କାର ମିଳିବ ହିଁ। ତେଣୁ କାମର କଥା ବୁଝାପଡ଼ିବାରେ ଲାଗେ। ଧର୍ମ ନାଁରେ ଆମେ କି ପ୍ରକାର ଭ୍ରାନ୍ତିରେ ପଡ଼ିଗଲେ, ସେସବୁର ଧର୍ମ ସହ କ'ଣ ଦେଣ ଲେଣ। ଆମର ସେ ସମସ୍ତ ପ୍ରାକ୍ଟିସ୍, ସେ ସବୁ ଅଭ୍ୟାସ ଯାହା ଆମକୁ ବିକାରରୁ ମୁକ୍ତ କରେ, ତାହା ହିଁ ଧର୍ମ। ଏବଂ ବିକାରରୁ ମୁକ୍ତ କେବଳ ଉପର ଉପରେ ନୁହେଁ, ମନର ଉପର ଉପର ଅଂଶରେ ବିକାରରୁ ମୁକ୍ତ ହେବା ସହଜ, କାରଣ ଉପର ଉପରର ଅଂଶକୁ ଆମେ କେଉଁଆଡ଼େ ଭୁଲାଇ ନେଇଯାଇପାରିବା, କୌଣସି ଅନ୍ୟ କଥାରେ ଲଗାଇଦେଲେ ତେବେ ସେଇଥିରେ ବ୍ୟସ୍ତ ରହିଲା, ବିକାର ଉତ୍ପନ୍ନ କରୁନାହିଁ, ଭଲ କଥା। କୌଣସି ଏପରି ଚିନ୍ତନ କରିବାକୁ ଲାଗିଲା, ଭଲ ଚିନ୍ତନ କରିବାରେ ଲାଗିଲା, ସେହି ଚିନ୍ତନରେ ଲାଗିଗଲା ବିକାର ଉତ୍ପନ୍ନ କଲା ନାହିଁ। ଏପରି କୌଣସି ଭଜନ କୀର୍ତ୍ତନରେ ଲାଗିଗଲା କି ମନ ଏକବାର ସେଥିରେ ସମାହିତ ହୋଇଗଲା, ବିକାର ଉତ୍ପନ୍ନ କଲା ନାହିଁ, ଭଲ କଥା। କିନ୍ତୁ ଇଏ କିଏ କିଏ ଲାଗିଗଲା, ମନର ଏହି ଉପର ଉପରର ଅଂଶ ଲାଗିଗଲା, ଭିତରର ଅଂଶ ଯେମିତିକୁ ସେମିତି, ତା ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ବିପସ୍ୟନା କରୁଥିବା ବ୍ୟକ୍ତି ଏହି କଥାକୁ ଖୁବ୍ ଭଲ ଭାବେ ବୁଝିବାକୁ ଲାଗିବ। ଏଇ ଆମର ଉପର ଉପରର ଚିତ୍ତ ଓ ଭିତରର ଚିତ୍ତ ମଧ୍ୟରେ ବହୁତ ମୋଟା ମୋଟା ପାଚେରୀ ରହିଛି, ମୋଟା ମୋଟା କାନ୍ଥ ରହିଛି। ଭିତରର ଚିତ୍ତ କ'ଣ କରୁଛି ଉପରର ଚିତ୍ତକୁ କିଛି ମାଲୁମ ହିଁ ନାହିଁ। ଉପରର ଚିତ୍ତ ଖୁବ୍ ବୁଝୁଥାଏ ଧର୍ମର କଥାକୁ, ଖୁବ୍ ପ୍ରବଚନ ଶୁଣିଛି, ପୁସ୍ତକ ପଢ଼ିଛି, ତେଣୁ ଧର୍ମର କଥା ଉପର ଉପରର ଖୁବ୍ ବୁଝୁଥାଏ। ରାଗ କରିବା ଅନୁଚିତ, ଦ୍ୱେଷ କରିବା ଅନୁଚିତ, କ୍ରୋଧ କରିବା ଅନୁଚିତ, ଅହଂକାର କରିବା ଅନୁଚିତ, ନହେଲେ ବଡ଼ ବଡ଼ କଷ୍ଟ ଆସିବ, ବଡ଼ ଦୁଃଖ ଆସିବ। ତଥାପି ଯେଉଁ ଭିତରର ମନ ଅନ୍ତର୍ମନ ସେ ରାଗ କରିଚାଲିଛି, ଦ୍ୱେଷ କରିଚାଲିଛି, କ୍ରୋଧ କରିଚାଲିଛି, ଈର୍ଷା କରିଚାଲିଛି, ଅହଂକାର ଜଗାଇ ଚାଲିଛି, ସେ ଶୁଣେ ହିଁ ନାହିଁ। ଶୁଣିବ କିପରି? ଶବ୍ଦ ତା ପର୍ଯ୍ୟନ୍ତ ପହଞ୍ଚୁ ହିଁ ନାହିଁ, ଏତେ ମୋଟା କାନ୍ଥ ରହିଛି। ବିପସ୍ୟନା ଏଇଥିପାଇଁ କରୁଛନ୍ତି କି କିପରି ଏହି କାନ୍ଥ ଭାଙ୍ଗୁ। ଯାହା କିଛି ଆମର ଅନ୍ତର୍ମନକୁ ଅନୁଭବ ହେଉଛି, ଉପର ମନକୁ ବି ଅନୁଭବ ହେବା ଆରମ୍ଭ ହୋଇଯାଉ। ପୁରାକୁ ପୁରା ମନ ଚେତନ ହୋଇଯାଉ, କନସିୟସ୍ ହୋଇଯାଉ, ସୁପର କନସିୟସ୍ ହୋଇଯାଉ। ଭିତରେ ଯେଉଁ ପ୍ରପଞ୍ଚ ଚାଲୁଛି ତାକୁ ଖୁବ୍ ଜାଣୁ, ଏବଂ ଜାଣିକରି ଏହା ବୁଝୁ କି ବିକାର ଉତ୍ପନ୍ନ କଲି କି ଦେଖ ଦଣ୍ଡ ମିଳିଲା, ବିକାର ଉତ୍ପନ୍ନ କଲି କି ଦଣ୍ଡ ମିଳିଲା। ବିକାର ଉତ୍ପନ୍ନ ନ କରିବାରୁ କେବଳ ଦଣ୍ଡରୁ ବଞ୍ଚିତ ହେଲି ନାହିଁ, ସୁଖ ମିଳିଲା, ଶାନ୍ତି ମିଳିଲା। ଏହି ପ୍ରକାର ଅନୁଭୂତିରୁ ଜାଣିବାକୁ ଲାଗିଲା, ତେବେ କେବଳ ଉପରର ଚିତ୍ତ ଜାଣିବାକୁ ଲାଗିଲା ନାହିଁ, ଏହି ଭିତରର ଚିତ୍ତ ମଧ୍ୟ, ଯାହା ଅନୁଶୟ ବିକାରରେ ଭରା ହୋଇଛି। ପୁରାତନ ଭାଷା ଅନୁଶୟ, ଶୟନ କରୁଅଛି, ଶୋଇଛି, ଯାହାକୁ ଆଜିକାଲି କହୁଛନ୍ତି ସ୍ଲିପିଂ ଭଲକାନୋଜ୍। ଆମର ଏତେ ଗହିରିଆ ଗହିରିଆ ସଂସ୍କାର ବିକାର ଅନ୍ତର୍ମନର ଗଭୀରତାରେ ଚାପି ହୋଇ ରହିଛି, ଓ ଏହି ଚିତ୍ତଧାରା ସାଙ୍ଗରେ, ଜୀବନଧାରା ସାଙ୍ଗରେ ଅନୁକରଣ କରିଚାଲୁଛି, ଅନୁସରଣ କରିଚାଲୁଛି, ସଙ୍ଗେ ସଙ୍ଗେ ଚାଲୁଛି। କେବେ କେହି ମୁଣ୍ଡ ଟେକୁଛି, ଆମକୁ ବହୁତ ବ୍ୟାକୁଳ କରିଦେଉଛି, ପୁଣି ବାକି ଅନୁସରଣ କରିଚାଲୁଛି, ଅନୁସରଣ କରିଚାଲୁଛି, ଆଉ ଆମେ ସଂସ୍କାର ଗଢ଼ି ଚାଲୁଛନ୍ତି, ବିକାର ନିର୍ମାଣ କରିଚାଲୁଛନ୍ତି, ସେସବୁ ଚାପି ହୋଇ ହୋଇ ଭିତରକୁ ଚାଲିଯାଉଛନ୍ତି, ଅନୁସୟ ହୋଇଯାଉଛନ୍ତି, ପୁଣି ତାପରେ ସଙ୍ଗେ ସଙ୍ଗେ ଜୀବନଧାରା ସହ ଅନୁସରଣ କରିଚାଲିଛନ୍ତି। ମୁକ୍ତି ନାହିଁ, ଏହାକୁ କିପରି ବାହାର କରିବା? ଏହି ଯେଉଁ ଅନ୍ତର୍ମନର କଣ୍ଡିସନିଂ ହୋଇଯାଇଛି, ଏସବୁ ସଂସ୍କାର, ତା'ର ଗୋଟିଏ ସ୍ୱଭାବ ହୋଇଯାଇଛି, ବିହେଭିଅର୍ ପ୍ୟାଟର୍ନ ହୋଇଯାଇଛି। ରାଗ ଉତ୍ପନ୍ନ କରିବ ତ ଉତ୍ପନ୍ନ କରିଚାଲିବ, ଯେଉଁଠି ସୁଖଦ ଅନୁଭୂତି ହେଲା ରାଗ ଉତ୍ପନ୍ନ କରିଚାଲିବ କରିଚାଲିବ। କୌଣସି ଉପଦେଶ ଶୁଣିବାକୁ ପ୍ରସ୍ତୁତ ନୁହେଁ, କୌଣସି ଉପଦେଶ ବୁଝିବା ପାଇଁ ପ୍ରସ୍ତୁତ ନୁହେଁ, କୌଣସି ଉପଦେଶ ତା ନିକଟରେ ପହଞ୍ଚେ ହିଁ ନାହିଁ। ଅପ୍ରିୟ ଅନୁଭୂତି ହେବ, ଦ୍ୱେଷ ଉତ୍ପନ୍ନ କରିଚାଲିବ ଉତ୍ପନ୍ନ କରିଚାଲିବ, କାହାରି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ। ବାସ୍, ଏହାକୁ ଧର୍ମ କହିବା। କିପରି ନିଜର ଅନ୍ତର୍ମନକୁ ସୁଧାରିବା, ସମ୍ବରଣ କରିବା ବହୁତ ଭଲ କଥା। ଆଖିର ସମ୍ବରଣ, କାନର ସମ୍ବରଣ, ନାକର ସମ୍ବରଣ, ଜିଭର ସମ୍ବରଣ ଖୁବ୍ ଭଲ, ଶରୀରର ସମ୍ବରଣ, ବାଣୀର ସମ୍ବରଣ ବହୁତ ଭଲ, କିନ୍ତୁ ମନସା ସମ୍ବରୋ ସାଧୁ, ମନର ସମ୍ବରଣ କର, ଆରେ ବଡ଼ କଲ୍ୟାଣ ହୋଇଯିବ। ସବଥ ସମ୍ବରୋ ସାଧୁ, ଆଉ ମନର ସମ୍ବରଣ ବି କେବଳ ଉପର ଉପରର ନୁହେଁ, ସର୍ବତ୍ର କର, ବହୁତ ସାଧୁ, ବହୁତ ମଙ୍ଗଳ, ବହୁତ ମଙ୍ଗଳ। ସବଥ ସମ୍ବୁତ ଭିକ୍ଷୁ ସବ ଦୁଃଖ ପମୋଚତି, ପୁରା ମାନସ ଉପରେ ସମ୍ବରଣ କରିନେଇଥିବା ଭିକ୍ଷୁ, ଭିକ୍ଷୁ ମାନେ ସାଧକ, ସାଧକ ସବୁ ଦୁଃଖରୁ ମୁକ୍ତ ହୋଇଯାଇଥାଏ। ଦୁଃଖ କ'ଣ? ଏହି ବିକାର ହିଁ ଦୁଃଖ। ବିକାର ଜାଗିଲା କି ଦୁଃଖ ଜାଗିଲା? ବିକାର ଜାଗିବା ପରେ ଦୁଃଖ ଜାଗିଲା ଏପରି ନୁହେଁ, ବିକାର ଜାଗିଲା କି ଦୁଃଖ ଜାଗିଲା ସମୁଦାୟ ଅଟେ। ଦୁଃଖ ସମୁଦାୟ ଏହା ବୁଝି ହେବାକୁ ଲାଗିବ। ଯେବେ ବିକାର ହିଁ ରହିବ ନାହିଁ ତେବେ ସମୁଦାୟ କ'ଣ ହେବ, ଦୁଃଖ ଜାଗିବ ବା କିପରି? ଦୁଃଖ ହିଁ ରହିଲା ନାହିଁ, ବିକାରରୁ ମୁକ୍ତ ହେଲା ତ ଦୁଃଖରୁ ମୁକ୍ତ ହୋଇଗଲା। ଏହା ନିୟମ ଅଟେ ପ୍ରକୃତିର, ଯାହା ସମସ୍ତଙ୍କ ଉପରେ ଲାଗୁ ହୋଇଥାଏ, ସମସ୍ତଙ୍କ ଉପରେ ଏକାପରି ଲାଗୁ ହୋଇଥାଏ। ଗୋଟିଏ ପୁରୁଣା ଘଟଣା, କୌଣସି ଜଣେ ଭାଇ ବୁଝିଗଲେ କି ଧର୍ମ ତ ଏହା, ଆଉ ଆମେ କେଉଁଆଡ଼େ ଭ୍ରାନ୍ତ ହୋଇଛନ୍ତି, ତଥା ଆମ ସମାଜର ପ୍ରାୟ ସବୁ ଲୋକ କେଉଁଆଡ଼େ ଭ୍ରାନ୍ତିରେ ପଡ଼ିଛନ୍ତି। ସେ ଲୋକଙ୍କୁ ବୁଝାଉଛନ୍ତି, କେହି ବୁଝୁନାହାନ୍ତି, ହଜାର ବୁଝାଉଛନ୍ତି, ସେମାନଙ୍କ ମୁଣ୍ଡରେ ପଶୁନାହିଁ। ଆରେ ଏହା ପ୍ରକୃତିର ନିୟମ, ସମସ୍ତଙ୍କ ଉପରେ ଲାଗୁ ହୋଇଥାଏ ଭାଇ। ନିଜ ମନକୁ ମଇଳା କରିବ ତ ତୁମେ ଦୁଃଖୀ ହେବ ହିଁ, ମନକୁ ନିର୍ମଳ କରିନେବ ତ ସୁଖୀ ହୋଇଯିବ। ନା ଆପଣ କର୍ମକାଣ୍ଡକୁ ଧର୍ମ ମାନି ଚାଲିଛନ୍ତି, ଆପଣ ଦାର୍ଶନିକ ମାନ୍ୟତାକୁ ଧର୍ମ ମାନି ଚାଲିଛନ୍ତି, ବାହାର ବାହାରର ଦେଖେଇ ହେବାକୁ ଧର୍ମ ମାନି ଚାଲିଛନ୍ତି, କିପରି ବୁଝାଇବେ? ତେବେ ସେ ଗୋଟିଏ ଯୁକ୍ତି ବାହାର କଲେ। ରାଜାଙ୍କର ପୁରୋହିତ ଥିଲେ, ରାଜପୁରୋହିତ ଥିଲେ, ତେଣୁ ଯାଇକରି ରାଜାଙ୍କୁ କହୁଛନ୍ତି କି ଲୋକଙ୍କୁ ବୁଝାଇବା ପାଇଁ ମୋତେ ଏପରି କରିବାକୁ ପଡ଼ିବ। ଠିକ୍ ଅଛି, ରାଜା ଅନୁମତି ଦେଇଦେଲେ। କ'ଣ କରୁଛନ୍ତି? କୌଣସି ଏକ ସୁନା ଗହଣା ଦୋକାନକୁ ଗଲେ, ମୋତେ ଅଳଙ୍କାର କିଣିବାର ଅଛି। ଅଳଙ୍କାର ଦେଖୁଛନ୍ତି, ଦେଖୁ ଦେଖୁ ଗୋଟିଏ ଦାମୀ ଅଳଙ୍କାର ନିଜ ପକେଟରେ ଭରିଦେଲେ, ଏବଂ ଏପରି ଭାବେ ଭରିଲେ କି ଦୋକାନର ମାଲିକ ଯେପରି ତାକୁ ଦେଖିନେବେ। ନିଜ ପକେଟରେ ପୁରାଇବା ବେଳେ ଯେପରି ଦୋକାନ ମାଲିକ ଦେଖି ନିଅନ୍ତୁ, ଜାଣିକରି ଏପରି ଭରିନେଲେ ଓ ବାହାରି ଯିବାକୁ ଲାଗିଲେ। ଆରେ ଦୋକାନ ମାଲିକ ଦେଖୁଛନ୍ତି, ଅଜବ ଲୋକ, ରାଜପୁରୋହିତ ହେଲା ତ କ'ଣ ହେଲା, ଚୋରି କରିଯାଉଛି ନା, ସେ ତାଙ୍କୁ ଧରି ପକେଇଲେ। ତୁମେ ଚୋରି କରିଛ, ଦେଖ ତୁମ ପକେଟରେ ମୋର ମାଲ ଅଛି। କଥା ବଢ଼ିଲା, ଅଦାଲତକୁ ଗଲା, କଚେରୀକୁ ଗଲା। ତେବେ ଯିଏ ନ୍ୟାୟାଧୀଶ ଥିଲେ ସେ କହିଲେ, ଠିକ୍ ଅଛି, ତୁମେ ଚୋରି କରିଛ, ସିଧାସଳଖ ଧରାପଡ଼ିଛ, ତୁମକୁ ଦଣ୍ଡ ମିଳିବ। ସେ କହୁଛନ୍ତି କି ତୁମେ ଠିକ୍ ଭାବେ ବୁଝ ତ, ମୁଁ ବ୍ରାହ୍ମଣ। ତେବେ କ'ଣ ହେଲା ଭାଇ, ତୁମେ ବ୍ରାହ୍ମଣ ହେଲେ କ'ଣ ହେଲା, ଚୋରି କରିଛ ନା, ଆମ ପାଇଁ ତ ଚୋର, ତୁମକୁ ଦଣ୍ଡ ମିଳିବ। ଆରେ ତୁମେ ଠିକ୍ ଭାବେ ବୁଝ ତ, ମୁଁ ଦୈନିକ ଏପରି କର୍ମକାଣ୍ଡ କରୁଛି, କରୁଥିବ, ଚୋରି କରିଛ ନା, ଆମ ପାଇଁ ତ ତୁମେ ଚୋର। ଆରେ ତୁମେ ଠିକ୍ କରି ବୁଝ ତ, ମୋ ଆତ୍ମାକୁ ମାନେ, ମୋତେ କିପରି ତୁମେ ଦଣ୍ଡ ଦେବ? ଆରେ ମାନୁଥିବ ତୁମେ ଆତ୍ମାକୁ, ଆମେ କ'ଣ କରିବୁ, ତୁମେ ଚୋରି କରିଛ ନା, ତୁମକୁ ଦଣ୍ଡ ମିଳିବ ହିଁ। ଆରେ ମୁଁ ପରମାତ୍ମାକୁ ମାନେ, ମାନୁଥିବ ଚୋରି କରିଛ ନା, ଦଣ୍ଡ ମିଳିବ, ଦଣ୍ଡ ମିଳିବ ହିଁ। ତାପରେ ସେ ମନ୍ଦ ମନ୍ଦ ହସୁଛନ୍ତି, ଆଉ ନିଜ ଲୋକଙ୍କୁ ବୁଝାଉଛନ୍ତି, ଦେଖ ଏହା ତ ସାଧାରଣ ସଂସାର କ୍ଷେତ୍ରର ନିୟମ, ସାଂସାରିକ ନିୟମ। ଏହି ସାଂସାରିକ ନିୟମରେ, ସାଂସାରିକ ଲୋକଙ୍କ ରାଜ୍ୟର ନିୟମରେ ପକ୍ଷପାତ ହେଉନାହିଁ। ଜଣେ ଲୋକ ନିଜକୁ ଯେଉଁ ଜାତିର କହୁଥାଉ ନା କାହିଁକି, ଯେକୌଣସି ବେଶ ପୋଷାକଧାରୀ ହୋଇଥାଉ ନା କାହିଁକି, ଯେଉଁ ପ୍ରକାରର କର୍ମକାଣ୍ଡ କରୁଥାଉ ନା କାହିଁକି, ଯେଉଁ ଦାର୍ଶନିକ ମାନ୍ୟତାକୁ ମାନୁଥାଉ ନା କାହିଁକି, ନିଜ ମନକୁ ମଇଳା କରି ନିୟମ ଭାଙ୍ଗିଲା ତ ଦଣ୍ଡ ମିଳିବ ହିଁ। ରାଜାଙ୍କ ରାଜତ୍ୱରେ ଏପରି ହୋଇଥାଏ, ଦଣ୍ଡ ମିଳିବ ହିଁ। ପ୍ରକୃତିର ରାଜ୍ୟରେ ଦଣ୍ଡ ତ ମିଳେ ହିଁ, ତୁମେ ଏହାକୁ ଠିକ୍ କରି ବୁଝ ତ, ଏହି ପ୍ରକାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। କିନ୍ତୁ ଯେପର୍ଯ୍ୟନ୍ତ ମଣିଷ ନିଜ ଭିତରକୁ ଯାଇ ସତ୍ୟ ଦେଖିବାକୁ ଆରମ୍ଭ ନ କରିଛି, କଥା ବୁଝାପଡ଼େ ନାହିଁ। ଅଳ୍ପ ଅଳ୍ପ ବୁଝିହେବ, ପୁଣି ଯାଇ ଲେଖିଯିବ, ଇଏ ଆତ୍ମା ଅଟେ ନା, ଇଏ ପରମାତ୍ମା ଅଟନ୍ତି ନା, ଇଏ ଆତ୍ମା ନୁହେଁ ନା, ଇଏ ପରମାତ୍ମା ନୁହନ୍ତି ନା, ଇଏ ଆତ୍ମା ପରମାତ୍ମା ଦୁଇ ନା ଏକ। ଆରେ ବାବା, ଥାଆନ୍ତୁ ତ ନଥାନ୍ତୁ ତ, ତ ଏକ ହୁଅନ୍ତୁ କି ଦୁଇ ହୁଅନ୍ତୁ, ତୁମକୁ କ'ଣ ମିଳିଗଲା, କେଉଁ ଜଞ୍ଜାଳରେ ତୁମେ ପଡ଼ିଛ, ଟିକେ ଭଲ ଭାବେ ବୁଝ ତ। ତୁମେ ଯେବେ ଯେବେ ବିକାର ଉତ୍ପନ୍ନ କରୁଛ, ତେବେ ଆତ୍ମା ଅଛି ଏହାକୁ ମାନିଲେ ବି ଦଣ୍ଡିତ ହେଉଛ, ଆତ୍ମା ନାହିଁ ଏହାକୁ ମାନିଲେ ବି ଦଣ୍ଡିତ ହେଉଛ, ପରମାତ୍ମା ଅଛନ୍ତି ଏହାକୁ ମାନିଲେ ବି ଦଣ୍ଡିତ ହେଉଛ, ପରମାତ୍ମା ନାହାନ୍ତି ଏହାକୁ ମାନିଲେ ବି ଦଣ୍ଡିତ ହେଉଛ, ଉଭୟ ଗୋଟିଏ ଅଛନ୍ତି ତେବେ ବି ଦଣ୍ଡିତ ହେଉଛ, ଉଭୟ ଦୁଇ ଅଟନ୍ତି, କେଉଁ ଭ୍ରାନ୍ତିରେ ପଡ଼ିଗଲେ? ଯେଉଁ କଥାର ତୁମ ଦୁଃଖ ସହିତ ଦୂର ଦୂର ପର୍ଯ୍ୟନ୍ତ ମଧ୍ୟ ସମ୍ବନ୍ଧ ନାହିଁ, ଯେଉଁ କଥାର ତୁମ ଦୁଃଖକୁ ଦୂର କରୁଥିବା ବିଦ୍ୟା ସହ ଦୂର ଦୂର ପର୍ଯ୍ୟନ୍ତ ମଧ୍ୟ ସମ୍ବନ୍ଧ ନାହିଁ, ଯେଉଁ କଥାର ଧର୍ମ ସହିତ ଦୂର ଦୂର ପର୍ଯ୍ୟନ୍ତ ମଧ୍ୟ ସମ୍ବନ୍ଧ ନାହିଁ, ତାକୁ ଧର୍ମ ମାନି ନେଇଛନ୍ତି, କୁଆଡ଼େ ଭ୍ରାନ୍ତ ହୋଇଛନ୍ତି, କ'ଣ କରିବାକୁ ଲାଗିଛନ୍ତି? ବିପସ୍ୟନା କରୁଥିବା ବ୍ୟକ୍ତି ଏହାକୁ ଖୁବ୍ ବୁଝିବାକୁ ଲାଗେ। ତେଣୁ କାହାର ନିନ୍ଦା କରେ ନା, କାହାକୁ ଘୃଣା କରେ ନା। ଆରେ ତୁ ଆତ୍ମାକୁ ମାନୁଛୁ, ନିହାତିହୀନ। ଆରେ ତୁ ଆତ୍ମାକୁ ମାନୁନାହୁଁ, ବଡ଼ ନାସ୍ତିକ। ଏହି ଜଞ୍ଜାଳରେ ପଡ଼େ ନା। ତୁ ମାନୁଛୁ ତ ମାନ ଭାଇ, ସେ ମାନୁନାହିଁ ତ ନ ମାନୁ ଭାଇ। ଥାଉ ତେବେ ବି ନଥାଉ ତେବେ ବି, କେହି ପରମାତ୍ମା ଅଛନ୍ତି ତେବେ ବି ଆଉ ନାହାନ୍ତି ତେବେ ବି, ଏହି ନିୟମ ତ ଯେମିତିକୁ ସେମିତି କାମ କରୁଛି। ବିକାର ଉତ୍ପନ୍ନ କଲି କି ଦଣ୍ଡ ମିଳିଲା, ବ୍ୟାକୁଳ ହୋଇଗଲି। ବିକାର ଦୂର ହେଲା କି ଦୁଃଖରୁ ମୁକ୍ତି ମିଳିଲା, ଏହି କଥା ତ ପ୍ରତ୍ୟକ୍ଷ ନା। ଏହି ପ୍ରତ୍ୟକ୍ଷ କଥାକୁ ତ ଗୌଣ ମନେ କରିବା, ଆଉ ଯାହା କେବଳ କାଳ୍ପନିକ କଥା ତାକୁ ମୁଣ୍ଡରେ ମୁଣ୍ଡେଇ ବସି ରହିବା, ତେବେ ଭାଇ ଧର୍ମ ଠିକ୍ ଭାବେ ବୁଝିପାରିନାହାନ୍ତି। ମନୁଷ୍ୟର ଜୀବନ, ଏତେ ମୂଲ୍ୟବାନ ଜୀବନ, କୁଆଡ଼େ ହରାଇଦେଲେ, କେଉଁଥିରେ ଭ୍ରାନ୍ତ ହୋଇଗଲେ। ବିପସନା କରି କରି ଏସବୁ ଖୁବ୍ ବୁଝିହେବାକୁ ଲାଗିବ। ଏହି ପ୍ରକୃତିର ନିୟମ କିପରି କାମ କରୁଛି, ଧର୍ମ କିପରି କାମ କରୁଛି। ଆମେ ବେହୋସ ଅବସ୍ଥାରେ ରହୁଛନ୍ତି ତ ଆପଣ ଦୁଃଖର ସମ୍ବର୍ଦ୍ଧନ କରିଚାଲିଛନ୍ତି, ସମ୍ବର୍ଦ୍ଧନ କରିଚାଲିଛନ୍ତି ମାନେ ଆପଣ ଦୁଃଖର, ଆପଣ ବିକାରର ସମ୍ବର୍ଦ୍ଧନ କରିଚାଲୁଛନ୍ତି। ବିକାରର ସମ୍ବର୍ଦ୍ଧନ ତ ଦୁଃଖର ସମ୍ବର୍ଦ୍ଧନ। ହୋସ୍ ଜାଗିଲେ ଆପଣ ବିକାରକୁ ସମ୍ବରଣ କରିବା ଆରମ୍ଭ କରିଦିଅନ୍ତି, ବିକାର ନିର୍ମାଣ କରନ୍ତି ନାହିଁ, ନୂଆ ନିର୍ମାଣ କରନ୍ତି ନାହିଁ। ପୁରୁଣାର ନିର୍ଜରା ହୋଇଚାଲେ, ପୁରୁଣା କ୍ଷୟ ହୋଇଚାଲେ, ତେବେ ଦୁଃଖର ନିର୍ଜରା ହୋଇଚାଲେ, ଦୁଃଖ କ୍ଷୟ ହୋଇଚାଲେ, ବନ୍ଧନର ନିର୍ଜରା ହୋଇଚାଲେ, ବନ୍ଧନ କ୍ଷୟ ହୋଇଚାଲେ, ମୁକ୍ତ ହୋଇଚାଲନ୍ତି, ମୁକ୍ତ ହୋଇଚାଲନ୍ତି। ଏହି କଥା ଖୁବ୍ ବୁଝିହେବାକୁ ଲାଗେ, ଆଉ ସବୁ କଥା ଗୌଣ ଲାଗିବାକୁ ଲାଗିବ। ଏହି କଥା ମୁଖ୍ୟ ଲାଗିବାକୁ ଲାଗିବ କି ଯଦି ମୋତେ ବାସ୍ତବିକ ଦୁଃଖରୁ ମୁକ୍ତ ହେବାର ଅଛି, ଭବଚକ୍ରରୁ ମୁକ୍ତ ହେବାକୁ ଅଛି, ବିତରାଗତାର ଅଭ୍ୟାସ କରିବାକୁ ପଡ଼ିବ। ବିତରାଗତାର କଥା କହିଲେ କିଛି ହୁଏ ନାହିଁ। ରାଗ କେଉଁଠି ଜାଗିଲା ତାକୁ ଜାଣିକରି ଯେପରି ନ ଜାଗିବ ସେପରି ଅଭ୍ୟାସ କରିବାକୁ ପଡ଼ିବ। ରାଗ ନ ଜାଗୁ, ରାଗ ନ ଜାଗୁ, କେବଳ ଏପରି କଲେ ରାଗରୁ ମୁକ୍ତି ହୁଏ ନାହିଁ। ଯେଉଁଠି ଜାଗିଲା ସେଠି ଅନୁଭବରୁ ଜାଣିଲା, ଜାଣିଲା ସନ୍ଧିଂ ବିଦିତା, ଜାଣିଗଲା କି ସନ୍ଧି ହେଉଛି ରାଗର। ଆଉ ଏ ମଚେହି, ଆରେ ଏହା ତ ମରଣଶୀଳ, ଏହା ନଶ୍ୱର, ଏହା ଭଙ୍ଗୁର। ଏବେ ଆରମ୍ଭ ହେବାକୁ ଦିଏ ନାହିଁ, ଅନାରମ୍ଭୀ ଅନାରମ୍ଭୀ। ତେବେ କେହି ମହାବୀରଙ୍କର ବାଣୀ ବଡ଼ ସ୍ପଷ୍ଟ ବୁଝି ହୋଇଯାଏ, ଆରେ ମୁଁ ଅନାରମ୍ଭୀକୁ ହିଁ ଅହିଂସକ କହେ। କେହି ଧର୍ମ ଶିଖାଉଥିବା ବ୍ୟକ୍ତି କହେ ଅନାରମ୍ଭୀକୁ ହିଁ ଅହିଂସକ କହେ, ଆଉ ଆମେ ନିଜକୁ ଅହିଂସକ ମାନି ଚାଲିଛନ୍ତି ଏବଂ ଆରମ୍ଭ ପରେ ଆରମ୍ଭ କରିଚାଲିଛନ୍ତି। ପ୍ରତିକ୍ଷଣ ଚିତ୍ତଧାରାରେ ରାଗର ଆରମ୍ଭ କରୁଛନ୍ତି, ଦ୍ୱେଷର ଆରମ୍ଭ କରୁଛନ୍ତି, କରିଚାଲିଛନ୍ତି, ଆଉ ଉପରେ ଏମିତି ଛଳନା କି ଆମେ ବଡ଼ ଅହିଂସକ, ଆମେ ବଡ଼ ଅହିଂସକ। ସାରା ସମାଜରେ, ସବୁ ସମ୍ପ୍ରଦାୟରେ ଏଇଆ ହୋଇଯାଇଛି, ଭିତରର ସତ୍ୟ ଲୁପ୍ତ ହୋଇଯାଇଛି। ଉପର ଉପର କଥାରେ ସାରା ଜୀବନ ହରାଇଦେଲେ, ହାତକୁ କିଛି ଆସିଲା ନାହିଁ, କିଛି ଲାଭ ହେଲା ନାହିଁ। ଭିତରୁ ସତ୍ୟ ଦେଖିବା ଆରମ୍ଭ କରିଦେଲେ ତେବେ ଦେଖିବେ କିପରି ଆର୍ତ୍ତଧ୍ୟାନ ହିଁ ଆର୍ତ୍ତଧ୍ୟାନ ଚାଲିଛି। ଏଇଟା ଦରକାରରେ, ଏଇଟା ଦରକାରରେ, ଏଇଟା ଦରକାରରେ ବ୍ୟାକୁଳ ହେଉଛି, ଏହାକୁ ଆର୍ତ୍ତଧ୍ୟାନ କହନ୍ତି। ଧ୍ୟାନ ତ ଚାଲିଛି, ସାରା ଧ୍ୟାନ ତାରି ଉପରେ ଲାଗିଛି। ଆର୍ତ୍ତଧ୍ୟାନ ଆର୍ତ୍ତଧ୍ୟାନ ଅଥବା ରୌଦ୍ର ଧ୍ୟାନ ଚାଲିଥାଏ, ଇଏ ଦରକାର ନାହିଁ, ଇଏ ଦରକାର ନାହିଁ ରେ, ତେଣୁ ବ୍ୟାକୁଳ ହୋଇଚାଲିଛି। ଆର୍ତ୍ତଧ୍ୟାନ ଅଥବା ରୌଦ୍ର ଧ୍ୟାନ, ଧ୍ୟାନ ତ ଧ୍ୟାନ, ଆରେ ଏହି ଯଦି ଧର୍ମ ଧ୍ୟାନ ହୋଇଯାଆନ୍ତା। ଏବେ ଧର୍ମ ବୁଝିହେବାକୁ ଲାଗିଲା କି ଦେଖ, ଉତ୍ପାଦ ହେଉଛି, ବ୍ୟୟ ହେଉଛି, ଆଉ ଏହା ପ୍ରତି ରାଗ ଉତ୍ପନ୍ନ କରୁଛି, ବ୍ୟାକୁଳ ହେଉଛି ନା। ଉତ୍ପାଦ ହେଉଛି, ବ୍ୟୟ ହେଉଛି, ଏହା ପ୍ରତି ଦ୍ୱେଷ ଉତ୍ପନ୍ନ କରୁଛି, ବ୍ୟାକୁଳ ହେଉଛି ନା। ଏହି ପ୍ରକାର ଧର୍ମ ଯଦି ବୁଝି ହୋଇଗଲା ତେବେ ଧ୍ୟାନ ଧର୍ମ ଧ୍ୟାନ ହୋଇଗଲା, ଧର୍ମ ଧ୍ୟାନ ହୋଇଗଲା ତ ଶୁକ୍ଳ ଧ୍ୟାନ ହୋଇଗଲା। ଚିତ୍ତ ଶୁକ୍ଳ ହେବାକୁ ଲାଗିଲା, ନିର୍ମଳ ହେବାକୁ ଲାଗିଲା, ଉଜ୍ଜ୍ୱଳ ହେବାକୁ ଲାଗିଲା, ମଳିନତା ଦୂର ହେବାକୁ ଲାଗିଲା। ଲୋକମାନେ ତ ଏହା କରିବାକୁ ଶିଖାଇଲେ, ଆଉ ଆମେ କେଉଁଆଡ଼େ ଭ୍ରାନ୍ତ ହୋଇଗଲେ, କୁଆଡ଼େ ଭ୍ରାନ୍ତ ହୋଇଗଲେ, ଖୁବ୍ ବୁଝି ହୋଇଯିବ। ଏହି ପ୍ରବଚନରୁ ବୁଝିବା ଆସିବ ନାହିଁ। ପ୍ରବଚନରେ ତ ଏଠି ବସି ବସି ଗୋଟିଏ କଥା ବଡ଼ ତର୍କସଙ୍ଗତ ଲାଗିଲା, ଆଉ ବାହାରକୁ ଗଲେ ତ ଆଉ ଦଶ କଥା ଶୁଣିଲେ, ତେବେ ତାହା ତର୍କସଙ୍ଗତ ଲାଗିଲା, ସବୁ ସେହିପରି ପଡ଼ି ରହିଗଲା। ଅନୁଭବରେ ଉତରିବ ତେବେ କେହି ହଜାର ତର୍କ କରୁଥାଉ, ଅନୁଭବରେ ଉତରିଛି ନା, ଖୁବ୍ ବୁଝିହେବାକୁ ଲାଗିବ। ସତ୍ୟ ଅନୁଭବରେ ଆସୁ, ଏହି ସାଧନା, ଏହି ବିପସ୍ୟନା। ଅନୁଭୂତିରୁ ସତ୍ୟକୁ ଜାଣନ୍ତୁ, ତେବେ ପ୍ରକୃତିର ନିୟମ ଖୁବ୍ ସ୍ପଷ୍ଟ, ଖୁବ୍ ସ୍ପଷ୍ଟ। କ'ଣ ପ୍ରକୃତିର ନିୟମ ଅଳ୍ପରେ ବୁଝାଇ ଦିଆଯାଇଛି। ଅନିଚ୍ଚାବତ୍ ସଂଖାର ଉପାଦବୟଧମ୍ମିନ ଉପାଦବୟଧମ୍ମିନ ଉପଜିତ୍ୱା ନିରୁଜନ୍ତି ତେ ସଂଭୂପସମ ସୁଖ। ଅନିଚ୍ଚାବତ ସଂଖାର, ବାସ୍ତବତଃ ସବୁ ସଂସ୍କାର ଅନିତ୍ୟ। ଅନିତ୍ୟ ଉତ୍ପାଦବୟ, ଉତ୍ପାଦ ହେବା ବ୍ୟୟ ହୋଇଯିବା, ଉତ୍ପାଦ ହେବା ବ୍ୟୟ ହୋଇଯିବା, ଏହା ହିଁ ଏହାର ଧର୍ମ। ଯାହା କିଛି ସଂସାରରେ ହେଉଛି, ଯାହା କିଛି ସଂସ୍କାର ସଂସ୍କୃତ ହେଉଛି, ନିର୍ମିତ ହେଉଛି, ଏହା ତା'ର ସ୍ୱଭାବ, ଉତ୍ପନ୍ନ ହେବା, ନଷ୍ଟ ହୋଇଯିବା। ଏହି ଯେଉଁ ସଂସ୍କାର ଆମେ ଭିତରେ ନିର୍ମାଣ କରୁଛନ୍ତି, ଉତ୍ପନ୍ନ ହେବା, ନଷ୍ଟ ହୋଇଯିବା, ଉତ୍ପନ୍ନ ହେବା, ନଷ୍ଟ ହୋଇଯିବା, ଏହା ତା'ର ସ୍ୱଭାବ, ଏହା ତା'ର ଧର୍ମ, ଏହା ବଦଳେ ନାହିଁ। ସଂସ୍କାର ଅନିତ୍ୟ, ଉତ୍ପନ୍ନ ହୁଏ, ନଷ୍ଟ ହୁଏ, କିନ୍ତୁ ଏହି ଅନିତ୍ୟତାର ଯେଉଁ ସ୍ୱଭାବ ତାହା ନିତ୍ୟ, ଏହା ସେହିପରି ରହେ। ଉତ୍ପନ୍ନ ହୁଏ, ନଷ୍ଟ ହୁଏ, କିନ୍ତୁ ନଷ୍ଟ ହୋଇ ସମାପ୍ତ ହୋଇଯାଏ ନା, ପୁଣି ଉତ୍ପନ୍ନ ହୁଏ, ନଷ୍ଟ ହୁଏ, ପୁଣି ଉତ୍ପନ୍ନ ହୁଏ, ଏବଂ ଯେବେ ପୁଣି ଉତ୍ପନ୍ନ ହୁଏ, ପ୍ରତିକ୍ଷଣ ମରେ ପୁଣି ଜନ୍ମ ନେଇଥାଏ, ମରେ ପୁଣି ଜନ୍ମ ନିଏ। ଏହି ଯେଉଁ ପୁନର୍ଜନ୍ମ ପ୍ରତିକ୍ଷଣ ହେଉଛି, ପୁନର୍ଜନ୍ମ ପ୍ରତିକ୍ଷଣ ହେଉଛି, ତ କାହାର ହେଉଛି? ଏହି ଚିତ୍ତର ହେଉଛି। ପ୍ରତିକ୍ଷଣ ପୁନର୍ଜନ୍ମ ହୋଇଚାଲିଛି, ବର୍ତ୍ତମାନ ଉତ୍ପାଦ ହୋଇ ବ୍ୟୟ ହେଲା ଓ ପୁଣି ଦ୍ୱିତୀୟ ଥର ଉତ୍ପାଦ ହେଲା, ପୁନର୍ଜନ୍ମ ହେଲା। ତେଣୁ ଯେତିକି ମଇଳା ଆଗରୁ ଏକାଠି କରିଥିଲେ, ସେଥିରେ ଆହୁରି କିଛି ଯୋଡ଼ିଦେଲେ, ଆହୁରି ସମ୍ବର୍ଦ୍ଧିତ ହୋଇକରି ନିର୍ମିତ ହେଲା। ପୁଣି ବ୍ୟୟ ହେଲା, ଆହୁରି ସମ୍ବର୍ଦ୍ଧିତ ହୋଇକରି ନିର୍ମିତ ହେଲା। ଏହି ପ୍ରକାର ପ୍ରତିକ୍ଷଣ ପ୍ରତିକ୍ଷଣ ମଇଳା ବଢ଼ାଇ ଚାଲିଛନ୍ତି, ଗଣ୍ଠି ବଢ଼ାଇ ଚାଲିଛନ୍ତି, ନିଜର ଦୁଃଖ ହିଁ ବଢ଼ାଇ ଚାଲିଛନ୍ତି। ଏହି କ୍ଷଣି କ୍ରୋଧ ଉତ୍ପନ୍ନ କଲେ, ତେବେ ଯେଉଁ ଚିତ୍ତ କ୍ରୋଧର ଉତ୍ପନ୍ନ ହେଲା, ପରକ୍ଷଣ ସମାପ୍ତ ହୋଇଗଲା। କିନ୍ତୁ ପରକ୍ଷଣ ଯେଉଁ ନୂଆ ଚିତ୍ତ ଉତ୍ପନ୍ନ ହେଲା, ତାହା ପୁରୁଣା ଚିତ୍ତର ସନ୍ତାନ ଅଟେ ନା? ତେଣୁ ଯାହା କିଛି ସଂଗ୍ରହ କରି ରଖିଥିଲେ, ତା ସହିତ ଆହୁରି ନୂଆ କ୍ରୋଧ ଅଧିକ ଯୋଡ଼ିଦେଲେ, ଆହୁରି ବଢ଼ିଲା ପରକ୍ଷଣ ପୁଣି କ୍ରୋଧ, ଆହୁରି ବଢ଼ିଲା ପରକ୍ଷଣ ପୁଣି କ୍ରୋଧ। ଏହି ପ୍ରକାର କ୍ଷଣ ପ୍ରତିକ୍ଷଣ ଆପଣ କ୍ରୋଧ ବଢ଼େଇ ଚାଲିଗଲେ, ଘଣ୍ଟା ଘଣ୍ଟା ଧରି ବଢ଼େଇ ଚାଲିଗଲେ। ଭୟ ଆସିଲା ତ ଘଣ୍ଟା ଘଣ୍ଟା ଧରି ବଢ଼େଇ ଚାଲିଗଲେ। କାମବାସନା ଜାଗିଲା ତ ଘଣ୍ଟା ଘଣ୍ଟା ଧରି ବଢ଼େଇ ଚାଲିଗଲେ। ଭିତରେ ଭିତରେ ସମ୍ବେଦନା ମାଲୁମ ହୋଇଚାଲିଛି। ସୁଖଦ ତ ଘଣ୍ଟା ଘଣ୍ଟା ଧରି, ଯେପର୍ଯ୍ୟନ୍ତ ସୁଖଦ ଲାଗୁଛି, ରାଗ ହିଁ ରାଗ ଉତ୍ପନ୍ନ କରି ଚାଲିଗଲେ। ଭିତରେ ଦୁଃଖଦ ତ ଘଣ୍ଟା ଘଣ୍ଟା ଧରି, ଦ୍ୱେଷ ହିଁ ଦ୍ୱେଷ। ଆରେ ଏହି ସମ୍ବର୍ଦ୍ଧନ, ଏହା ଏକ ପ୍ରୋସେସ୍, ପ୍ରକ୍ରିୟା। ଏହି ପ୍ରୋସେସ୍କୁ ବୁଝି ନିଅନ୍ତୁ। ଉପାଦବୟ, ଉତ୍ପାଦବୟ, ପୁଣି ଉତ୍ପାଦ, ପୁଣି ବ୍ୟୟ, ପୁଣି ଉତ୍ପାଦ। ଏହି ସମ୍ବର୍ଦ୍ଧନ, 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 ଏହି ପ୍ରୋସେସ୍ ଅଫ୍ ମଲ୍ଟିପ୍ଲିକେସନ୍, ମାନେ ଗୁଣାନ୍ୱିତ ପ୍ରକ୍ରିୟା, ବଢ଼ି ଚାଲିଛି, ବଢ଼ି ହିଁ ଚାଲିଛି। ବୁଝି ହୋଇଯାଉ, ଅନୁଭୂତିରୁ ବୁଝି ହୋଇଯାଉ। ତେବେ ଉତ୍ପାଦ ହେଲା, ଆମେ ସମ୍ବରଣ କରିନେଲେ, ଉତ୍ପାଦ ହେଲା, ଗୋଟିଏ ପ୍ରକାର ସମ୍ବେଦନାର ଅନୁଭୂତି ହେଲା, ଦୁଃଖଦ ହେଲା ଅଥବା ସୁଖଦ ହେଲା। କ'ଣ ହେଲା? ଆମର କୌଣସି ପୂର୍ବକର୍ମର ଫଳ ଏହି ସମ୍ବେଦନା ରୂପେ ପ୍ରକଟ ହେଲା, ପ୍ରକଟ ହେଲା। ଆଉ ଆମେ ନୂଆ କର୍ମ ରଚନା କଲେ ନାହିଁ, ଆମେ ତାକୁ ଅନିତ୍ୟ ଅଟେ ଏହିପରି ବୁଝିକରି ସମ୍ବରଣ କରିନେଲେ, ଆମେ ସମତାରେ ରହିଲେ। ସମତାରେ ରହିବା ଦ୍ୱାରା ସେଇ ଯେଉଁ ପ୍ରୋସେସ୍ ଯାହା ମଲ୍ଟିପ୍ଲିକେସନ୍ର ଥିଲା, ତାକୁ ଆମେ ବନ୍ଦ କରିଦେଲେ। ବନ୍ଦ କରିଦେବାରୁ ଯାହା ଜାଗିଥିଲା ତା'ର ନିରୁଦ୍ଧ ହୋଇଗଲା। କ'ଣ ନିରୁଦ୍ଧ ହୋଇଗଲା? ସମୟ ବିତି ଚାଲେ, ଭାଷା ବଦଳିଯାଏ, ଶବ୍ଦର ଅର୍ଥ ବଦଳିଯାଏ, ଏବଂ ଯେବେ ସାଧନା ରହେ ନାହିଁ, ତେବେ ସାଧନା ସମ୍ବନ୍ଧୀୟ ଶବ୍ଦର ଅର୍ଥ ବଦଳିଯାଏ, ବହୁତ ହାନି କରେ। ନିରୋଧ ଶବ୍ଦ, ଆଜିର ହିନ୍ଦୀ ତଥା ସମ୍ଭବତଃ ଅନ୍ୟ ଭାରତୀୟ ଭାଷାରେ ବି ନିରୋଧ ଶବ୍ଦର ଅର୍ଥ ହୋଇଯାଇଛି ଦବାଇ ଦେବା, ଦାବି ଦେଲେ, କାହାକୁ ନିରୋଧ କରିଦେଲେ, ତାହା ନିରୁଦ୍ଧ ହୋଇଗଲା। ପୁରାତନ ଭାଷାରେ ଏପରି ନଥିଲା। ନିରୋଧ ଅର୍ଥାତ୍ ଉପୁଡ଼ିଗଲା, ମୂଳ ଉପୁଡ଼ିଗଲା, ଆଉ ପୁନର୍ବାର ଆସିବ ନାହିଁ, ତାକୁ ନିରୋଧ କହୁଥିଲେ, ମୂଳୋତ୍ପାଟନ ହୋଇଗଲା। ଏହି ଯେଉଁ ସଂସ୍କାର ଉପରକୁ ଉଠି ଆସିଥିଲା, ଆମେ ସମତାରେ ଦେଖିଲେ, ସମ୍ବରଣ କଲେ, ତେଣୁ ନିରୁଦ୍ଧ ହୋଇଗଲା, ମାନେ ତା'ର ନିର୍ଜରା ହୋଇଗଲା, ତା'ର କ୍ଷୟ ହୋଇଗଲା, ଏବେ ପୁନଃ ଜାଗ୍ରତ ହୋଇପାରିବ ନାହିଁ। ପରକ୍ଷଣ ପୁଣି କୌଣସି ସଂସ୍କାର ମୁଣ୍ଡ ଟେକି ଆସିଲା, ଆମେ ସମତାରେ ରହିଲେ, ଆମେ ସମ୍ବରଣରେ ରହିଲେ, ସେ ଯାହା ଉପୁଡ଼ି କରି ଆସିଲା ନିରୁଦ୍ଧ ହୋଇଗଲା, ନିରୁଦ୍ଧ ହୋଇଗଲା। ଉପଜିତ୍ୱା ଉତ୍ପନ୍ନ ହୁଏ, ନିରୁଦ୍ଧନ୍ତି, ଯାହା ଯାହା ଉତ୍ପନ୍ନ ହୋଇଚାଲିଛି, ନିରୁଦ୍ଧ ହୋଇଚାଲିଛି, କାରଣ ଆମେ ସମତାରେ ଅବସ୍ଥିତ ଅଛନ୍ତି ଏବଂ ସେତିକି ଗଭୀରତାରେ ସମତାରେ ଅଛନ୍ତି ଯେଉଁଠି ପ୍ରତିକ୍ରିୟା କରୁଥିଲେ ଏବେ ପ୍ରତିକ୍ରିୟା କରୁନାହାନ୍ତି। ଯାହା ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଯାହା ଉତ୍ପନ୍ନ ହେଉଛି କେମିତି ନଷ୍ଟ ହେଉଛି କି ଯେପରି ଆଉ ଆସିବାର ନାହିଁ। ଉପଜିତ ନିରୁଜ୍ଝନ୍ତି, ତା'ର ଉପଶମନ ହୋଇଗଲା, ଦମନ ହେଲା ନାହିଁ, ଶମନ ହୋଇଗଲା, ସମାପ୍ତ ହୋଇଗଲା। ତେ ସଂ ଭୂପଶମ ସୁଖ, ଯାହାର ଯାହାର ସମାପନ ହୋଇଗଲା, ଉପଶମନ ହୋଇଗଲା, ଆରେ ସେତିକି ସେତିକି ସୁଖପ୍ରାପ୍ତ ହୋଇଗଲା। ଏଇ ଯେତେ ବିକାରର ସଂଗ୍ରହ ନେଇ ଚାଲୁଛନ୍ତି, ଦୁଃଖ ହିଁ ଦୁଃଖର ସଂଗ୍ରହ ନେଇ ଚାଲୁଛନ୍ତି, ଯେତିକି ଯେତିକି ବାହାର କରିଦେଲେ ସେତିକି ସେତିକି ତ ସୁଖୀ ହେଲେ। ସବୁ ବାହାର କରିଦେବା, ଏହି କାମ କରି କରି ସବୁ ବାହାର କରିଦେବା, ସବୁ ବାହାର କରିଦେବେ। ତ ବିସଂଖାର ଗତଂ ଚିତ୍ତଂ, ଚିତ୍ତ ସଂସ୍କାରରୁ ବିହୀନ ହୋଇଯିବ, ବିକାରରୁ ବିହୀନ ହୋଇଯିବ, ତେବେ ନିବାଣଂ ପରମଂ ସୁଖଂ, ଏପରି ପରମ ସୁଖର ଅନୁଭବ ହେବ ଯାହା କେବେ ଏହି ସାଂସାରିକ ଜୀବନରେ ମିଳିବା ଅସମ୍ଭବ। ଏପରି ପରମ ସୁଖ ହେବା ଉଚିତ ନା? ଏହାକୁ ମଧ୍ୟ ଖାଲି ମାନ୍ୟତା ମାନିକରି ରହିଯିବା କି ଆମ ବୁଦ୍ଧ ଭଗବାନ ଏପରି କହିଛନ୍ତି, ସବୁ ସଂସ୍କାର ବାହାର କରିଦେବ ତ ତୁମକୁ ନିର୍ବାଣର ସାକ୍ଷାତକାର ହେବ, ତୁମେ ମୁକ୍ତ ହୋଇଯିବ। ଭଗବାନ ବୁଦ୍ଧ ଏପରି କହିଲେ ତୁମକୁ କ'ଣ ମିଳିଲା, କ'ଣ ମିଳିଲା ତୁମକୁ? ବେକାର କଥା ହେଲା ନା? କହିଲେ ତ ଏହାକୁ ଜୀବନରେ ଆପଣାନ୍ତୁ, ଅଭ୍ୟାସ କରନ୍ତୁ, ଆଉ ସତକୁ ସତ ବିକାର ବାହାର କରନ୍ତୁ, ବାହାର କରି 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 ମୁକ୍ତ ହୋଇଯିବେ। ଏହି କଥା ବୁଦ୍ଧିରେ ତ ବୁଝିବା ଦରକାର, କିନ୍ତୁ କେବଳ ବୁଦ୍ଧିରେ ବୁଝିକରି ରହିଯିବା ତ ଲାଭ ହେବ ନାହିଁ। ଅନୁଭୂତିରୁ ଜାଣିବା କିପରି ସମ୍ବର୍ଦ୍ଧନ ହୋଇଚାଲିଛି, ଆଉ କିପରି ସମ୍ବର୍ଦ୍ଧନକୁ ବନ୍ଦ କରୁଛନ୍ତି, ତେବେ କିପରି ବିଘଟନ ହୋଇଚାଲିଛି, କିପରି ନିରୁଦ୍ଧ ହୋଇଚାଲିଛି, କିପରି ମୁକ୍ତି ହୋଇଚାଲିଛି। ନୂଆ ନୂଆ ସାଧକଙ୍କୁ ଏ ଯେଉଁ ସମ୍ବର୍ଦ୍ଧନକୁ ବନ୍ଦ କରୁଛନ୍ତି, ଏକଥା ତ ବୁଝି ହୋଇଯାଉଛି। ଭାଇ ସମ୍ବେଦନା ଜାଗିଲା, ପୁରୁଣା ଅଭ୍ୟାସ ଥିଲା, ସୁଖଦ ସମ୍ବେଦନା ଜାଗୁଥିଲା ତ ରାଗ ଜନ୍ମାଉଥିଲେ, ଦୁଃଖଦ ସମ୍ବେଦନା ଜାଗୁଥିଲା ତ ଦ୍ୱେଷ ଜନ୍ମାଉଥିଲେ। ଏବେ ଆମେ ଶିଖୁଛୁ, ସୁଖଦ ଅଟେ ତ ରାଗ ଉତ୍ପନ୍ନ କର ନାହିଁ, ଦୁଃଖଦ ଅଟେ ତ ଦ୍ୱେଷ ଉତ୍ପନ୍ନ କର ନାହିଁ। ତେଣୁ ଯେତିକି ଯେତିକି କ୍ଷଣ ଆମେ ରାଗ ଜନ୍ମାଇଲେ ନାହିଁ, ଦ୍ୱେଷ ଜନ୍ମାଇଲେ ନାହିଁ, ସେତିକି ସେତିକି କ୍ଷଣ ଆମେ ସମ୍ବର୍ଦ୍ଧନକୁ ବନ୍ଦ କଲେ କଥା ବୁଝା ପଡ଼ିଗଲା। ପୁରୁଣା କିପରି ବାହାରିଯିବ, ଇଏ କେମିତି କଥା, ପୁରୁଣା କିପରି ବାହାରିଯିବ, ଏହି ପ୍ରଶ୍ନ ଉଠିଥାଏ, ସ୍ୱାଭାବିକ, ଉଠିବା ବି ଉଚିତ। କୌଣସି କଥାକୁ ଅନ୍ଧବିଶ୍ୱାସରେ ମାନି ନିଅନ୍ତୁ ନାହିଁ, କାମ କରି କରି ଆପଣ ଅନୁଭବରୁ ଜାଣିବେ, ତେବେ ମାନିବେ, ଖୁବ୍ ବୁଝିହେବ। ଯେମିତି ଗଭୀରତାକୁ ଯାଇ ଯାଇ ଏହି କଥା ବୁଝି ହୋଇଯିବ କି ଦେଖ ସମ୍ବର୍ଦ୍ଧନ ହୋଇଚାଲିଛି, ଆଉ ଦେଖ ଏହି ସମ୍ବର୍ଦ୍ଧନ ବନ୍ଦ ହେଲା, ତେବେ ଆମ ଦୁଃଖର ସମ୍ବର୍ଦ୍ଧନ ଏହି ପ୍ରକାର ହେଉଛି, ଆଉ ଆମର ଦୁଃଖର ସମ୍ବର୍ଦ୍ଧନ ଏହି ପ୍ରକାର ବନ୍ଦ ହେଉଛି, ଏହା ଅନୁଭବରୁ ଗଭୀରତା ପର୍ଯ୍ୟନ୍ତ ବୁଝିହେବାକୁ ଲାଗିବ। ତେଣୁ ଦୁଃଖ ରହିଛି ଓ ଦୁଃଖର କାରଣ ରହିଛି, ମୂଳ ପର୍ଯ୍ୟନ୍ତ ଏହା ବୁଝିବାରେ ଆସିଗଲା କି ଦୁଃଖର ନିବାରଣ ହୋଇଚାଲିଛି, ଏହି କଥା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ କି କାରଣ ହିଁ ରହିଲା ନାହିଁ, ଅର୍ଥାତ୍ କାରଣର ନିବାରଣ ହେଉଛି ତ ଦୁଃଖର ନିବାରଣ ହେଉଛି, ଖୁବ୍ ବୁଝିହେବ। କିନ୍ତୁ ଅନୁଭୂତି ଯେତେ ଯେତେ ବଢ଼ିବ ସେତିକି ସେତିକି ବୁଝିହେବାକୁ ଲାଗିବ। ତଥାପି ଟିକିଏ ବୁଝିକରି ଦେଖିବା କ'ଣ ହେଉଛି, କିପରି ହେଉଛି। ଯେପରି ପ୍ରଥମେ ସମ୍ବର୍ଦ୍ଧନର କଥା ବୁଝିବା, କିପରି ସମ୍ବର୍ଦ୍ଧନ ହେଉଛି, ସେଇଥିରେ ଏହି କଥା ନିହିତ ଅଛି, କିପରି ସମ୍ବର୍ଦ୍ଧନ ବନ୍ଦ ହେଉଛି, ସମ୍ବର୍ଦ୍ଧନ ବନ୍ଦ ହେଲେ ମୂଳ ଉପୁଡ଼ି ଯାଉଛି। ଏହି ପୁରା ପ୍ରକୃତିରେ ସେହି ନିୟମ ଚାଲୁଛି, ଯାହା ବାହାରେ ଅଛି ତାହା ହିଁ ଭିତରେ ଅଛି। ଆମେ ଗୋଟିଏ ମଞ୍ଜି, ଗୋଟିଏ ବର ମଞ୍ଜି ଉର୍ବର ମାଟିରେ ପୋତିଦେଲେ, ସେହି ଟିକି ମଞ୍ଜିରୁ ଏତେ ବଡ଼ ବୃକ୍ଷ ଉଭା ହୋଇଗଲା, ଏତେ ବଡ଼ ବୃକ୍ଷ ଆଉ ଫଳ ଦେବାକୁ ଲାଗିଲା। ମଞ୍ଜି ତ ଥିଲା ଗୋଟିଏ, କିପରି ସମ୍ବର୍ଦ୍ଧନ ହେଉଛି। ପ୍ରତ୍ୟେକ ଋତୁରେ ହଜାର ହଜାର ମଞ୍ଜି, ହଜାର ହଜାର ଫଳ ଆସୁଛି, ହଜାର ହଜାର ଫଳ ଆସୁଛି, ଆଉ ତାହା ହେଉଛି ବରଗଛ। ଖୁବ୍ ଦୀର୍ଘାୟୁ ହୋଇଥାଏ, ଖୁବ୍ ଚିରାୟୁ ହୋଇଥାଏ, କେବେ କେବେ ହଜାର ବର୍ଷ ମଧ୍ୟ ବଞ୍ଚିଥାଏ। ତେବେ କେତେ ଫଳ ଆସିଲା? ମଞ୍ଜି ତ ଗୋଟିଏ ଲଗାଇଥିଲେ, ଫଳ ଆସିବାରେ ଲାଗିଛି, ଆସିବାରେ ଲାଗିଛି, କିନ୍ତୁ କେତେ ବି ଚିରାୟୁ ହୋଇଥାଉ, କେତେ ବି ଦୀର୍ଘାୟୁ ହୋଇଥାଉ, ଏପରି ଏକ ସମୟ ଆସିବ ଯେବେ ତାହା ଜର୍ଜରିତ ହୋଇଯିବ, ବୁଢ଼ା ହୋଇଯିବ, ଭାଙ୍ଗି ପଡ଼ିବ, ମରିଯିବ। ଗଛ ମରିଗଲା, ଏବେ ଆଉ ଫଳ ଆସୁନାହିଁ। ତେବେ ଉପର ଉପର ବୁଦ୍ଧିରେ ତ ବୁଝିବା, ହଁ ଭାଇ ଗୋଟିଏ ମଞ୍ଜି ଲଗାଇଥିଲେ, ସେଥିରୁ ଏତେ ଫଳ ଆସିଲା, କିନ୍ତୁ ଅନ୍ତତଃ କଥା ଶେଷ ହୋଇଗଲା। କଥା ଶେଷ ହେଲା ନାହିଁ, ଖୁବ୍ ଧ୍ୟାନ ଦେଇ ଦେଖିଲେ କଥା ବୁଝା ପଡ଼ିଯିବ, କଥା ଆଦୌ ଶେଷ ହୋଇନାହିଁ। ସେଇ ଯେଉଁ ଗୋଟିଏ ମଞ୍ଜି ଲଗାଇଥିଲେ ତାରି କାରଣରୁ ଏତେ ଫଳ ଆସିଥିଲା, ଏପରି ଗୋଟିଏ ବି ଫଳ ଆସେ ନା ଯେଉଁଥିରେ କି ସେହି କ୍ୱାଲିଟିର ଅର୍ଥାତ୍ ସେହି ଗୁଣମାନର ଗୋଟିଏ ମଞ୍ଜି ନଥିବ ବା ଗୋଟିଏରୁ ଅଧିକ ମଞ୍ଜି ନଥିବ। ପ୍ରତ୍ୟେକ ଫଳରେ ସେହିପରି ମଞ୍ଜି ଗୋଟିଏ ବା ଅଧିକ ଥିବ ହିଁ। ବରର ସେହି ଟିକି ଫଳଟିରେ କେତେ ମଞ୍ଜି ଭରି ରହିଛି, ଏବଂ ପ୍ରତ୍ୟେକ ମଞ୍ଜିରେ ଗୋଟିଏ ଲେଖା ବଟବୃକ୍ଷ ନିହିତ ଅଛି। ସେଇ ଫଳରେ ଯେଉଁ ଏତେ ମଞ୍ଜି ରହିଛି ସେଥିରୁ ଗୋଟିଏ ମଞ୍ଜି ମାଟିରେ ପଡ଼ିଲା, ଉର୍ବର ମାଟି, ଗୋଟିଏ ବଟବୃକ୍ଷ ଠିଆ ହୋଇଗଲା, ଏବେ ତାହା ଫଳ ପରେ ଫଳ ଦେଇ ଚାଲିଛି। ପ୍ରତ୍ୟେକ ମଞ୍ଜି, ପ୍ରତ୍ୟେକ ଫଳର ପ୍ରତ୍ୟେକ ମଞ୍ଜି ଗୋଟିଏ ଗୋଟିଏ ବଟବୃକ୍ଷକୁ ଧାରଣ କରି ରହିଛନ୍ତି। ଆରେ ଶେଷ କେଉଁଠି ହେଲା ଭାଇ? ବଢ଼ି ହିଁ ଚାଲିଛି, ବଢ଼ି ହିଁ ଚାଲିଛି। କ'ଣ କରିବା? ଯେଉଁ ଫଳ ଫଳିବ ତାହା ନିଜ ସହିତ ମଞ୍ଜି ନେଇ ଆସିବ, କିନ୍ତୁ ସେହି ମଞ୍ଜିକୁ ଯଦି ଆମେ ଉର୍ବର ଭୂମି ଦେବା ନାହିଁ, ଆମେ ତାକୁ ଉର୍ବରକ ଦେବା ନାହିଁ, ସାର ଦେବା ନାହିଁ, ପଥର ଉପରେ ପକାଇଦେବା, ତ ଫଳ ଆସିବ ନାହିଁ। ଠିକ୍ ଏହି ପ୍ରକାର ଆମର ପୁରୁଣା କର୍ମ ଫଳ ନେଇ ଆସୁଛି, ତେବେ କୌଣସି ନା କୌଣସି ସମ୍ବେଦନା ରୂପରେ ନେଇକରି ଆସୁଛି, ଆଉ ଆମେ ଆମ ପାଗଳ ପଣିଆରୁ ଏଇ ଯେଉଁ ଫଳ ଆସିଛି ତା ସହିତ ମଞ୍ଜି ବି ଅଛି, ସେହି ମଞ୍ଜିକୁ ଆମେ ଉର୍ବରରୁ ଉର୍ବର ଭୂମି ଦେଉଛନ୍ତି, ତାକୁ ଖୁବ୍ ଉର୍ବରକ ଦେଉଛନ୍ତି, ସାର ଦେଉଛନ୍ତି। ହେ ମୋର ଦୁଃଖର ମଞ୍ଜି, ତୁ ଖୁବ୍ ଫଳ, ତୁ ଖୁବ୍ ଫଳ, ଆଉ ତାକୁ ଫଳେଇ ଚାଲିଛନ୍ତି, ଫଳେଇ ଚାଲିଛନ୍ତି। ତାକୁ ଭୂମି ଦେବା ନାହିଁ, ଉର୍ବର ଭୂମି ଦେବା ନାହିଁ, ତାକୁ ଉର୍ବରକ ଦେବା ନାହିଁ, ଆପଣ ଚାହିଁ ଶେଷ ହୋଇଯିବ, ଆମେ ତାକୁ ବଢ଼ିବାକୁ ଦେଲେ ନାହିଁ, ସମାପ୍ତ ହୋଇଯିବ। ଯେତେ ଯେତେ ଆଗକୁ ବଢ଼ିବା ବୁଝି ହେବା ଆରମ୍ଭ ହୋଇଯିବ, ଏହି କଥା କଥା କାହାଣୀରେ ଗପରେ କୁହାଯାଇଛି। ଯେପରି କହିଲି କି ଥରେ ଭାରତରେ ଏପରି ସମୟ ଚାଲିଥିଲା, ପ୍ରାୟ 500ରୁ 1000 ବର୍ଷ ପର୍ଯ୍ୟନ୍ତ, ବରଂ ଏହାଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଦେଶରେ ଏପରି ସାହିତ୍ୟର ନିର୍ମାଣ ହେଲା, ସାହିତ୍ୟକାରମାନେ ଏପରି ସାହିତ୍ୟ ରଚନା କଲେ, ଭିନ୍ନ ଭିନ୍ନ ଧର୍ମ ସମ୍ପ୍ରଦାୟର ନାଁରେ ଲେଖିଲେ, ଯେଉଁଥିରେ ଉପରେ ଉପରେ ଗୋଟିଏ ପ୍ରକାରର ଅର୍ଥ ବୁଝା ପଡ଼ିବ, ଆଉ ଗଭୀରତାକୁ ଗଲେ ସମ୍ପୂର୍ଣ୍ଣ ଅଲଗା ଅର୍ଥ। ତେବେ ସାଙ୍କେତିକ ଭାଷାରେ ଗୋଟିଏ ପରମ୍ପରା ଗଢ଼ି ଚାଲିଥିଲା, କେବେ କେବେ ଏମିତି ଚାଲିଥାଏ, ଗୋଟିଏ ସାହିତ୍ୟିକ ଧାରା ଚାଲିବାକୁ ଲାଗିଥିଲା। ତେବେ ଏପରି ସାହିତ୍ୟିକ ଧାରାର ଗୋଟିଏ କାହାଣୀ ନାଁ ଶୁଣିଥିବେ, କାଳୀ ମାଆଙ୍କର, ଚଣ୍ଡୀ ମାଆଙ୍କର, ତାଙ୍କର ଚିତ୍ର ମଧ୍ୟ ଦେଖିଥିବେ, କେମିତିକା କାଳୀ, କିପରି ଭୟଙ୍କରୀ, କେମିତି ବଡ଼ ବଡ଼ ନାଲି ନାଲି ଆଖି, କ'ଣ କାଳୀ ମା, କ'ଣ ଚଣ୍ଡୀ ମା, କାହାଣୀ ଅଟେ। ଯେବେ ମନୁଷ୍ୟ ଭିତରେ ଚଣ୍ଡ ସ୍ୱଭାବ ଜାଗେ, ମାନେ କ୍ରୋଧ ଜାଗେ, ତେବେ ମାନସରେ କାଳୀ ମା ହିଁ କାଳୀ ମା, କାଳୀ ମା ହିଁ କାଳୀ ମା, ସାରା ଉଜ୍ଜଳ ପକ୍ଷ ଦୂର ହୋଇଯାଏ, ଶୁକ୍ଳ ପକ୍ଷ ଦୂର ହୋଇଯାଏ, କୃଷ୍ଣ ପକ୍ଷ ହିଁ କୃଷ୍ଣ ପକ୍ଷ, କାଳୀ ମା ହିଁ କାଳୀ ମା। ଏହାକୁ କ୍ରୋଧ ଘାରିଛି, ଚଣ୍ଡୀ ଅଟେ, କ୍ରୋଧ ଆସିଛି, କ୍ରୋଧ ଆସିଛି ତ କାଳୀ ମା ହିଁ କାଳୀ ମା, ସେ ସମୟରେ ଯେଉଁ କାମ କଲା ସବୁ ଭୁଲ କାମ କଲା। ତେବେ କାହାଣୀ ତ କାହାଣୀ, ସାଙ୍କେତିକ ଭାଷାରେ ଚାଲୁଛି, କୌଣସି ଚିତ୍ର ଦେଖିଥିବେ, କୌଣସି ମୂର୍ତ୍ତି ଦେଖିଥିବେ, ଏତେ ବିକରାଳ, ଏବଂ ଭୂମି ଉପରେ ତାଙ୍କର ପତି ପଡ଼ିଛନ୍ତି, ଶିବ ପଡ଼ିଛନ୍ତି, ସେହି ଶିବଙ୍କ ଶରୀର ଉପରେ ଇଏ ପାଦ ରଖିଛନ୍ତି, ନିଜର ଡାହାଣ ପାଦରେ ନିଜ ପତିଙ୍କ ଶରୀରକୁ ପଦଦଳିତ କରୁଛନ୍ତି, ଶିବଙ୍କୁ ପଦଦଳିତ କରୁଛନ୍ତି। ଆରେ କାହାଣୀ ଭାଇ, ସଙ୍କେତର ଭାଷାରେ କାହାଣୀ, ପ୍ରତି ବ୍ୟକ୍ତି ଏଇଆ କରିଥାଏ, ନିଜର ଶିବଙ୍କୁ ପଦଦଳିତ କରେ, ନିଜର ମଙ୍ଗଳକୁ ପଦଦଳିତ କରେ। ଯେବେ ଯେବେ ଆମ ଭିତରେ ଚଣ୍ଡ ସ୍ୱଭାବ ଜାଗେ, କାଳିମା ଆସିଯାଏ, ହୋସ୍ ହରାଇ ବସନ୍ତି ଏବଂ ନିଜର ମଙ୍ଗଳକୁ ପଦଦଳିତ କରିଦିଅନ୍ତି। ଏହା ହିଁ ହେଲା, ନିଜର ମଙ୍ଗଳକୁ ପଦଦଳିତ କରୁଛନ୍ତି, ପୁଣି ହୋସ୍ ଆସିଲା, ଆରେ ମୁଁ ଏ କ'ଣ କଲି, ନିଜର ଶିବଙ୍କୁ ପଦଦଳିତ କରିଦେଲି, ଏ କ'ଣ କଲି, କାହିଁକି କଲି, ଓହୋ ମୁଁ ହୋସ୍ ହରାଇ ବସିଲି, କାହିଁକି ହୋସ୍ ହରାଇ ବସିଲି। ଏଇ ଚାରିଆଡ଼େ ରାକ୍ଷସ ବିଦ୍ୟମାନ ନା, ଏଇ ରାକ୍ଷସଙ୍କ ସେନା, ଏହାଙ୍କୁ ଦେଖି ମୁଁ ଆପଣ ହୋସ୍ ହରାଇ ବସିଲି। ଏବଂ ଏହି ରାକ୍ଷସଙ୍କର ଦୁଇଟି ସେନାପତି, ଶୁମ୍ଭ ଓ ନିଶୁମ୍ଭ, କ'ଣ ରାକ୍ଷସ, କ'ଣ ରାକ୍ଷସଙ୍କ ସେନା, ତାଙ୍କର ସେନାପତି କ'ଣ? ଆରେ ଯେତେ ବିକାର ଅଛି, ଇଏ ଭିତରେ ବିକାରଙ୍କ ସେନା ଏତେ ବଡ଼ କି ଆମେ ହୋସ୍ ହରାଇ ବସୁଛନ୍ତି ତା ଯୋଗୁଁ। ଏବଂ ଏହି ସବୁ ବିକାରଙ୍କର ଦୁଇ ଜଣ ମାଲିକ, ଦୁଇ ସେନାପତି, ଗୋଟିଏ ରାଗ, ଗୋଟିଏ ଦ୍ୱେଷ, ଏତେ ବଳବାନ କି ଏହାଙ୍କ ଯୋଗୁଁ ବାକି ସବୁ ବିକାର ଜାଗୁଛନ୍ତି, ଏହାଙ୍କ ଠାରୁ ଆମର ସୁରକ୍ଷା ନାହିଁ। ତେବେ କଥା ବୁଝି ହୋଇଗଲା, ଏହାଙ୍କୁ ନଷ୍ଟ କର, ଏହି ସେନାପତିଙ୍କୁ ନଷ୍ଟ କରିଦିଅ, ତ ସାରା ସେନା ନଷ୍ଟ ହୋଇଯିବ, ଶୁମ୍ଭ ଓ ନିଶୁମ୍ଭଙ୍କୁ ନଷ୍ଟ କର, କିପରି କରାଯିବ? ତେବେ କାହାଣୀ ତ କାହାଣୀ, ସଙ୍କେତର ଭାଷାରେ ଚାଲିଛି। ମାଆଙ୍କର କେତେ ହାତ ଦେଖାଇଛନ୍ତି, ଓ ପ୍ରତି ହାତରେ ଗୋଟିଏ ଲେଖାଏଁ ଆୟୁଧ, ଗୋଟିଏ ଅସ୍ତ୍ର, ଗୋଟିଏ ଶସ୍ତ୍ର, ଗୋଟିଏ ବର୍ଷା, ଗୋଟିଏ ପରଶୁ, ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ, ଇତ୍ୟାଦି ଇତ୍ୟାଦି, ଆଉ ଅସ୍ତ୍ର ଚାଳନା କରୁଛନ୍ତି, ରାକ୍ଷସଙ୍କ ଉପରେ ଅସ୍ତ୍ର ଚାଳନା କରୁଛନ୍ତି। ଅସ୍ତ୍ର ଚାଳନା କରିବା କ୍ଷଣି ରାକ୍ଷସର ଶରୀରରୁ ରକ୍ତ ବାହାରୁଛି, ସେହି ରକ୍ତର ଗୋଟିଏ ଫୁଣ୍ଟା, ଗୋଟିଏ ବୁନ୍ଦା ଭୂମିରେ ପଡ଼ିଲା କି ନୂଆ ରାକ୍ଷସ ଉଭା ହୋଇଗଲା। ଯାହା ଉପରେ ଅସ୍ତ୍ର ଚାଳନା କରିବେ ତା ଦେହରୁ ରକ୍ତ ବୋହିବ, ରକ୍ତ ବହିବ ତ ଭୂମିରେ ପଡ଼ିବ, ଭୂମିରେ ପଡ଼ିବ ତ ନୂଆ ରାକ୍ଷସ ଠିଆ ହୋଇଯିବ। ଆରେ ରକ୍ତ ବୀଜ ହୋଇଗଲା, ଇଏ ତ ରାକ୍ଷସଙ୍କ ଉତ୍ପତ୍ତି ହୋଇ ଚାଲିଯିବ, ଏହାଙ୍କର ଶେଷ କିପରି ହେବ? ମାଆଙ୍କ ବୁଦ୍ଧିରେ ସମସ୍ୟାର ସମାଧାନ ଆସିଗଲା। ଅସ୍ତ୍ର ଚାଳନା କରିବି, ରକ୍ତ ବହିବ ହିଁ, ରକ୍ତ ବହିବ ଭୂମିରେ ପଡ଼ିବ ତ ନୂଆ ରାକ୍ଷସ ପୁଣି ଠିଆ ହେବ, ଓ ଯେଉଁ ନୂଆ ରାକ୍ଷସ ଠିଆ ହେବ ତା'ର ମଧ୍ୟ ଏହି ସ୍ୱଭାବ, ତା ଉପରେ ଅସ୍ତ୍ର ଚଳେଇଲେ ସେହିପରି ରକ୍ତ ବହିବ ଭୂମିରେ ପଡ଼ିବ ନୂଆ ରାକ୍ଷସ ଠିଆ ହୋଇଯିବ। ତେଣୁ ଏବେ କ'ଣ କରାଯିବ? କଥା ବୁଝିହେଇଗଲା, ଯେପର୍ଯ୍ୟନ୍ତ ଏହି ରାକ୍ଷସଙ୍କ ରକ୍ତ ଭୂମିରେ ନ ପଡ଼ିଛି ସେ ପର୍ଯ୍ୟନ୍ତ ନୂଆ ରାକ୍ଷସ ଠିଆ ହେବ ନାହିଁ। କେବଳ ରକ୍ତ ବହିଲେ ରାକ୍ଷସ ଠିଆ ହୋଇଯାଉନାହିଁ, ସେହି ବୁନ୍ଦା ଭୂମିରେ ପଡ଼ିବା ଦରକାର, ତେବେ ଯାଇ ନୂଆ ରାକ୍ଷସ ଠିଆ ହେବ, ବାସ୍ ରାସ୍ତା ମିଳିଗଲା। ତେବେ କାହାଣୀ ତ କାହାଣୀ ସାଙ୍କେତିକ ଭାଷାରେ ଚାଲିଛି, ଦେଖିଥିବେ ମାଆଙ୍କର ଜିଭ ଏତେ ଲମ୍ବା ଜିଭ ବାହାର କରି ରଖିଛନ୍ତି ଓ ରକ୍ତରଞ୍ଜିତ ହୋଇଛି। କ'ଣ ରକ୍ତରଞ୍ଜିତ ହୋଇଛି? ରାକ୍ଷସଙ୍କ ଉପରେ ପ୍ରହାର କରୁଛନ୍ତି, ଆଉ ରକ୍ତ ବାହାରିଲା ତ ଚାଟିଦେଲେ, ଭୂମିରେ ପଡ଼ିବାକୁ ଦେବି ନାହିଁ, ଭୂମିରେ ପଡ଼ିବାକୁ ଦେବି ନାହିଁ, ଚାଟିଦେଲେ। ଆରେ କେତେ ଚାଟିବେ? ତେବେ କାହାଣୀ କାହାଣୀ ପୁଣି ସାଙ୍କେତିକ ଭାଷାରେ ଚାଲିଛି, ମାଆଙ୍କ ହାତରେ ଗୋଟେ ଖପର ଦିଆଯାଇଛି, ଚାଟି ପାରିଲେ ତ ଚାଟିଦେଲେ, ଆଉ ଯାହା ବଳିଲା ତାହା ଖପରରେ, ଏବଂ ଖପର ଏପରି କି କେବେ ବି ଭରି ନଯିବ। ଆରେ କାହାଣୀ ଅଟେ ଭାଇ, କଥା ବୁଝନ୍ତୁ, କି ଜିଭ କି ଖପର? ଆରେ ପ୍ରଜ୍ଞାର ଜିଭ, ପ୍ରଜ୍ଞାର ଖପର, ନିଜର ବିକାରଙ୍କୁ ଭୂମି ଦେବା ହିଁ ନାହିଁ, କିପରି ଉତ୍ପନ୍ନ ହେବେ? ଉତ୍ପନ୍ନ ହେବାକୁ ଦେବା ନାହିଁ, ଆମେ ନିଜର ପାଗଳପଣିଆରୁ ତାକୁ ନୂଆ ନୂଆ ଭୂମି ଦେଇ ଚାଲିଛନ୍ତି, ଉର୍ବର ଭୂମି ଦେଇ ଚାଲିଛନ୍ତି, ସାର ଦେଇ ଚାଲିଛନ୍ତି, ବଢ଼ି ଚାଲିବେ, ବିକାର ବଢ଼ି ଚାଲିବେ, ତା'ର ସ୍ୱଭାବ ଅଟେ। ଏହି ହୋସ୍ ଆସିବା ଉଚିତ, ଏହାକୁ ଖାଲି ବୁଦ୍ଧିରେ ବୁଝିଗଲେ ଫଳ ହୁଏ ନାହିଁ, ଭିତରେ ଭିତରେ ଦେଖିବେ ବିକାର ଜାଗିଛି ଆମେ ତାକୁ ବଢ଼ିବାକୁ ଦେଲେ, ବିକାର ଜାଗିଛି ଆମେ ତାକୁ ବଢ଼ିବାକୁ ଦେଲେ, ଆମେ ବଢ଼ିବାକୁ ଦେବା ବନ୍ଦ କଲେ, ଏବେ କ'ଣ ହେବ? ବିକାର ସମାପ୍ତ ହେଲା। ଏହି କଥା ଅନୁଭୂତିରୁ ବୁଝିବା ବହୁତ ଆବଶ୍ୟକ, କେବଳ ବୁଦ୍ଧିରେ ବୁଝିକରି କେହି ବ୍ୟକ୍ତି ବୁଦ୍ଧ ହୋଇପାରିବେ ନାହିଁ, ମହାବୀର ହୋଇପାରିବେ ନାହିଁ, ଅରହନ୍ତ ହୋଇପାରିବେ ନାହିଁ, ମୁକ୍ତ ହୋଇପାରିବେ ନାହିଁ। ଅନୁଭବ ଦ୍ୱାରା ହିଁ ଏହାକୁ କେଉଁ ପ୍ରକାର ବନ୍ଦ କରିହେବ, କିପରି ସମ୍ବରଣ କରାଯିବ, ତେବେ ଆପଣା ଛାଏଁ ପୁରୁଣାର ଉଦୀର୍ଣ୍ଣ ହେବ ହେବାକୁ ପଡ଼ିବ, ତା'ର ଉଦୀର୍ଣ୍ଣ ହେବ ଓ ନଷ୍ଟ ହୋଇ ଚାଲିଯିବ। ପୁରୁଣାର ଉଦୀର୍ଣ୍ଣ ହେବ କାରଣ ଆମେ ନୂଆ ନିର୍ମାଣ କରୁନାହାନ୍ତି, ତେଣୁ ପୁରୁଣାର ଉଦୀର୍ଣ୍ଣ ହେବ ନଷ୍ଟ ହେବ, ଉଦୀର୍ଣ୍ଣ ହେବ ନଷ୍ଟ ହେବ, ଉଦୀର୍ଣ୍ଣ ହେବ ନଷ୍ଟ ହେବ, ଏହି ପ୍ରକାର ଉଦୀର୍ଣ୍ଣ ହେଲା ନିର୍ଜରା ହେଲା, ଉଦୀର୍ଣ୍ଣ ହେଲା ନିର୍ଜରା ହେଲା, ପୁରାକୁ ପୁରା ଉଦୀର୍ଣ୍ଣ ହେବ ନିର୍ଜରା ହେବ, କ୍ଷୟ ହୋଇଗଲା, ଏକଦମ୍ ମୁକ୍ତ ହୋଇଗଲେ। ଯେତେ ଯେତେ ଉଦୀର୍ଣ୍ଣ ହେଲା ନିର୍ଜରା ହେଲା ସେତେ ସେତେରୁ ମୁକ୍ତ ହୋଇଗଲେ। ଅନୁଭୂତି ଦ୍ୱାରା ବୁଝିବାର କଥା, ବିନା ଅନୁଭୂତିରେ କିଛି ମିଳେ ନା। ଆମେ ଆମର ଅବସ୍ଥାକୁ ଏପରି କରି ରଖିଛନ୍ତି ସତେ ଯେପରି ଗୋଟିଏ ପେଟ୍ରୋଲ ଟାଙ୍କି ନିଜ ଭିତରେ ଭରି ରଖିଛନ୍ତି, ବାହାରୁ କୌଣସି ଅଗ୍ନିକଣା ଆସୁଛି ଏହି ପେଟ୍ରୋଲକୁ ଛୁଉଁଛି ତ କେତେ ବଡ଼ ବିସ୍ଫୋରଣ। ଗୋଟିଏ ଅଗ୍ନିକଣା ଆସିଥିଲା ଆମେ ସହସ୍ର ସଂଖ୍ୟାରେ ନୂଆ ଅଗ୍ନିକଣା ଉତ୍ପନ୍ନ କରିଦେଲେ, ଗୋଟିଏ ଅଗ୍ନିକଣା ଆସିଲା ଆମେ ସହସ୍ର ନୂଆ ଅଗ୍ନିକଣା ଉତ୍ପନ୍ନ କରିଦେଲେ। ଏହା ବୁଝିଲେ ନାହିଁ କି ଏହି ଯେଉଁ ସହସ୍ର ଅଗ୍ନିକଣା ଉତ୍ପନ୍ନ କଲେ ପ୍ରତି ଅଗ୍ନିକଣା ଆମ ଆଡ଼କୁ ପୁଣି ଅନେକ ଅଗ୍ନିକଣା ନେଇକରି ଆସିବେ, ଏବଂ ପୁଣି ଆମେ ଏହି ପ୍ରକାର ନୂଆ ନୂଆ ଅଗ୍ନିକଣା ଉତ୍ପନ୍ନ କରି ଚାଲିବା। ଏହି ଅଗ୍ନିକଣାରୁ ଆମର ମୁକ୍ତି କିପରି ହେବ, କିପରି ମୁକ୍ତି ହେବ? ପ୍ରଜ୍ଞା ଜାଗିଯାଉ। ତେବେ ଏଇ ଯେଉଁ ପେଟ୍ରୋଲର ଟାଙ୍କି ନେଇ ବସିଛନ୍ତି, ଏହାର ପୁରା ପେଟ୍ରୋଲ ବାହାର କରିଦେବା। ଏବେ ଆସୁ ଅଗ୍ନିକଣା, ଯେଉଁ ଅଗ୍ନିକଣା ଆସିବ, ଅଗ୍ନିକଣା ତ ଆସିବାରେ ଲାଗିଥିବ, ଯେପର୍ଯ୍ୟନ୍ତ ପୁରୁଣା କର୍ମସଂସ୍କାର ଏ ପ୍ରକାରର ଥିବ ଯାହାକି ଆମକୁ ଜଳାପୋଡ଼ା ଦେବାର ଥିବ, ତାହା ତ ଅଗ୍ନିକଣା ରୂପରେ ଆମ ଆଡ଼କୁ ଆସିବ ହିଁ ଆସିବ। ଆମେ ତାକୁ ନୂଆ ପେଟ୍ରୋଲ ଦେବା ନାହିଁ, ଆମେ ନୂଆ ପେଟ୍ରୋଲ ଦେବା ନାହିଁ ତ ଆସିବ। ଏବେ ଅଗ୍ନିକଣା ତା ସହ ଯେତିକି ଜାଳେଣୀ ନେଇ ଆସିଲା ତାହା ଜଳିକରି ସମାପ୍ତ ହେଲା, ଆମେ ତାକୁ ନୂଆ ଜାଳେଣୀ ଦେଉନାହାନ୍ତି, କଥା ସରିଗଲା। ପୁଣି ଆଉ ଆସିଲା, ପୁଣି ଆହୁରି ଆସିଲା, ଏବେ ଯେହେତୁ ଆମେ ନୂଆ ଦେଉନାହାନ୍ତି ତେଣୁ ତା'ର ତ୍ୱରତୀକରଣ ହେବାକୁ ଲାଗିଲା, ଶୀଘ୍ର ଶୀଘ୍ର ଆସିବାକୁ ଲାଗିଲା। ଯେଉଁ ପୁରୁଣା କର୍ମର ବିପାକ କେଜାଣି କେବେ ହୋଇଥାନ୍ତା, ଏବେ ତା'ର ବିପାକ ବର୍ତ୍ତମାନ ହେବାକୁ ଲାଗିଲା ଏବଂ ଖୁବ୍ ଶୀଘ୍ର ଶୀଘ୍ର ହେବାକୁ ଲାଗିଲା। ସମାପ୍ତ ହୁଏ ହୁଏ ପୁଣି ସମାପ୍ତ ହୁଏ, ଏହି ପ୍ରକାର କରୁ କରୁ ଏହି ଯେଉଁ ପ୍ରଜ୍ଞା ଅଛି ସେହି ପ୍ରଜ୍ଞା ସ୍ଥିତ ହୋଇ ଚାଲିଯିବ, ପୁଷ୍ଟ ହୋଇ ଚାଲିଯିବ, ଯେପରି ସେହି ମାଆଙ୍କ କଥା। ସେହି ମାଆ ଯିଏ କାଳୀ ଥିଲା, ଚଣ୍ଡୀ ଥିଲା, ଏବେ ତାଙ୍କର ହୋସ୍ ଆସିଗଲା, ପ୍ରଜ୍ଞା ଜାଗିଗଲା, ତେବେ ସେହି ପ୍ରଜ୍ଞା ଯେବେ ନିଜକୁ ମୁକ୍ତ କରିବାକୁ ଲାଗିଲା, ତେବେ ସେହି ମାଆ ଦୁର୍ଗା ରୂପରେ ପୂଜିତ ହେବାକୁ ଲାଗିଲେ, ସେହି ମାଆ ତାରା ନାମରେ ପୂଜିତ ହେବାକୁ ଲାଗିଲେ। କ'ଣ ଦୁର୍ଗା? ଖୁବ୍ ଦୁର୍ଗମ କାମ, ଅନ୍ତର୍ମନର ଗଭୀରତାକୁ ଯାଇ ବିକାରଙ୍କର ସ୍ୱଭାବକୁ ପଲଟାଇ ନେବା ବଡ଼ ଦୁର୍ଗମ କାମ, ସହଜ ନୁହେଁ। ଏପରି ଦୁର୍ଗମ କାମ ଯିଏ କଲେ ସେ ଦୁର୍ଗା ହୋଇଗଲେ, ପୂଜିତ ହେଲେ, ସ୍ୱୟଂକୁ ତାରି ନେଲେ, ଅନ୍ୟମାନଙ୍କୁ ତାରିବାରେ ସହାୟକ ହୋଇଗଲେ, ରାସ୍ତା ବତେଇବାକୁ ଲାଗିଲେ, ଏଣୁ ତାରା ନାମରେ କଥିତ ହେଲେ, ଦୁର୍ଗା ନାମରେ କଥିତ ହେଲେ, ପୂଜ୍ୟ ହୋଇଗଲେ। ଏହି ପ୍ରକାର ପ୍ରତ୍ୟେକ ବ୍ୟକ୍ତି ନିଜେ ନିଜକୁ ମୁକ୍ତ କରିପାରିବ। କଥା ଭଲ ଭାବେ ବୁଝି ହୋଇଯାଉ, କିପରି କରିବାକୁ ହେବ। ପୁରା ପେଟ୍ରୋଲ ଖାଲି କରିଦିଅ ଏବଂ ପ୍ରଜ୍ଞାରେ ପୁଷ୍ଟ ହୋଇ 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 ସ୍ଥିତ ପ୍ରଜ୍ଞା ହୋଇଯିବ, ମାନେ ପ୍ରତି କ୍ଷଣ ପ୍ରଜ୍ଞାବାନ, ଚାଲିଲେ, ବୁଲିଲେ, ଖାଇଲେ, ପିଇଲେ, ପ୍ରତି ଅବସ୍ଥାରେ ପ୍ରଜ୍ଞା ଜାଗ୍ରତ, ପ୍ରତି ଅବସ୍ଥାରେ ସମ୍ବେଦନା ମାଲୁମ ହୋଇଚାଲିଛି ଏବଂ ତା'ର ଅନିତ୍ୟବୋଧ ସାଙ୍ଗରେ ଅଛି। ଆମେ ପ୍ରତିକ୍ରିୟା କରୁନାହାନ୍ତି ତ ସ୍ଥିତ ହୋଇଗଲେ, ନିତାନ୍ତ ନିର୍ମଳ ହୋଇଯିବା। ନିର୍ମଳ ହୋଇଯିବା ତ ଅନନ୍ତ ମୈତ୍ରୀରେ ଭରିଯିବା, ଅନନ୍ତ କରୁଣାରେ ଭରିଯିବା, ଅନନ୍ତ ମୁଦିତାରେ, ଅନନ୍ତ ଉପେକ୍ଷାରେ, ଅର୍ଥାତ୍ ସମତା ଭାବରେ ଭରିଯିବା। ଏହା ପ୍ରକୃତିର ଅଲଗା ନିୟମ। ଚିତ୍ତ ନିର୍ମଳ ହେଲା କି ଏହି ଚାରିଗୁଣ ଆପଣା ଛାଏ ଆସିଯିବେ। ତେବେ କ'ଣ ହେଲା? ଉଦାହରଣ ଦ୍ୱାରା କହିବା, ଏଇ ପେଟ୍ରୋଲ ଖାଲି କରି ବାହାରେ ଫୋପାଡ଼ିଦେଲେ, ଏବେ ଆମର ଏହି ଟାଙ୍କି ଶୀତଳ ଜଳରେ ଭରିଗଲା, ମୈତ୍ରୀ କରୁଣା ସଦ୍ଭାବନାର ଜଳରେ ଭରିଗଲା। ଅଙ୍ଗାର ଏବେ ବି ଆସୁଛନ୍ତି, ଅଙ୍ଗାର ଆସିଲା ଏବଂ ଏହି ପାଣିକୁ, ଶୀତଳ ପାଣିକୁ ଛୁଇଁବା କ୍ଷଣି ସମାପ୍ତ ହୋଇଗଲା। ନିଜ ସଙ୍ଗେ ଯେଉଁ ଜାଳେଣୀ ନେଇକରି ଆସିଥିଲା ତାକୁ ବି ଜାଳିପାରିଲା ନାହିଁ, ସମାପ୍ତ ହୋଇଗଲା। ଅଙ୍ଗାର ଆସିଲା ସମାପ୍ତ ହୋଇଗଲା, ଅଙ୍ଗାର ଆସିଲା ସମାପ୍ତ ହୋଇଗଲା। ପ୍ରକୃତିର ଏହା ନିୟମ ଅଟେ ଭାଇ। ଏହି ନିୟମକୁ ଖାଲି ବୁଦ୍ଧିରେ ବୁଝିଯିବା ଆଉ ବ୍ୟବହାରରେ ଆଣିବା ନାହିଁ, ଅଭ୍ୟାସ କରିବା ନାହିଁ, ପ୍ରାକ୍ଟିସ୍ କରିବା ନାହିଁ, ତେବେ ଏହି ନିୟମ ଆମର କେଉଁ କାମରେ ଆସିଲା? ଏହି ଧର୍ମ ଆମର କେଉଁ କାମରେ ଆସିଲା? ଏହି ସାଧନା ଆମର କେଉଁ କାମରେ ଆସିଲା? ବୁଦ୍ଧିରେ ତ ଖୁବ୍ ବୁଝୁଛନ୍ତି କି କେହି ଆମ ଆଡ଼କୁ ନିଆଁ ନେଇକରି ଆସିଲେ ଓ ନିଆଁ ଲାଗିଲେ ତୁରନ୍ତ ନିଜର ପମ୍ପ ଖୋଲି, ପାଣିର ପମ୍ପ ଖୋଲି ତାକୁ ଲିଭାଇବା, ନଚେତ୍ ବଢ଼ିଯିବ ଶୀଘ୍ର। ଏହା ତ ବୁଦ୍ଧିରେ ବୁଝିଲେ ନା, କିନ୍ତୁ ଯେବେ ସତକୁ ସତ ନିଆଁ ଲାଗିଲା ତ ସବୁ ଭୁଲିଗଲେ, ପାଣିର ପମ୍ପ ପମ୍ପ ପେଟ୍ରୋଲ ପମ୍ପ ଖୋଲିଦେଲେ ଆଉ ଖୁବ୍ ଜଳେଇଲେ, ଖୁବ୍ ଜଳେଇଲେ, ଖୁବ୍ ଜଳେଇଲେ, ପୁଣି ହୋସ୍ ଆସିଲା, ଆରେ ଇଏ କ'ଣ କଲି, ମୋତେ ତ ପାଣିର ପମ୍ପ ଖୋଲିବାର ଥିଲା। ତେବେ ବୁଦ୍ଧି ସିନା କହୁଥିଲା କି ପାଣିର ପମ୍ପ ଖୋଲ, ସେଇ ଯେଉଁ ଭିତର ମାନସ ତା ପର୍ଯ୍ୟନ୍ତ ବୁଦ୍ଧି ପହଞ୍ଚି ପାରୁନାହିଁ। ତାକୁ ତ ଯେଉଁଠି ଅପ୍ରିୟ ଲାଗିଲା ସେଇଠି ସେ ପେଟ୍ରୋଲ ପକାଇବ, ତାକୁ ଏଇ ନିଆଁ ଅପ୍ରିୟ ଲାଗିଲା ସେ ପେଟ୍ରୋଲ ଫୋପାଡ଼ିଲା, ତା'ର ନିଜର ସ୍ୱଭାବ ଅଟେ। କେହି ବ୍ୟକ୍ତି ମୋ ଆଡ଼କୁ ନିଆଁ ନେଇକରି ଆସୁଛି ମୋତେ ଜଳାଇବା ପାଇଁ, ମୁଁ ବାଲ୍ଟି ଭରି ପେଟ୍ରୋଲ ଫୋପାଡ଼ୁଛି, ତୁ ବି ଜଳ ଆଉ ମୁଁ ବି ଜଳେ, ଉଭୟ ଜଳିବା। ଏହି ଭିତରର ପ୍ରଜ୍ଞା ଜାଗିଯିବ, ଭାବିତ ପ୍ରଜ୍ଞା ଜାଗିଯିବ, ଚିନ୍ତନ ପ୍ରଜ୍ଞା ନୁହେଁ, ଶ୍ରୁତ ପ୍ରଜ୍ଞା ନୁହେଁ, ଭାବିତ ପ୍ରଜ୍ଞା ଜାଗିଯିବ ତ କେହି ଆସୁନା, କେହି ବି ପେଟ୍ରୋଲ ନେଇ ଆସୁ, ନିଆଁ ନେଇକରି ଆସୁ ମୋ ଆଡ଼କୁ, ବାଲ୍ଟି ଭର୍ତ୍ତି ଥଣ୍ଡା ପାଣି ତା ଉପରେ ଢାଳିବି, ତୁ ବି ଶୀତଳ ମୁଁ ବି ଶୀତଳ, ଉଭୟ ସୁଖୀ ହେବା ଭାଇ। ଏଇଆ କରିବା, ଏପରି କରିବା ପାଇଁ ଅଭ୍ୟାସ କରୁଛନ୍ତି। ଏହି ଅମୁକ ସମ୍ପ୍ରଦାୟର ଲୋକଙ୍କୁ ଟାଣିକରି ଏହି ସମ୍ପ୍ରଦାୟକୁ ନେଇ ଆସିଲେ କ'ଣ ମିଳିବ, କ'ଣ ମିଳିଯିବ? ମୂର୍ଖତାର କଥା ହେଲା ନା, ଅମୁକ ଦାର୍ଶନିକ ମାନ୍ୟତାକୁ ମାନୁଥିବା ବ୍ୟକ୍ତିକୁ ଭଙ୍ଗେଇ ଆଣି ଏହି ଦାର୍ଶନିକ ମାନ୍ୟତା ମନେ ନେଲେ କ'ଣ ମିଳିଲା, ପ୍ରବଞ୍ଚନ ହେଲା ନା? ଆରେ ଭ୍ରାନ୍ତିରେ ପଡ଼ିଥିବା ଲୋକଙ୍କୁ ଯେଉଁମାନେ ନିଜର ଅହିତ ହିଁ ଅହିତ କରି ଚାଲିଛନ୍ତି, ନିଜର ଅମଙ୍ଗଳ ହିଁ ଅମଙ୍ଗଳ କରି ଚାଲିଛନ୍ତି, ଆରେ ଏହି ବିଚାରଙ୍କୁ ମଙ୍ଗଳର ରାସ୍ତାକୁ ନେଇ ଆସେ। ଏହାଙ୍କ ଅହିତ ହେବା ବନ୍ଦ ହେଉ, ଏହାଙ୍କ ଅମଙ୍ଗଳ ହେବା ବନ୍ଦ ହୋଇଯାଉ, ଏହାଙ୍କ ଦୁଃଖର ସମ୍ବର୍ଦ୍ଧନ ବନ୍ଦ ହୋଇଯାଉ, ତେବେ ଧର୍ମର କଥା ହେଲା। ବାସ୍ ଧର୍ମ ଏହା କରାଏ, ଏଇଥିପାଇଁ ସାଧନା କରିବାର ଅଛି, ଆମକୁ କୌଣସି ସାମ୍ପ୍ରଦାୟିକ ଘେରରେ ବାନ୍ଧି ହେବାର ନାହିଁ। ପୂର୍ବରୁ ବି ବାନ୍ଧି ହୋଇଥିଲେ ସେଠି କ'ଣ ପାଇଲେ, ବାନ୍ଧି ହୋଇ ନିଜର କ୍ଷତି ହିଁ କଲେ। ଗୋଟିଏ ସାମ୍ପ୍ରଦାୟିକ ବାଡ଼ରୁ ବାହାରି ଅନ୍ୟ ଏକ ସାମ୍ପ୍ରଦାୟିକ ଘେରରେ ବାନ୍ଧି ହେବାକୁ ଆସିଲେ, ତେବେ ପାଗଳାମୀ ହେଲା ନା? ଧର୍ମ କେଉଁଠି ବୁଝିହେଲା? ଧର୍ମର ରାସ୍ତାରେ ଚାଲିବାକୁ ଆସିଛନ୍ତି, ପ୍ରକୃତିର ନିୟମକୁ ବୁଝିକରି ତାରି ଅନୁସାରେ ନିଜର ଜୀବନ ଗଢ଼ିବା ପାଇଁ ଆସିଛନ୍ତି। କଥା ଖୁବ୍ ଭଲ ଭାବେ ବୁଝିହେବାକୁ ଲାଗୁ, ଖୁବ୍ ଭଲ ଭାବେ ଭ୍ରାନ୍ତି ଦୂର ହୋଇଯିବ, ନଚେତ୍ ଭ୍ରାନ୍ତ ରହିବେ ଏଠାରେ ମଧ୍ୟ, ଆଉ ବାହାରକୁ ଯିବେ ଲୋକଙ୍କ ସହ କଥାବାର୍ତ୍ତା ହେବେ ସେଠାରେ ମଧ୍ୟ। କ'ଣ ଧ୍ୟାନ କରୁଛ? ଏଇ ଅନିତ୍ୟର ଧ୍ୟାନ କରୁଛ, ଶରୀରର ଧ୍ୟାନ କରୁଛ? ଆରେ ନିତ୍ୟର ଧ୍ୟାନ କରିବ ତ କିଛି କଥା ହେଲା, ନିତ୍ୟ ଶାଶ୍ୱତ ଧ୍ରୁବର ଧ୍ୟାନ କର, ତୁମକୁ ତାହା ଦରକାର ନା? ନିତ୍ୟ ପର୍ଯ୍ୟନ୍ତ ତ ପହଞ୍ଚିବାକୁ ପଡ଼ିବ ନା, ନିତ୍ୟ ଶାଶ୍ୱତ ଧ୍ରୁବ ଅବିନାଶୀ ପର୍ଯ୍ୟନ୍ତ ପହଞ୍ଚିବାର ଅଛି, ଆଉ ଧ୍ୟାନ କରୁଛ ଅନିତ୍ୟର, କ'ଣ କରୁଛ? ଭ୍ରାନ୍ତ ହୋଇଯିବେ, କଥା ହିଁ ଯଦି ବୁଝି ନ ହୋଇଥିବ କ'ଣ କହିବେ, ହଁ ଭୁଲ ହୋଇଗଲା ଭାଇ, ଇଏ ଅନିତ୍ୟର କ'ଣ ଧ୍ୟାନ କରୁଛି, ମୋତେ ଅନିତ୍ୟରୁ କ'ଣ ମିଳିବ, ମୋତେ ତ ନିତ୍ୟ ପର୍ଯ୍ୟନ୍ତ ଯିବାର ଅଛି, ତେଣୁ ଯାହା ପର୍ଯ୍ୟନ୍ତ ଯିବାର ଅଛି ତା'ର ଧ୍ୟାନ କରିବି ନା? କଥା ଠିକ୍ ଭାବେ ବୁଝି ହୋଇନାହିଁ ତେଣୁ ଏପରି କହିବେ, କଥା ଠିକ୍ ଠିକ୍ ବୁଝିଥିବେ ତ କହିବେ, ଏହି ଅନିତ୍ୟ ହିଁ ତ ବାନ୍ଧୁଛି, ଏହି ଅନିତ୍ୟ ହିଁ ଯାହା ନିତ୍ୟ ପର୍ଯ୍ୟନ୍ତ ଯିବାକୁ ଦେଉନାହିଁ, ଏହି ଅନିତ୍ୟ ହିଁ ଯାହା ପ୍ରତି ରାଗ ଉପଜାଉଛନ୍ତି, ଦ୍ୱେଷ ଉପଜାଉଛନ୍ତି, ଏହି ଅନିତ୍ୟ ପ୍ରତି ରାଗ ଉପଜାଇବା କିପରି ତୁଟିବ, ଅନିତ୍ୟ ପ୍ରତି ଦ୍ୱେଷ ଉପଜାଇବା କିପରି ତୁଟିବ, ଏହି କାମ କରିବା ପାଇଁ କରୁଛି। ଏହା ନୁହେଁ କି ଅନିତ୍ୟ ସହ ଜଡ଼ିତ ହେବା ପାଇଁ କରୁଛି, ଅନିତ୍ୟଠାରୁ ମୁକ୍ତି ପାଇବା ପାଇଁ କାମ କରୁଛି। ନିତ୍ୟ ତ ଆପଣ ଜାଗାରେ ଅଛି ହିଁ, ଆରେ ତାକୁ ଚାହିଁଲେ ଯିଏ ଯେଉଁ ନାମରେ ଡାକନ୍ତୁ, ନିତ୍ୟ ତ ରହିଛି ହିଁ। ଯେଉଁଠି ଅନ୍ଧାର ଅଛି ସେଠାରେ ଆଲୋକର ମଧ୍ୟ ଅସ୍ତିତ୍ୱ ଅଛି, ଯେଉଁଠି ଦୁଃଖ ଅଛି ସେଠି ପରମ ସୁଖର ମଧ୍ୟ ଅସ୍ତିତ୍ୱ ଅଛି, ଯେଉଁଠି ଅନିତ୍ୟ ଅଛି ସେଠି ନିତ୍ୟର ମଧ୍ୟ ଅସ୍ତିତ୍ୱ ଅଛି। କିନ୍ତୁ ସେହି ନିତ୍ୟର ସାକ୍ଷାତକାର ହେବା ଦରକାର ନା, ଅନୁଭବ ହେବା ଦରକାର ନା? ଧ୍ୟାନ କର, ଧ୍ୟାନ କର, ନିତ୍ୟର ଧ୍ୟାନ କର, କାହାର ଧ୍ୟାନ କରିବ? ତୁମକୁ ଅନୁଭବ ହିଁ ହୋଇନାହିଁ, ତୁମେ ଜାଣି ହିଁ ନାହଁ ସେହି ନିତ୍ୟ କିପରି। ଆଉ ତୁମେ କଳ୍ପନା କରିଚାଲିଛ ନା, ସେ କଳ୍ପନାରୁ କ'ଣ ମିଳିଯିବ? ତାହା ତ ତୁମରି ଦ୍ୱାରା ଗଢ଼ା ହୋଇଥିବା କଳ୍ପନା, ତୁମର ମାନସିକ କଳ୍ପନା। ତୁମେ ଏପରି ଭାବିନେଲ କି ନିତ୍ୟ ଏପରି, ତୁମକୁ ଅନୁଭବ କେଉଁଠି ହେଲା? ଧୋକାରେ ପଡ଼ିଗଲେ। ଅନିତ୍ୟର ଧ୍ୟାନ ଏଥିପାଇଁ କରୁନାହାନ୍ତି କି ଅନିତ୍ୟ ପ୍ରତି ଆମର ଆସକ୍ତି ବଢ଼ୁ, ଅନିତ୍ୟର ଧ୍ୟାନ ଏଇଥିପାଇଁ କରୁଛନ୍ତି କି ତାହା ବନ୍ଧନ ଅଟେ, ବାନ୍ଧୁଛି। ତାର ବନ୍ଧନରୁ ତା ସହ ଆସକ୍ତିକୁ କିପରି ତୁଟାଇବା, ଏହି କାମ କରୁଛନ୍ତି। ଆସକ୍ତି ତୁଟି ତୁଟି, ବନ୍ଧନ ତୁଟି ତୁଟି, ସବୁ ତୁଟିଗଲେ ମୁକ୍ତ ହୋଇଗଲେ। ମୁକ୍ତ ହେଲେ କି ନିତ୍ୟ ଆପଣ ଛାଏଁ ସମ୍ମୁଖକୁ ଆସିଲା। ଆରେ ବାଦଲ ଅଛି, ବାଦଲ ବାହାରେ ବାହାରେ ଘେରି ରହିଛି, ଭିତରେ ଆଲୋକ, ତେବେ ତା ପଛରେ ସୂର୍ଯ୍ୟର ଆଲୋକ ତ ରହିଛି। ସୂର୍ଯ୍ୟର ଆଲୋକ ଉତ୍ପନ୍ନ କରିବା ପାଇଁ ଆମକୁ କିଛି କରିବାକୁ ପଡ଼େ ନା, ତାହା ତ ବିଦ୍ୟମାନ ଅଛି। ଏହି ବାଦଲଗୁଡ଼ିକୁ ଦୂର କରିବା, ମୋଟା ମୋଟା ବାଦଲ ଦୂର ହୋଇଗଲେ, ପୁଣି ପତଳା ପତଳା ବାଦଲ ବି ଦୂର ହେଲେ ସୂର୍ଯ୍ୟର ଆଲୋକ ସମ୍ମୁଖରେ, ତାହା ତ ବିଦ୍ୟମାନ ରହିଛି। ନିତ୍ୟ ତ ବିଦ୍ୟମାନ ଅଛି ହିଁ, ଅବିନାଶୀ ତ ବିଦ୍ୟମାନ ଅଛି ହିଁ। ଏହି ଅନିତ୍ୟ ତାର ସମ୍ମୁଖରେ ପାଚେରୀ ସଦୃଶ ଠିଆ ହୋଇଛି, ଆମକୁ ନିତ୍ୟର ଦର୍ଶନ କରିବାକୁ ଦେଉନାହିଁ, ଏହି ଅନିତ୍ୟକୁ ଦୂର କରିବା ପାଇଁ କାମ କରୁଛନ୍ତି। ଏହିପରି ବୁଝିହେବାକୁ ଲାଗିବ। ତେଣୁ ଏହି ଦାର୍ଶନିକ ଲୋକ ଯେଉଁମାନେ ଭ୍ରାନ୍ତିରେ ପକାନ୍ତି, ସାମ୍ପ୍ରଦାୟିକ ଲୋକ ଯେଉଁମାନେ ଭ୍ରାନ୍ତିରେ ପକାନ୍ତି, ତାଙ୍କର ଭ୍ରମରେ ପଡ଼ିବେ ନାହିଁ, ନିଜ କାମରେ ଲାଗି ରହିବେ। ଏହା ଆମର କାମର କଥା, ଆମକୁ ଏହା ହିଁ କରିବାର ଅଛି। ଭଲା ଜୈନ ନିଜକୁ ଜୈନ କହୁ, ବୌଦ୍ଧ ବୌଦ୍ଧ କହୁ, ହିନ୍ଦୁ ହିନ୍ଦୁ କହୁ, ମୁସଲମାନ ମୁସଲମାନ କହୁ, ନିଜକୁ ଯେଉଁ ନାମରେ ଡାକୁନା କାହିଁକି, ଏହି କାମ ତ ଆମକୁ କରିବାର ଅଛି, ଆମର ନିଜର ମଙ୍ଗଳ ପାଇଁ, ଆମର ନିଜର କଲ୍ୟାଣ ପାଇଁ, ଅନ୍ୟମାନଙ୍କ ମଙ୍ଗଳ ପାଇଁ, ଅନ୍ୟମାନଙ୍କର କଲ୍ୟାଣ ପାଇଁ। ଏହି ପ୍ରକାର ଏହା ପଛରେ ଲାଗିଯିବେ, ବହୁତ ମଙ୍ଗଳ ହେବ, ବହୁତ ମଙ୍ଗଳ ହେବ। ଯିଏ ସମ୍ୟକ ସମ୍ବୁଦ୍ଧ ହେଲେ ସେହି ବ୍ୟକ୍ତିଙ୍କ ପାଖରେ ଅନେକ ଲୋକ ଭିକ୍ଷୁ ହୋଇ ଭିକ୍ଷୁଣୀ ହୋଇ ଏହି ବିଦ୍ୟା ଶିଖୁଥିଲେ, କିନ୍ତୁ ତାଠାରୁ ତ ଅଧିକ ସଂଖ୍ୟା ଗୃହସ୍ଥଙ୍କର ଥିଲା, ଏବଂ ସେହି ଗୃହସ୍ଥ ପୁରୁଷ ବି ନାରୀ ବି ଏହା ହିଁ ଶିଖୁଥିଲେ। ଅସୁବିଧା ନିଶ୍ଚୟ ହୋଇଥାଏ ଗୃହସ୍ଥ ଜୀବନରେ, କିନ୍ତୁ ସମସ୍ତଙ୍କ ପାଇଁ ରାସ୍ତା ତ ସେହି ଗୋଟିଏ। ତେଣୁ କେବେ କେବେ କେହି ଗୃହସ୍ଥ ଆସୁଥିଲେ, ତାଙ୍କର ଦଳକୁ ଦଳ ଆସୁଥିଲେ, ମହାରାଜ ଆମେ ସନ୍ନ୍ୟାସୀ ହୋଇପାରିବୁ ନାହିଁ, ଆମେ ଏବେ ଭିକ୍ଷୁଣୀ ହୋଇପାରିବୁ ନାହିଁ, ଗୃହସ୍ଥ ଜୀବନରେ ଥାଇ ଆମେ କିପରି ନିଜର ମଙ୍ଗଳ ସାଧିବୁ? ତେବେ ଥରେ ସେମାନଙ୍କୁ ଉପଦେଶ ଦେଲେ କି ତୁମର ମଙ୍ଗଳ କେଉଁ କଥାରେ ନିହିତ, କେଉଁ କଥାରେ ମଙ୍ଗଳ ନିହିତ? ଗୃହସ୍ଥର ଦାୟିତ୍ୱ ତୁଲାଇବା ସଙ୍ଗେ ସଙ୍ଗେ କିପରି ଧର୍ମର ଜୀବନ ଜିଇଁବେ? ହୁଏତ ଗୃହସ୍ଥର ଦାୟିତ୍ୱରୁ ମୁକ୍ତ ହୋଇ ସନ୍ନ୍ୟାସୀ ହୋଇଯାଆନ୍ତୁ, ଭିକ୍ଷୁ ହୋଇଯାଆନ୍ତୁ, ଭିକ୍ଷୁଣୀ ହୋଇଯାଆନ୍ତୁ, ଏବଂ ନିଜର ସବୁ ସମୟ ଏଥିରେ ଲଗାଇ ଦିଅନ୍ତୁ। ଅନ୍ୟଥା ଗୃହସ୍ଥ ଅଛି ଆଉ ଗୃହସ୍ଥର ଦାୟିତ୍ୱ ତୁଲାଉ ନାହିଁ, ଆଉ କିଛି କାମ କରୁନାହିଁ, ତେଣୁ ନିକମା ବ୍ୟକ୍ତି, କ୍ଷତି କରିବାକୁ ଲାଗିଲା। ଗୃହସ୍ଥର ଦାୟିତ୍ୱ ତୁଲାଉଛନ୍ତି, ତଥାପି ଧର୍ମର ପାଳନ କିପରି କରିବେ? ତେବେ 38 ମଙ୍ଗଳ ଧର୍ମ ଶିଖାଇଲେ। ଗୃହସ୍ଥର ଏହି କାମ ତା ପାଇଁ ବଡ଼ ମଙ୍ଗଳକାରୀ, ଏହି ଧର୍ମ ବଡ଼ ମଙ୍ଗଳକାରୀ। ଏହି ପ୍ରକାର ଶିଖାଉ 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 ଯେବେ ଶେଷକୁ ଆସିଲେ, ତେବେ କହୁଛନ୍ତି, ଫୁଠସ ଲୋକ ଧମ୍ମେ ହି ଚିତଂ ୟସନ କମ୍ପତି, ଚିତଂ ୟସନ କମ୍ପତି, ଅଶୋକଂ ବିରଜଂ କ୍ଷେମଂ ଏତଂ ମଙ୍ଗଳମୁତ୍ତମଂ। ଏହା ଉତ୍ତମ ମଙ୍ଗଳ, ଖୁବ୍ ଉତ୍ତମ ମଙ୍ଗଳ। କ'ଣ ଉତ୍ତମ ମଙ୍ଗଳ? ଫୁଠସ ଲୋକ ଧମ୍ମେ ହି, ଏହି 8 ପ୍ରକାର କଥା ଆମ ଜୀବନରେ ସ୍ପର୍ଶ କରି ଚାଲିଥାଏ। ସେ ସମୟର ଭାଷାରେ ତାକୁ ଲୋକଧର୍ମ କୁହାଗଲା। ସଂସାରର ସ୍ୱଭାବ ଅଟେ ଏହିପରି ହୋଇଥାଏ, ଏଣୁ ଲୋକଧର୍ମ କୁହାଗଲା। କ'ଣ 8 ପ୍ରକାର କଥା? ସୁଖ ବି ଆସେ, ଦୁଃଖ ବି ଆସେ, ଲାଭ ବି ହୁଏ, କ୍ଷତି ବି ହୁଏ, ଯଶ ବି ହୋଇଥାଏ, ଅପଯଶ ବି ହୋଇଥାଏ, ଜୟ ବି ହୋଇଥାଏ, ପରାଜୟ ବି ହୋଇଥାଏ। ଏହି ପ୍ରକାରର ଏସବୁ ଦ୍ୱନ୍ଦ୍ୱମୟୀ କଥା ଜୀବନରେ ଆସିବାରେ ଲାଗିଥାଏ। ଏହି ଦ୍ୱନ୍ଦ୍ୱମୟୀ ଘଟଣା ଜୀବନରେ ସ୍ପର୍ଶ ହୋଇଥାଏ। ଚିତ୍ତଂ ୟସ୍ୟ ନ କମ୍ପତି, ତଦ୍ୱାରା ଯାହାର ଚିତ୍ତ କମ୍ପିତ ହୁଏ ନାହିଁ, ନିଜର ସମତା ହରାଏ ନାହିଁ, ସନ୍ତୁଳନ ରକ୍ଷା କରିଥାଏ। ତେଣିକି ଯାହା କିଛି ଆସୁ, ତେଣିକି ଯେପରି ଘଟୁ, ଏପରି ସମତାରେ ରହୁଥିବା ବ୍ୟକ୍ତି ଅଶୋକଂ କନ୍ଦାକଟା କରେ ନା, ଏବେ ତାକୁ ଶୋକ ହେବ ନାହିଁ। ବୀରଜଂ ନୂଆ ମଳି ଚଢ଼େଇବ ନାହିଁ, ଆଦୌ ଚଢ଼େଇବ ନାହିଁ। ଅଶୋକଂ ବୀରଜଂ କ୍ଷେମଂ, ଯୋଗକ୍ଷମରେ ପରିପୂର୍ଣ୍ଣ ହୋଇଗଲା, ଧର୍ମର ଆଶ୍ରା ମିଳିଗଲା, ଧର୍ମର ଶରଣ ଚାଲିଗଲା, ଏବେ ଯୋଗକ୍ଷମ ହିଁ ଯୋଗକ୍ଷମ। ଏତଂ ମଙ୍ଗଳମୋତ୍ତମଂ, ଏପରି ଉତ୍ତମ ମଙ୍ଗଳ ପ୍ରତି ଗୃହସ୍ଥ ପାଇପାରିବ। କାମ କରିବାକୁ ପଡ଼ିବ, କାହାର ଭରସାରେ ଛାଡ଼ିଦେବା? କେହି ବୁଦ୍ଧ କରିଦେବେ, କେହି ମହାବୀର କରିଦେବେ, କେହି ରାମ କରିଦେବେ, କେହି ଈଶ୍ୱର କରିଦେବେ, କେହି ଆଲ୍ଲା କରିଦେବେ? ଆମ ଦ୍ୱାରା ତ ହେଉନାହିଁ, ଆମେ ତ ଗୃହସ୍ଥ, ଆମେ କିପରି କରିବୁ? ତେବେ ଭାଇ ନିଜର ସାରା ଜୀବନ ହରାଇଦେବେ। ଗୃହସ୍ଥ ଅଟନ୍ତି, ଅବଶ୍ୟ କଷ୍ଟକର, ବହୁତ ଦାୟିତ୍ୱ ରହିଛି, ଏଣୁ ଆମେ ଏତେ ଉନ୍ମୁକ୍ତ ହୋଇ ସେତେ ସମୟ ଦେଇପାରିବା ନାହିଁ ଯେତିକି ଜଣେ ଭିକ୍ଷୁ ଦେଇପାରେ, ଜଣେ ଭିକ୍ଷୁଣୀ ଦେଇପାରେ। ତେବେ ଯେତିକି ଦେଇପାରିବା ସେତିକି ସମୟ ଦେଇ ନିଜ ଜୀବନକୁ ସୁଧାରିବା, ଆପଣ ମୁକ୍ତିର ମାର୍ଗରେ ଚାଲିବା, ପାଦେ ପାଦେ ଚାଲି ଚାଲି ସରଳ ବିଳମ୍ବରେ ପହଞ୍ଚିଯିବା, କଥା ବୁଝିଯିବା ଉଚିତ। ତେବେ ସ୍ୱୟଂ ବି ସାରା ଜୀବନ ନିଜେ ବି ତ ଏଇଆ କଲେ, ସମତାରେ କିପରି ସ୍ଥିତ ରହିବା, ତେଣିକି ଯେପରି ଅବସ୍ଥା ହେଉନା କାହିଁକି ସମତାରେ ସ୍ଥାପିତ ହେଲେ କି ନୂଆ ଦୁଷ୍କର୍ମ ନିର୍ମାଣ କରିବା ନାହିଁ, ନୂଆ ସଂସ୍କାର ଆଉ ନିର୍ମାଣ କରିବା ନାହିଁ, ପୁରୁଣା ଉପୁଡ଼ି ଚାଲିବ, ଉପୁଡ଼ି ଚାଲିବ, ଉପୁଡ଼ି ଚାଲିବ, ଏହି ରାସ୍ତାରେ ଆଗକୁ ଚାଲିବେ, ତେବେ ଚାଲୁ ଚାଲୁ ଖୁବ୍ ବୁଝି ହୋଇଯିବ, ଖୁବ୍ ବୁଝି ହୋଇଯିବ। ନିଆଁ ଲାଗିଛି, ଇନ୍ଧନ ପଡ଼ିଛି ଆଉ ସେଥିରେ ନିଆଁ ଲାଗିଛି, ଆମେ ସେଥିରେ ନୂଆ ନୂଆ ଇନ୍ଧନ ପକାଇ ପକାଇ ଚାଲିବା, ତେବେ ଯେଉଁ ନୂଆ ଇନ୍ଧନ ପକାଇଲେ ତାହା ଜଳିବ, ପୁରୁଣା ଇନ୍ଧନର ଗଦା ତ ଏମିତି ପଡ଼ି ରହିବ। ନୂଆ ଜଳି ଚାଲିଛି ଆଉ ପକାଇବା ବି ଚାଲିଛି, ତାହା କିପରି ସମାପ୍ତ ହେବ? ଆମେ ନୂଆ ଇନ୍ଧନ ପକାଇବା ବନ୍ଦ କରିଦେବା, ତେବେ ନିଆଁ ତାକୁ ଜାଳିଦେବ, ଯେତେ ବି ଇନ୍ଧନ ପଡ଼ିଛି ତାକୁ ସବୁ ଜାଳିଦେବ, ସାରା ଜାଳେଣୀ ଜଳିଗଲା, ମୁକ୍ତି ହୋଇଗଲା, ନିଆଁ ଆପଣା ଛାଏଁ ଲିଭିଯିବ। ଆମେ ନୂଆ ନୂଆ ଦେଇ ଚାଲିବା ତ ମୁକ୍ତି କିପରି ହେବ? ଏତେ ସରଳ କଥା, କିନ୍ତୁ ବୁଦ୍ଧିରେ ବୁଝି ହେବ ନାହିଁ, ଅନୁଭବରୁ ଖୁବ୍ ବୁଝି ହେବ। ଏହି ରାସ୍ତାରେ ଚାଲୁ ଚାଲୁ ଖୁବ୍ ବୁଝି ହୋଇଯିବ। ଜୀବନଧାରା କ'ଣ? ଶରୀରର ଧାରା, ଏହି ପରମାଣୁର ଧାରା, ଗୋଟିଏ ନଷ୍ଟ ହେଉଛି ଆଉ ଗୋଟିଏ ଉତ୍ପନ୍ନ ହେଉଛି, ତା'ର ଗୋଟିଏ ସନ୍ତତି, ଗୋଟିଏ ସନ୍ତାନ, ଗୋଟିଏ ଧାରା ଚାଲିବାରେ ଲାଗିଛି। ଏହିପରି ଚିତ୍ତର ଧାରା, ଗୋଟିଏ ନଷ୍ଟ ହେଉଛି, ଅନ୍ୟଟି ଆସୁଛି, ଏହା ଚିତ୍ତର ଧାରା। ଏହି ଶରୀର ଓ ଚିତ୍ତର ମିଶାମିଶି ଧାରା, ଏହା ହିଁ ଜୀବନଧାରା। କିପରି ଚାଲୁଛି ଏହି ଜୀବନଧାରା? ଏହାକୁ କିଛି ଆହାର ମିଳିବା ଦରକାର, ଆହାର ମିଳୁଛି ତେବେ ଯାଇ ଚାଲୁଛି। ଶରୀରର ଭୌତିକ ଧାରା ପାଇଁ ଭୌତିକ ଆହାର ମିଳିବା ଆବଶ୍ୟକ, ତେବେ ଚାଲିବ, ନଚେତ୍ ବନ୍ଦ ହୋଇଯିବ। ଏହିପରି ଚିତ୍ତର ଧାରା ପାଇଁ ଚୈତସିକ ଆହାର ମିଳିବା ଆବଶ୍ୟକ, ନଚେତ୍ ବନ୍ଦ ହୋଇଯିବ। ଗୋଟିଏ ଉଦାହରଣରୁ ବୁଝିବା, ଏହି ଶରୀରର ଧାରା, ଏହାକୁ ଶରୀରର ଆହାର, ଭୌତିକ ଆହାର ମିଳିବା ଦରକାର। ଦୁଇ ବକ୍ତ ଭୋଜନ କରୁଛନ୍ତି, ମନ ହେଲା କି ଭୋଜନ କରିବି ନାହିଁ, ଆଜି ଉପବାସ କରିବି, କଲି ନାହିଁ, ତାକୁ ଆହାର ଦେଲି ନାହିଁ, ଦେଲି ନାହିଁ ତ ଏବେ ମରିଗଲି ନାହିଁ, ଏବେ ଶରୀର ଧାରା ଚାଲିଛି। ଦୁଇ ଦିନ ଆହାର ଦେଲି ନାହିଁ, ଗୋଟେ ମାସ ଆହାର ଦେଲି ନାହିଁ, ଦୁଇ ମାସ ଦେଲି ନାହିଁ, ଉପବାସ କରି ଚାଲିଲି ଦୁଇ ମାସ, ତିନି ମାସ, ଚାରି ମାସ, ପୁଣି ଆଗକୁ ଯାଇ ତ ମରିଗଲା, ଶରୀର ମରିଗଲା, ତେବେ କ'ଣ ହେଲା ଭାଇ? ଯେବେ ଆହାର ନ ଦେଲି, ତେବେ ଏହି ଶରୀର ଧାରା ଏତେ ଦିନ ଧରି ଚାଲିଲା କିପରି? କିପରି ଚାଲିଲା? ଭିତରେ ପୁରୁଣା ଆହାର ପଡ଼ିଛି ନା, ଆଗରୁ ଯେଉଁ ଭୌତିକ ଆହାର ଦେଇଥିଲେ ତାହା ଚର୍ବି ଫର୍ବି ରୂପରେ ଭିତରେ ପଡ଼ି ରହିଛି, ଏବେ ତାକୁ ଖାଇ ଚାଲିଛି ଓ ତାରି ସାହାଯ୍ୟରେ ଏହି ଶରୀର ଧାରା ଚାଲୁଛି, ତାହା ମଧ୍ୟ ସମାପ୍ତ ହୋଇଗଲା, କଥା ଶେଷ ହୋଇଗଲା, ଧାରା ସମାପ୍ତ ହୋଇଗଲା। ଠିକ୍ ଏହିପରି ଚିତ୍ତର ଧାରା, ଚିତ୍ତର ଧାରା ଆମର ସଂସ୍କାର ଯୋଗୁଁ ଚାଲୁଛି। ସଂସ୍କାର ଦେଲେ କି ନୂଆ ବିଜ୍ଞାନ ଉତ୍ପନ୍ନ ହେଲା, ସଂସ୍କାର ଦେଲେ କି ନୂଆ ବିଜ୍ଞାନ ଉତ୍ପନ୍ନ ହେଲା, ପ୍ରତିକ୍ଷଣ ସଂସ୍କାର ଦେଉଛନ୍ତି, ନୂଆ ବିଜ୍ଞାନ ଉତ୍ପନ୍ନ ହେଉଛି। ସଂଖାର ପଚୟା ବିଜ୍ଞାନ, ସଂଖାର ପଚୟା ବିଜ୍ଞାନ, ଆମେ ସଂସ୍କାର ଦେବା ବନ୍ଦ କରିଦେଲେ, ଆମେ ନୂଆ ସଂସ୍କାର ନିର୍ମାଣ କଲେ ନାହିଁ, ଏବେ ଏହି ଚିତ୍ତର ଧାରା କିପରି ଚାଲିବ? ତଥାପି ଚାଲୁଛି, କିପରି ଚାଲିବ? ତେବେ ଆମେ ଯେବେ ଦେବା ବନ୍ଦ କରିଦେଲେ, ନୂଆ ସଂସ୍କାର ନିର୍ମାଣ କଲେ ନାହିଁ, ତେଣୁ କୌଣସି ନା କୌଣସି ପୁରୁଣା ସଂସ୍କାରକୁ ମୁଣ୍ଡ ଟେକିବାକୁ ପଡ଼ିଲା। ଯେଉଁ ପୁରୁଣା ସଂଗ୍ରହ ରହିଛି ତାହା ମୁଣ୍ଡ ଟେକିଲା, ପୁଣି ଗୋଟିଏ ନୂଆ ଚିତ୍ତ ନିର୍ମିତ ହେଲା, ପୁଣି ଆମେ କୌଣସି ନୂଆ ସଂସ୍କାର ନିର୍ମାଣ କଲେ ନାହିଁ, ପୁରୁଣା ସଂସ୍କାର ମୁଣ୍ଡ ଟେକିଲା। ଏହି ପ୍ରକାର ଉପଜିତ୍ତା ନିରୁଜ୍ଝନ୍ତି, ଉପଜିତ୍ତା ନିରୁଜ୍ଝନ୍ତି, ଗୋଟିଏ ପରେ ଗୋଟିଏ ସଂସ୍କାର ମୁଣ୍ଡ ଟେକନ୍ତି ନଷ୍ଟ ହୁଅନ୍ତି, ମୁଣ୍ଡ ଟେକନ୍ତି ନଷ୍ଟ ହୁଅନ୍ତି। ଆରେ ଏପରି ସମତା ଆସିଲେ ସିନା, ଆଉ ଏତେ ଗଭୀରତାରେ ଆସିଲେ ସିନା, ଆମର ଏଠି ଏହାକୁ ହିଁ ସାମୟିକ କୁହାଯାଉଥିଲା, ସବୁ ଭୁଲି ଭାଲି ଗଲେ, କ'ଣ ସାମୟିକ ଅଟେ? ଏହାକୁ ଆମର ଏଠି କାୟୋତ୍ସର୍ଗ କୁହାଯାଉଥିଲା, କାୟାକୁ ଉତ୍ସର୍ଗ କରି ଦିଆଯାଉଥିଲା। କାୟା ପ୍ରତି ଟିକେ ହେଲେ ବି ମୁଁ ମୋର ଭାବ ଥିବ ତ ସଂସ୍କାର ନିର୍ମାଣ କରିବ ହିଁ, ତେଣୁ ବୁଦ୍ଧି ସ୍ତରରେ ହଜାର ବୁଝୁଥାଉ, ମୁଁ ନୁହେଁ, ମୋର ନୁହେଁ, ବସ୍ତୁତଃ ତ ମୁଁ ମୋର ଚାଲିଛି। ଏଇଥି ଯେଉଁ ରାଗ ଉତ୍ପନ୍ନ ହେଉଛି, ଦ୍ୱେଷ ଉତ୍ପନ୍ନ ହେଉଛି, ନଚେତ୍ କାହିଁକି ଉତ୍ପନ୍ନ ହେଉଛି। ପ୍ରକୃତ ଅର୍ଥରେ କାୟୋତ୍ସର୍ଗ ହେଉ, ଏହା ହିଁ ତ ବିପସ୍ୟନା, ଆଉ କ'ଣ। କରି 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 ସେତିକି ଗଭୀରତାକୁ ଚାଲିଯାଆନ୍ତୁ, ନୂଆ ଜାଳେଣୀ ଦିଅନ୍ତୁ ନାହିଁ, ନୂଆ ସଂସ୍କାର ନିର୍ମାଣ କରନ୍ତୁ ନାହିଁ, ପୁରୁଣା ଆପଣା ଛାଏଁ ବାହାରି ଚାଲିଯିବ, ବାହାରି ଚାଲିଯିବ। ପ୍ରତି ଅବସ୍ଥାରେ ଚିତ୍ତ ସମତାରେ ରହୁ, ଭିତରେ ଓ ବାହାରେ ସମତାରେ ରହୁ, ସମତା ସମତା। ଏହି ବ୍ୟକ୍ତି ସିଦ୍ଧାର୍ଥ ଗୌତମ ଏହା ହିଁ କଲେ, ମୁକ୍ତ ହୋଇଗଲେ ଓ ସାରା ଜୀବନ ଗୋଟିଏ ଉଦାହରଣ ଉପସ୍ଥାପନ କରିଗଲେ କି ପ୍ରକାର ମନୁଷ୍ୟ ପ୍ରତି ଅବସ୍ଥାରେ ସମତାରେ ରହିପାରିବ। ଏହି ବିଦ୍ୟା ପ୍ରାପ୍ତ ହେଲା କ୍ଷଣି ବଡ଼ କରୁଣ ଚିତ୍ତରେ ଲୋକଙ୍କୁ ବାଣ୍ଟିଲେ, ପାଞ୍ଚ ଲୋକଙ୍କୁ ବାଣ୍ଟିଲେ, କାମ କରି କରି ସେମାନେ ଅରହନ୍ତ ହୋଇଗଲେ, ମୁକ୍ତ ହୋଇଗଲେ। ପାଞ୍ଚରୁ ପଚାଶଙ୍କୁ ବାଣ୍ଟିଲେ, କାମ କରି କରି ମୁକ୍ତ ହୋଇଗଲେ। ପଚାଶରୁ ପାଞ୍ଚଶହ, ପାଞ୍ଚଶହରୁ ପାଞ୍ଚ ହଜାର, ବାସ୍ ଏବେ ତ ବଢ଼ିବାରେ ଲାଗିଲା, ବଢ଼ିବାରେ ଲାଗିଲା। ତେଣୁ ସମାଜର ଯେଉଁ ପ୍ରବୃଦ୍ଧ ବର୍ଗ ଥିଲେ, ବୁଦ୍ଧିବାଦୀ ବର୍ଗ ଥିଲେ, ପଢ଼ାଲେଖା ଲୋକ ଥିଲେ, ବ୍ରାହ୍ମଣ ସମାଜ ଥିଲା, ଟାଣି ହୋଇଆସିଲେ। ବ୍ରାହ୍ମଣଙ୍କର ଜଣେ ବଡ଼ ନେତା ସାରିପୁତ୍ର ନାମକ ଟାଣି ହୋଇଆସିଲେ, ଆରେ ଏହି ବ୍ୟକ୍ତି ବଡ଼ କାମର କଥା କହୁଛି। ଏହିସବୁ ସିଦ୍ଧାନ୍ତର କଥା ଆମର ଏଠି ତ ରହିଛି, ବିତରାଗ ହୋଇଯାଅ, ବିତଦ୍ୱେଷ ହୋଇଯାଅ, ସ୍ଥିତପ୍ରଜ୍ଞ ହୁଅ, ଅନାସକ୍ତ ହୁଅ ଇତ୍ୟାଦି। କିନ୍ତୁ କିପରି ହେବା, କିପରି ହେବା କେହି ଶିଖାଉନାହିଁ, କେହି ଜାଣିବି ନାହାନ୍ତି। ଏହି ବ୍ୟକ୍ତି କରିବା ଶିଖାଉଛି, ଖାଲି ଉପଦେଶ ଦେଉନାହିଁ। ଆରେ ଖୁବ୍ କାମର କଥା, ଲାଗିଗଲେ, ଅରହନ୍ତ ହୋଇଗଲେ ଓ ତାଙ୍କର ଡାହାଣ ହାତ ହୋଇଗଲେ। ଆଉ ଜଣେ ବ୍ରାହ୍ମଣ ନେତା ସେ ସମୟରେ ମୋଗଲାୟନ ନାମକ, ଏହି ପ୍ରକାର ସେ ମଧ୍ୟ ସମ୍ପର୍କରେ ଆସିଲେ ଓ ହେଉ ହେଉ ଅରହନ୍ତ ହୋଇଗଲେ, ତାଙ୍କର ବାଁ ହାତ ହୋଇଗଲେ, ଏତେ ଉଚ୍ଚ ଅବସ୍ଥାରେ ପହଞ୍ଚିଲେ, ଲୋକ କଲ୍ୟାଣ କରିବାରେ ଲାଗିଲେ। ଏହିପରି ସେ ସମୟର ବ୍ରାହ୍ମଣ ନେତା କାଶ୍ୟପ, କାତ୍ୟାୟନ, ଭରଦ୍ୱାଜ ଇତ୍ୟାଦି କେଜାଣି କେତେ ହଜାର ହଜାର ସଂଖ୍ୟାରେ ଟାଣି ହୋଇଆସିଲେ। ଏହି ପ୍ରକାର ଯେଉଁ ରାଜନ୍ୟ ବର୍ଗ ଥିଲେ, ଅମୁକ ରାଜା, ଅମୁକ ରାଜା, ଅମୁକ ଶାସକ, ଅମୁକ ଶାସକ, ସେ ମନ୍ତ୍ରୀ, ଏ ସେନାପତି, ଟାଣି ହୋଇଆସିଲେ। କାରଣ ସତକୁ ସତ ଧର୍ମ ମିଳିଯିବ ଓ ବିକାରରୁ ମୁକ୍ତ ହୋଇଯିବେ, ଏପରି କଥା ଦେଶରୁ ଲୁପ୍ତ ହୋଇଯାଇଥିଲା। ଜଣେ ବ୍ୟକ୍ତି ଏପରି କଥା ଶିଖାଉଛି, ଟାଣି ହୋଇଆସିଲେ। ଏହିପରି ଶ୍ରେଷ୍ଠୀ ବର୍ଗ, ବ୍ୟାପାରୀ ବର୍ଗ ଟାଣି ହୋଇଆସିଲେ। ଏବଂ ଏହି ପ୍ରକାର ପ୍ରତି ପେଶାର ବ୍ୟକ୍ତି, କୃଷକ ହେଉ, ମଜୁରିଆ ହେଉ, ପ୍ରତି ପେଶାର ବ୍ୟକ୍ତି ଟାଣି ହୋଇଆସିଲେ, ଟାଣି ହୋଇଆସିଲେ। ଉତ୍ତର ଭାରତର କୋଟି କୋଟି ଲୋକ ଏହି ବିଦ୍ୟାର କାମ କରିବାକୁ ଲାଗିଲେ, ତେବେ ବହୁତ ଲୋକ ବିରୋଧୀ ହୋଇଗଲେ, ସ୍ୱାଭାବିକ ହୋଇଥାଏ। କିଛି ଲୋକ ବିଚରା ଏଇଥିପାଇଁ ବିରୋଧୀ ହୋଇଗଲେ କି ସେମାନେ ବୁଝିପାରୁନଥିଲେ କି ଏ ବ୍ୟକ୍ତି କ'ଣ କରାଉଛି, କ'ଣ ଶିଖାଉଛି। ତାଙ୍କର ତ ଆପଣା କର୍ମକାଣ୍ଡ, ଆପଣା ଦାର୍ଶନିକ ମାନ୍ୟତା, ଆପଣା ବେଶ ପୋଷାକ, ଆପଣା କଥା, ଏହା ହିଁ ଧର୍ମ ଥିଲା। ଏହି ଭ୍ରାନ୍ତିରେ ପଡ଼ିଥିଲେ, ଆଉ ଏହି ବ୍ୟକ୍ତି ଅନ୍ୟ କିଛି ଶିଖାଉଛି, ତେବେ ଆମର ଧର୍ମ ନଷ୍ଟ ହୋଇଯିବ, ଆମର ଧର୍ମ ନଷ୍ଟ ହୋଇଯିବ। ଆପଣା ଧର୍ମ ପ୍ରତି, ଯାହାକୁ ଆପଣା ଧର୍ମ କହୁଥିଲେ, ତା ପ୍ରତି ଗଭୀର ଆସକ୍ତି, ତେଣୁ ବିରୋଧ କରୁଥିଲେ। ଆଉ କିଛି ଲୋକ ଏପରି ଥିଲେ କି ତାଙ୍କର ତ ଦୈନନ୍ଦିନ ରୋଜଗାରର ପ୍ରଶ୍ନ, ପ୍ରତିଷ୍ଠାର ପ୍ରଶ୍ନ। ଯେଉଁମାନେ ପୁରୋହିତଗିରି କରୁଥିଲେ, ଏବେ ସାରା ପୁରୋହିତଗିରି ଶେଷ ହେବାକୁ ଆସିଲା, ଲୋକ କର୍ମକାଣ୍ଡରେ ବିଶ୍ୱାସ କରୁନାହାନ୍ତି, ତେଣୁ ପୁରୋହିତଙ୍କ କାମ କିପରି ଚାଲିବ। ସେମାନେ ତ କର୍ମକାଣ୍ଡ କରେଇ ଆପଣା ଜୀବିକା ଚଳାଉଥିଲେ, ଆଉ ତାଙ୍କର ଖୁବ୍ ପ୍ରତିଷ୍ଠା, ବଡ଼ ସମ୍ମାନ ଥିଲା, ତେବେ ସମ୍ମାନକୁ ବି ଚୋଟ ଲାଗିଲା, ପେଟକୁ ମଧ୍ୟ ଚୋଟ ଲାଗିଲା, ସେମାନେ ବିରୋଧୀ ହୋଇଗଲେ। ଏହିପରି କିଛି ଲୋକ ଯେଉଁମାନେ ବିରୋଧୀ, ପ୍ରତି କଥାରେ ବିରୋଧ କରନ୍ତି ଓ ଚାହିଁଲେ କି କୌଣସି ପ୍ରକାର ଏହାଙ୍କ ଉପଦେଶ ଦେବା ସମାପ୍ତ ହେଉ, ଲୋକ ଏହାଙ୍କ ଅନୁସରଣ ନ କରନ୍ତୁ, ତେବେ କ'ଣ କରିବେ। ସେ ସମୟରେ ଗୋଟିଏ ଉପାୟ ଥିଲା, ଯାହା ଭାରତରେ ଶହେ ବର୍ଷ ପୂର୍ବ ପର୍ଯ୍ୟନ୍ତ ମଧ୍ୟ ଚାଲିଥିଲା, କି କାହାକୁ ନିଚା ଦେଖାଇବାକୁ ହେଲେ ତାଙ୍କ ସହିତ ଶାସ୍ତ୍ରାର୍ଥ କର, ତାଙ୍କ ସହ ବାଦବିବାଦ କର, ଜନସାଧାରଣରେ କର, ଏବଂ ଯଦି ସେ ଆମ କଥାର ଠିକ୍ ଠିକ୍ ଜବାବ ନ ଦେଇପାରନ୍ତି, ତେବେ ଆପଣା ଛାଏଁ ତାଙ୍କର ପ୍ରତିଷ୍ଠା ଶେଷ ହୋଇଯିବ, ଲୋକ ଆଉ ତାଙ୍କୁ ମାନିବେ ନାହିଁ। ତେବେ ବାଦବିବାଦର ଗୋଟିଏ ପ୍ରଥା ଭାରତରେ ଥିଲା, ତେଣୁ ଲୋକ ବାଦବିବାଦ କରିବାକୁ ଆସୁଥିଲେ, ପାଞ୍ଚ ଦଶ କୋଡ଼ିଏ ଲୋକଙ୍କର ଦଳ ଆସୁଥିଲେ, ଆଉ ତାଙ୍କର ତପଭୂମିର ଦ୍ୱାର ନିକଟକୁ ଆସି କାନ କୁଣ୍ଡଉଥିଲେ। ଖୁବ୍ ବୁଦ୍ଧିସମ୍ପନ୍ନ ବ୍ୟକ୍ତି ଅଟନ୍ତି, ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି, ଯୁକ୍ତି କିପରି କରିବା, ତର୍କ କିପରି କରିବା। ଆମ ଭିତରୁ କେହି ଜଣେ ନେତା ହୋଇଯାଉ, ତୁମେ ଲିଡ଼ର ହୋଇଯାଅ, ଆଉ ଆମେ ତୁମର ସହାୟକ ହେବୁ। ତେଣୁ ଜଣେ ଲୋକ କହୁଛି, ଭଲ କଥା, ମୁଁ ଲିଡ଼ର ହେଉଛି, କିନ୍ତୁ ଆମର କ'ଣ କ'ଣ ପଏଣ୍ଟ ଆଗ ଲେଖିନେବା, ଯୁକ୍ତିର କ'ଣ କ'ଣ ପଏଣ୍ଟ, କ'ଣ କ'ଣ ପଏଣ୍ଟ ଲେଖ। ତୁ କେମିତିକା ସନ୍ନ୍ୟାସୀରେ ତୁ ମୁଣ୍ଡରେ ଜଟା ହିଁ ବାନ୍ଧି ରଖିନାହୁଁ। ସେ ସମୟରେ ନିୟମ ଥିଲା, ଲୋକ ମୁଣ୍ଡରେ ଜଟା ବାନ୍ଧୁଥିଲେ, ସନ୍ନ୍ୟାସୀ ହେଉଥିଲେ, ଜଟା ବାନ୍ଧି ରଖିନାହିଁ। କିପରି ସନ୍ନ୍ୟାସୀରେ ଶରୀରରେ ଭସ୍ମ ଲଗାଇ ନାହୁଁ, ଭସ୍ମ ଲଗାଇ ନାହିଁ। ତୁ କିପରି ସନ୍ନ୍ୟାସୀରେ ମୃଗଛାଲ ପିନ୍ଧି ନାହୁଁ, ମୃଗଛାଲ ପିନ୍ଧି ନାହିଁ। ଏମିତି ଲେଖି ଚାଲିଲେ ତ କେହି ଜଣେ କହିଲା ବାବା ସବୁ ବେକାର, ଏ ପ୍ରକାର ଯୁକ୍ତି କରିବାକୁ ତାଙ୍କ ପାଖକୁ ବହୁତ ଆସିଲାଣି। ଏବଂ ଯିଏ ଆସୁଛନ୍ତି ସେ ହସିକରି କହୁଛନ୍ତି ମୋତେ ଭଲ ଲାଗୁନାହିଁ, ମୁଁ ଏସବୁ କରେ ନା। ତୁମକୁ ଭଲ ଲାଗୁଛି ତ ତୁମେ କର ନା, ମୁଁ କେଉଁଠି ତୁମକୁ ବନ୍ଦ କରିବାକୁ ଆସୁଛି, କର ନା। ଆରେ ତେବେ ଲଢ଼େଇ କିପରି ହେବ, ବିବାଦ କିପରି ଚାଲିବ, ଯାହା ସେ କରୁନାହିଁ ସେଥିରେ କିପରି ବିବାଦ ଚାଲିବ, ଯାହା ସେ କରୁଛି ସେଥିରେ ଦୋଷ ଖୋଜ ଏବଂ ଦୋଷ ଖୋଜିକରି ତାଙ୍କୁ ନିଚା ଦେଖାଅ। ତେବେ ଆପଣ ଛାଏଁ ତାଙ୍କ ଦୋକାନ ବନ୍ଦ ହୋଇଯିବ, ଲୋକ ତାଙ୍କ ପାଖକୁ ଯିବେ ନାହିଁ। ଭଲ କଥା, ଏହାକୁ ଛାଡ଼, ଏବେ ଦେଖ କ'ଣ କରୁଛି ଆଉ ଲୋକଙ୍କ ଦ୍ୱାରା କ'ଣ କରାଉଛି। ଶୀଳର ପାଳନ କରୁଛି ଆଉ ଲୋକଙ୍କ ଦ୍ୱାରା ଶୀଳ ପାଳନ କରାଉଛି, ଏଥିରେ କ'ଣ ଝଗଡ଼ା କରିବା ଭାଇ, ଏହା ତ ଖୁବ୍ ଭଲ କଥା। ନା ନା ନା, ଆଉ କ'ଣ ଅଛି, ଆଉ କ'ଣ କରାଉଛି, ଆଉ ସମାଧିର ଅଭ୍ୟାସ କରାଉଛି, ସ୍ୱୟଂ କରୁଛି, ତାହା କ'ଣ, ମନକୁ ବଶ କରିବା କରାଉଛି। ଆରେ ମନ ତ ଆମର କେବେ ବି ବଶ ହୋଇନାହିଁ, କୌଣସି ବ୍ୟକ୍ତି ମନକୁ ବଶ କରାଇବା ଶିଖାଉଛି, ତେବେ ଏ କଥାକୁ ନେଇ କ'ଣ ଝଗଡ଼ା କରିବା। ନା 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 ବାବା, ଆଉ କ'ଣ, ପ୍ରଜ୍ଞା ଶିଖାଉଛି, ତାହା କ'ଣ, ଅନ୍ତର୍ମୁଖୀ ହୋଇ ଯେଉଁଠି ବିକାର ଉତ୍ପନ୍ନ ହେଉଛି ସେଗୁଡ଼ିକୁ, ବିକାର ଗୁଡ଼ିକୁ ବାହାର କରିବା ଶିଖାଉଛି, ଚିତ୍ତକୁ ନିର୍ମଳ କରିବା ଶିଖାଉଛି। ଆରେ ଚିତ୍ତ ଆମର ତ କେବେ ନିର୍ମଳ ହୋଇନାହିଁ, ବିକାରରେ ଭରି ରହିଛି, କେହି ବ୍ୟକ୍ତି ବିକାରରୁ ମୁକ୍ତି କରିଦେଉଛି, ଏହାଠାରୁ ବଡ଼ କଥା ଆଉ କ'ଣ। ନା ନା, ଏଥିରେ ବି ଝଗଡ଼ା କରିବା ନାହିଁ, ଆଉ କ'ଣ, ଆଉ କିଛି କଥା କରୁନାହିଁ। ସେ କହୁଛି ଶୀଳ ସମାଧି ପ୍ରଜ୍ଞାଙ୍କୁ ଛାଡ଼ି ତୁମର ଆଉ ଯେତେ ମାନ୍ୟତାର କଥା ଅଛି ସେଥିରେ ଲଢ଼, ବାହାରକୁ ଯାଇ ମୁଣ୍ଡ ଫଟାଫଟି ହୁଅ, ମୋର ସେଥିରେ ନେଣ ଦେଣ ନାହିଁ। ମୁଁ ତ ସାର କଥା ହିଁ କହିବି, ଶୀଳ ସମାଧି ପ୍ରଜ୍ଞା ଏହା କେବଳଂ ପରିପୂର୍ଣ୍ଣ, ଏଥିରେ ଧର୍ମ ପରିପୂର୍ଣ୍ଣ ହୋଇଗଲା, ଏଥିରେ ଅନ୍ୟ କିଛି ଯୋଡ଼ିବାର ଆବଶ୍ୟକତା ନାହିଁ। ତେବେ ଅନ୍ୟ କଥା କିଛି ହିଁ କରୁନାହିଁ, ତେବେ ଲଢ଼ିବା କିପରି। ତେଣୁ ମୁଣ୍ଡ କାନ କୁଣ୍ଡେଇ କୁଣ୍ଡେଇ ଚାଲିଯାଉଥିଲେ, ଇଏ ଲୋକ ସହ କିପରି ଲଢ଼ିବା, କିନ୍ତୁ ଏହାର କାମ ତ ବନ୍ଦ କରିବାକୁ ହେବ, ନଚେତ୍ ଆପଣ କାମ ବନ୍ଦ ହୋଇଯିବ। ତେବେ କ'ଣ କରିବା, ସନ୍ନ୍ୟାସୀ ଅଟନ୍ତି ନା, କୌଣସି ଲାଞ୍ଛନ ଲଗାଯାଉ, ଠିକ୍ ଭୁଲ ସତ ମିଛ କୌଣସି ଲାଞ୍ଛନ ଲଗାଯାଉ। ତେବେ ସନ୍ନ୍ୟାସୀଠାରେ ଦୁଇଟି ଲାଞ୍ଛନ ଲାଗିପାରେ, ଗୋଟିଏ ତ କାଞ୍ଚନର, ଅନ୍ୟଟି କାମିନୀର। କାଞ୍ଚନର ଲାଞ୍ଛନ କିପରି ଲଗାଇବା, ରାଜପାଟ ଧନ ଦୌଲତ ବୈଭବ ଛାଡ଼ିକରି ଚାଲି ଆସିଛି, ନିଜ ପାଖରେ କିଛି ରଖୁନାହିଁ। ତେବେ ମିଛ ଲାଞ୍ଛନ ବି କିପରି ଲଗାଇବା, କାମିନୀର ଲାଞ୍ଛନ ଲାଗିପାରେ, କାରଣ କେବଳ ପୁରୁଷଙ୍କୁ ନୁହେଁ ମହିଳାଙ୍କୁ ମଧ୍ୟ ଶିଖାଉଛନ୍ତି, ବାସ୍ ଗୋଟିଏ ରାସ୍ତା ମିଳିଗଲା। ତେବେ ଗୋଟିଏ ବିଚାରୀ ଝିଅକୁ ଯୁବତୀ ଅବସ୍ଥାରେ ତାକୁ ଲେଖା ଶିଖା ପଢ଼ା କରାଇଲେ, ଏମିତି କର ଏମିତି କର, ଖୁବ୍ ସୁନ୍ଦରୀ ଝିଅ ଥିଲା, ପ୍ରତି ସନ୍ଧ୍ୟାରେ ବହୁତ ମେକଅପ୍ କରି ଭଗବାନଙ୍କ ବିହାରକୁ ଯାଏ, ଆଉ କୌଣସି ଗଛ ମୂଳେ ଶୋଇରହେ, ଏବଂ ସକାଳେ ବାଳକୁ ଝାମ୍ପୁର ଝାମ୍ପୁର କରି ବାହାରକୁ ଆସେ ନଗର ଭିତରକୁ। ଆଜି ରାତି ତ ଶ୍ରମଣ ଗୌତମଙ୍କ ସହିତ ବିତେଇଲି, ଆଜି ରାତି ତ, ଆରେ ଲୋକ ଶୁଣିଲେ ଭଗବାନଙ୍କ ଆଶ୍ରମରେ ଇଏ କ'ଣ ହେଉଛି। ଦୁଇ ଦିନ ପାଞ୍ଚ ଦିନ ସାତ ଦିନ ଏମିତି ଚାଲିଲା, ପୁଣି ଆଠ ମାସ ଗ୍ୟାପ୍ ଦେଇଦେଲା, ଆଠ ମାସ ପରେ ପୁଣି ଆସିଲା। ତେବେ ନିଜ ପେଟ ଉପରେ ଗୋଟିଏ କାଠ ଟୁକୁଡ଼ା ରଖିଥିଲା, ତା ଉପରେ ରସି ବାନ୍ଧି ରଖିଥିଲା, ଉପରେ କପଡ଼ା ପିନ୍ଧିଲା ଆଉ ଆସିଲା। ଏବଂ ସେତେବେଳେ ଭଗବାନ ଧର୍ମ ଶିଖାଉଛନ୍ତି, ଖୁବ୍ ବଡ଼ ସଭା, ବହୁତ ଅଧିକ ସଂଖ୍ୟକ ଭିକ୍ଷୁ ଅଛନ୍ତି, ଭିକ୍ଷୁଣୀ ଅଛନ୍ତି, ଗୃହସ୍ଥ ପୁରୁଷ ଅଛନ୍ତି, ନାରୀ ଅଛନ୍ତି, ଦେଶର ରାଜା ପ୍ରସେନଜିତ ଅଛନ୍ତି, ମହାମନ୍ତ୍ରୀ ମହାସେନାପତି ବନ୍ଧୁଳ ଅଛନ୍ତି, ମାତା ବିଶାଖା ଅଛନ୍ତି, ଅନାଥପିଣ୍ଡ ଅଛନ୍ତି, ସବୁ ମୁଖ୍ୟ ଲୋକ ଅଛନ୍ତି, ଭଗବାନ ଧର୍ମ ଶିଖାଉଛନ୍ତି। ଏପରି ସମୟରେ ସେ ଆସିଲା ଏବଂ ଆସି ଭଗବାନଙ୍କୁ ଗାଳି ଦେଉଛି, ଆରେ ଲଣ୍ଡାମୁଣ୍ଡିଆ, ତୋ ପାଖରେ ତୋର ହେବାକୁ ଥିବା ଛୁଆ ପାଇଁ କିଛି ସୁବିଧା ନାହିଁ, ତୋର ଏତେ ବଡ଼ ବଡ଼ ଧନବାନ ଭକ୍ତ ଅଛନ୍ତି, ଏହାଙ୍କୁ କହୁନୁ, ଏମାନେ କିଛି ପ୍ରବନ୍ଧ କରିବେ। ସାରା ସଭା ହତପ୍ରଭ ରହିଗଲା, କ'ଣ କହୁଛି। ଭଗବାନ ମନ୍ଦ ମନ୍ଦ ହସୁଛନ୍ତି, କରୁଣା ଜାଗୁଛି, ଖୁବ୍ ସହଜ ଥିଲା, ଦେଶର ରାଜାଙ୍କୁ କହିଥାନ୍ତେ ଇଏ ମିଛ କହୁଛି, ଏହାର ମୁଣ୍ଡ କାଟ କରାଯାଉ, ରାଜା ତ ଭକ୍ତ ଥିଲେ ମୁଣ୍ଡ କାଟି ଦେଇଥାନ୍ତେ, ତେବେ ଭାଇ ବୁଦ୍ଧ ବୁଦ୍ଧ ହୋଇନଥାନ୍ତେ। ସ୍ନେହ ଜାଗୁଛି, କରୁଣା ଜାଗୁଛି, ଆରେ ମାଆଟା ମୋର, ତୁ କ'ଣ କହୁଛୁ, ତୁ ଯାହା କହୁଛୁ ତାର ସତ୍ୟ ତୁ ବି ଜାଣୁ ଓ ମୁଁ ବି ଜାଣେ, କ'ଣ କହୁଛୁ। ବିଚାରି ଥଙ୍ଗେଇଗଲା, ଏବେ କ'ଣ କରିବ। ତେବେ କାହାଣୀ ତ କାହାଣୀ, ପ୍ରତି ମହାପୁରୁଷଙ୍କ ସହିତ ଏ ଯେଉଁ ଭକ୍ତ ଲୋକ ଥାଆନ୍ତି, କେଜାଣି କେତେ କାହାଣୀ ସାଙ୍ଗରେ ଯୋଡ଼ି ଦିଅନ୍ତି। ଯେମିତି ଏହି ଘଟଣା ଘଟିଲା, ଉପରେ ସ୍ୱର୍ଗରେ ଆକାଶରେ ଇନ୍ଦ୍ର ମହାରାଜଙ୍କ ଆସନ ଦୋହଲିଗଲା, କ'ଣ ହେଲାରେ, ମର୍ତ୍ତ୍ୟର କ'ଣ ହେଉଛି, କେହି ଭଗବାନ ବୁଦ୍ଧଙ୍କୁ ଗାଳି ଦେଉଛି। ତେଣୁ ଇନ୍ଦ୍ର ମହାରାଜ ତଳକୁ ଆସିଲେ ଏବଂ ଗୋଟିଏ ମୂଷା ରୂପ ଧାରଣ କଲେ ଏବଂ ସେହି ଝିଅଟିର ପୋଷାକ ଭିତରେ ପଶିଗଲେ ଏବଂ ସେ ସେହି ରସି ଫସି କାଟିଦେଲେ, କାଠର ଟୁକୁଡ଼ା ଖସି ପଡ଼ିଲା, ହୋଇଥିବ ସତ ବି ହୋଇଥିବ, କାରଣ ଯେବେ ଭଲ କାମରେ ଲାଗନ୍ତି ତେବେ ସବୁ ଦେବତା ସାହାଯ୍ୟ କରନ୍ତି, ହୋଇଥିବ, ଆମେ ତା'ର ବିରୋଧ କରୁନାହୁଁ। କଥାକୁ ବୁଝନ୍ତୁ, ହୁଏ କ'ଣ, ସେ ବିଚାରି ଏସବୁ କିଛି ଛଳ କପଟ ରଚନା କରି ଆସିଥିଲା, ଓ ତାକୁ ଯେଉଁମାନେ ଶିଖାଇଥିଲେ ନିଜ ସହ ବହୁତ ଗୁଣ୍ଡା ନେଇ ଆସିଥିଲେ କି ଯେତେବେଳେ ଇଏ ଗାଳି ବକିବ ସେଆଡ଼ୁ ମଧ୍ୟ ଗାଳି ଆସିବ, ଇଏ ଆହୁରି ଗାଳି ଦେବ ଆହୁରି ଗାଳି ଆସିବ, ଆମେ ଆମ ଗୁଣ୍ଡାଙ୍ଗୁଠିଆ କରିଦେବୁ, ହଙ୍ଗାମା ହୋଇଯିବ, ବାସ୍ ଏହାଙ୍କର ବଦନାମ ହୋଇଯିବ, କାମ ହୋଇଗଲା। ଆରେ, ଯାହାକୁ ଗାଳି ଦେଉଛି ସେ ବଦଳରେ ଗାଳି କ'ଣ ଦେବେ, ସେ ତ ମୈତ୍ରୀ ପ୍ରକଟ କରୁଛନ୍ତି, କରୁଣା ପ୍ରକଟ କରୁଛନ୍ତି, ଏହାପରେ ଆଗକୁ ମୁଁ ତାଙ୍କୁ କ'ଣ କହିବି, ଶିଖାଯାଇ ନାହିଁ, ଏବେ କ'ଣ କରିବି। ବିଚାରି ନର୍ଭସ୍ ହୋଇଯାଇଥିବ, ରସି ଫସି ଢିଲା ପଡ଼ିଯାଇଥିବ, ଆଉ କାଠର ଟୁକୁଡ଼ା ଖସି ପଡ଼ିଥିବ। କତନ କଠ ମୁଦରଙ୍ଗି ବଗବିନିଆ ଚିଞ୍ଚାୟ ଦୁଃଠ ବଚନ ଜନକାୟ ମଧ୍ୟେ ସନ୍ତେନ ସୋମ ବିଧିନା ଜିତେବା ମୁନିନ୍ଦୁ। କିପରି ଜିତିଲେ, ସେହି ଅବସ୍ଥାରେ ଯେଉଁଠିକି ଏହି ପାଗଳି ଝିଅ ଆପଣା ପେଟରେ କାଠ ଲଗାଇକରି ଏ ପ୍ରକାର ନିନ୍ଦାର ଖରାପ କଥା କହୁଛି, ତ ତାକୁ କିପରି ଜିତିଲେ, ସେହି ମୂଷା ଯୋଗୁଁ ଜିତିଲେ ନାହିଁ, ସନ୍ତେନ ସୋମ ବିଧିନା, ଭିତରେ ଏତେ ସମତା, ଏତେ ଶାନ୍ତି, ସେହି ଶାନ୍ତି ଯୋଗୁଁ ହିଁ ଜିତିଗଲେ, କିଏ ସମ୍ମୁଖୀନ ହୋଇପାରିବ। ସେ ଶତ୍ରୁତା ଜାଗ୍ରତ କରୁଛି, ଆଉ ଆମେ ବି ଶତ୍ରୁତା ଜାଗ୍ରତ କରିବା, ଶତ୍ରୁତା ବଢ଼ି ଚାଲିବ। ସେ କ୍ରୋଧ ଜାଗ୍ରତ କରୁଛି, ଆମେ ବି କ୍ରୋଧ ଜାଗ୍ରତ କରୁଛନ୍ତି, କ୍ରୋଧ ବଢ଼ି ଚାଲିବ, ଜିତିପାରିବା ନାହିଁ। ଏହା ତ ସନାତନ ଧର୍ମ, ଈଶୁ ଧର୍ମ ସନାତନ, କ୍ରୋଧ ଦ୍ୱାରା କ୍ରୋଧକୁ ଜିତି ହୁଏ ନା, କ୍ରୋଧ ମୈତ୍ରୀ ଦ୍ୱାରା ଜିତାଯାଇପାରେ, ଏଣୁ ଜିତିଗଲେ। ସାରା ଜୀବନ ଏହିପରି ହିଁ କରିଥିଲେ, ଏହିପରି ଶିଖାଇଥିଲେ, କ୍ରୋଧ ଉତ୍ପନ୍ନ କରିବା ଖୁବ୍ ସହଜ, ମୈତ୍ରୀ କିପରି ଜାଗ୍ରତ ହେବ, ଭିତରେ ଚିତ୍ତ ନିର୍ମଳ ନଥିଲେ ମୈତ୍ରୀ ଜାଗ୍ରତ ହୁଏ ନାହିଁ। ଏହିପରି କେଜାଣି କେତେ ଘଟଣା, ଆଉ ଗୋଟିଏ ଘଟଣା, କେହି ଜଣେ ଲୋକ, ବୁଢ଼ା ଲୋକ, ବଡ଼ ଦୁଃଖୀ ହେଲେ, ବଡ଼ କ୍ରୁଦ୍ଧ ହେଲେ, ଇଏ ଏପରି ବୁଦ୍ଧ କ'ଣ ଶିଖାଉଛି ଲୋକଙ୍କୁ, ତାଙ୍କର ନିଜ ମାନ୍ୟତା ସହ ଖୁବ୍ ଆସକ୍ତି, ଆପଣ କର୍ମକାଣ୍ଡ ସହ ଖୁବ୍ ଆସକ୍ତି, ତାକୁ ହିଁ ଧର୍ମ ମାନନ୍ତି, ଧୀରେ ଧୀରେ ତ ଆମର ସାରା ଧର୍ମ ନଷ୍ଟ ହୋଇଯିବ, ଲୋକ ଏହାଙ୍କୁ ହିଁ ମାନିବାକୁ ଲାଗିବେ, ଏହାଙ୍କର ଅନୁଗାମୀ ହୋଇଯିବେ, ତେବେ କ'ଣ କରାଯିବ। ତାଙ୍କର ନିଜର ସାତ ପୁଅ ସେହି ଧାରାରେ ବହିଗଲେ, ସାତ ବୋହୂ ସେହି ଧାରାରେ ବହିଗଲେ, ମୋର ଘର ଖରାପ ହେବାକୁ ଲାଗିଲା, ପୁରା ସମାଜ ଖରାପ ହେବାକୁ ଲାଗିଲା, ଏସବୁ ତ ବନ୍ଦ କରିବା ଦରକାର, ତେବେ କିପରି ବନ୍ଦ କରାଇବି, ନା ରହିବ ବାଉଁଶ ନା ବାଜିବ ବଇଁଶି, ଏହାକୁ ସମାପ୍ତ କରିବି, ତେବେ ଏହାର କପାଳ କ୍ରିୟା କରିବି, ନିଜର କ୍ରୋଧ, କାହିଁ କ୍ରୋଧ ଶାନ୍ତ ହୋଇ ନ ଯାଉ, କ୍ରୋଧ ସହିତ ଯାଉ ଯାଉ ଏହାର କପାଳ କ୍ରିୟା କରିବି। ତେବେ ବୁଢ଼ା ଲୋକ କିଛି କ୍ରୋଧବଶତଃ କମ୍ପୁଛି, କିଛି ବାର୍ଦ୍ଧକ୍ୟ ଯୋଗୁଁ କମ୍ପୁଛି, ଆଉ ଗାଳି ଦେଇ ଚାଲି ଆସୁଛି, ସେ ଗାଳି ଦେଇ ଚାଲିଛି, ଭଗବାନ ମନ୍ଦ ମନ୍ଦ ହସୁଛନ୍ତି, ବୁଢ଼ା ବାବା ଖୁବ୍ ବ୍ୟାକୁଳ ଲାଗୁଛ, ବସ ବସ କଥା ହେବା। ବୁଢ଼ା ବାବା କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ନୁହେଁ, କଥା ହେଲେ କ୍ରୋଧ ଶାନ୍ତ ହୋଇଯିବ, କ୍ରୋଧ ଶାନ୍ତ ହୋଇଯିବ ତ ଏହାଙ୍କ ଉପରେ ପ୍ରହାର କିପରି କରିବ, ଗାଳି ଦେଇ ଚାଲିଛି। ବୁଢ଼ା ବାବା, ଗୋଟିଏ କଥା ତ କୁହ, ତୁମ ଘରେ ତ କେବେ କେବେ କୁଣିଆ ଆସୁଥିବେ ନା, ତେବେ କହିଲେ ହଁ ଆସନ୍ତି, ତୁମର ସେଥିରେ କ'ଣ ଅଛି। ଆଉ ଗୋଟିଏ କଥା କହିଦିଅ, ଏ ଯେଉଁ କୁଣିଆ ଆସନ୍ତି କେବେ କେବେ ତୁମ ପାଇଁ ଉପହାର ନେଇ ଆସୁଥିବେ, ହଁ ନେଇକରି ଆସନ୍ତି, ତୁମର ସେଥିରେ କ'ଣ ଅଛି। ଆଉ ଗୋଟିଏ କଥା ବତେଇ ଦିଅ, କେହି ବ୍ୟକ୍ତି ତୁମ ଘରକୁ ଅତିଥି ହୋଇ ଆସିଲେ, ଆଉ କୌଣସି ଉପହାର ନେଇ ଆସିଲେ, ଭେଟି ନେଇକରି ଆସିଲେ, ଏବଂ ତୁମେ ଯଦି ସେହି ଭେଟିକୁ ସ୍ୱୀକାର ନକଲ, ତେବେ ସେହି ଭେଟିର କ'ଣ ହେଲା। ଆରେ କ'ଣ ହେଲା, ଯେ ନେଇକରି ଆସିଲା ତା ପାଖରେ ରହିଗଲା, ଆଉ କ'ଣ ହେଲା, ଏତେ ସାଧାରଣ କଥା କ'ଣ ପଚାରୁଛ। ବୁଢ଼ା ବାବା ଏହା ହିଁ କହିବାକୁ ଚାହୁଁଛି, ତୁମେ ଆମ ଘରକୁ ଅତିଥି ହୋଇ ଆସିଲ ଓ ଏହି ଗାଳିର ଉପହାର ନେଇ ଆସିଲ, ଭେଟି ନେଇକରି ଆସିଲ, ଆମେ ତ ତାକୁ ସ୍ୱୀକାର କରୁନାହୁଁ, ତୁମର ଭେଟି ତୁମ ପାଖରେ। ଆରେ, ବୁଢ଼ାକୁ କଥା ବୁଝା ପଡ଼ିଗଲା, ଖୁବ୍ ବୁଦ୍ଧିମାନ ବ୍ୟକ୍ତି ଥିଲା, ଏଇ ଯେଉଁ ଆପଣ ମାନ୍ୟତାର ଆସକ୍ତି ଥାଏ ନା, ପତଳା ପରଦା, କର୍ମକାଣ୍ଡର ଆସକ୍ତି ଥାଏ, ତାହା ଠିକ୍ କଥାକୁ ବୁଝିହେବାକୁ ଦିଏ ନାହିଁ, ଟିକିଏ ଦୂର ହେଲା, କଥା ବୁଝା ପଡ଼ିଗଲା, ଇଏ କେମିତିକା ବ୍ୟକ୍ତି, ଆଉ ମୁଁ କେମିତିକା ବ୍ୟକ୍ତି, ସାରା ଜୀବନ କେହି ଗୋଟିଏ ଉପହାର ନେଇ ଆସିଲେ ଆମେ 10 ଦେଉଛୁ, ସେ 10 ଆଣିଲେ ଆମେ 100 ଦେଉଛୁ, ତୁ ବି ଦୁଃଖୀ ମୁଁ ବି ଦୁଃଖୀ, ଏହାଙ୍କ ପାଖକୁ କେହି ଗାଳିର ଉପହାର ନେଇ ଆସିଲେ ଇଏ ତାକୁ ସ୍ୱୀକାର କରୁନାହିଁ, ବଦଳରେ ଦେଉ ବି ନାହିଁ, ଇଏ ବଡ଼ ସୁଖୀ ବ୍ୟକ୍ତି। ଆରେ ଶ୍ରମଣ ଗୌତମ, ଏହା ତ ବତେଇ ଦେ କି ତୁ ଏହି ଉପହାର ନ ନେବା ବିଦ୍ୟା ଶିଖିଲୁ କିପରି। ବସ ବୁଢ଼ା ବାବା, ବସ, ଆଖି ବନ୍ଦ କର, ଶ୍ୱାସକୁ ଦେଖ, ଶ୍ୱାସକୁ ଦେଖ, ଶ୍ୱାସକୁ ଦେଖୁ 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 ଶରୀରକୁ ଦେଖ, ଚିତ୍ତକୁ ଦେଖ, ଏହି ସମ୍ବେଦନାକୁ ଦେଖ, ଏହି ସମ୍ବେଦନାର ଆଧାରରେ ହିଁ କ୍ରୋଧ ଜାଗୁଛି ନା, ଦେଖ, ନ ଜଗାଇଲେ ମୁକ୍ତି ହୋଇଗଲା ନା। ଦେଖୁ 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 ସେହି ବ୍ୟକ୍ତି ଅରନ୍ତ ହୋଇଗଲେ, ଏହି ଭରଦ୍ୱାଜ ବ୍ରାହ୍ମଣ ପୁରା ଜୀବନ ବଦଳିଗଲା, ସାରା ଜୀବନ ଲୋକଙ୍କୁ ଆଣ୍ଟିବାରେ ଲାଗିଲେ। ଏତେ କଲ୍ୟାଣକାରୀ କଥା, ଏତେ କଲ୍ୟାଣକାରୀ କଥା। ଏହି ସମତା ଆସିବା ଦରକାର, ଅନୁଭବରେ ଉତରିବା ଦରକାର, ଯାହାଦ୍ୱାରା ବିକାର ବାହାରିଯିବ। ଯଦି ଏହା ମଧ୍ୟ କେବଳ ଫିଲୋସଫି ହୋଇ ରହିଗଲା, ସିଦ୍ଧାନ୍ତ ହୋଇ ରହିଗଲା, ଗୋଟିଏ ଥିଓରି ହୋଇକରି ରହିଗଲା, କୌଣସି କାମର ନୁହେଁ ନା। ପୁଣି ଲଢ଼ି ଚାଲିବେ କି ଆମର ବୁଦ୍ଧ ଭଗବାନ ଦେଖ କ'ଣ ଶିଖେଇଛନ୍ତି, ଆଉ ତୁମର କ'ଣ ଶିଖେଇଛନ୍ତି, ଆଉ ଦେଖ ଇଏ ଆମର ଏମିତିକା, ତୁମର ଏମିତିକା, ତୁମେ ବେକାର, ଆମେ ଏମିତି। ସମସ୍ତଙ୍କୁ ସମସ୍ତେ ବେକାର ହିଁ ବେକାର। ଯେଉଁମାନେ ଅଭ୍ୟାସ ନ କରୁଛନ୍ତି ସମସ୍ତଙ୍କୁ ସମସ୍ତେ ବେକାର। ତେଣିକି ଏ ଦର୍ଶନକୁ ମାନୁଥାନ୍ତୁ କି ସେ ଦର୍ଶନକୁ ମାନୁଥାନ୍ତୁ, ଏ କର୍ମକାଣ୍ଡ କରୁଥାନ୍ତୁ ବା ସେ କର୍ମକାଣ୍ଡ କରୁଥାନ୍ତୁ, ଏହି ସମ୍ପ୍ରଦାୟର ଘେରରେ ବନ୍ଧଥାନ୍ତୁ କି ସେ ସମ୍ପ୍ରଦାୟର ଘେରରେ ବନ୍ଧଥାନ୍ତୁ, କିଛି ଫରକ ପଡ଼େ ନାହିଁ। ମନୁଷ୍ୟ ମନୁଷ୍ୟ ପାଗଳପଣରେ ନିଜର କ୍ଷତି କରୁଛି। ହୋସ୍ ଆସିଯିବ ତ ଆପଣା କ୍ଷତିର ବାହାରକୁ ଆସିଯିବ। ବାସ୍ ଏହି ହୋସ୍ ଜଗାଇବାର ଅଛି। ଅନ୍ତର୍ମୁଖୀ ଏଇଥିପାଇଁ ହେଉଛନ୍ତି, ଏହି ସମ୍ବେଦନାକୁ ଦେଖୁଛନ୍ତି। ଶରୀରର କ'ଣ ଦର୍ଶନ କରିବ, ସେଥିରେ କ'ଣ ଅଛି, ଏହା ତ ଆମେ ଜାଣିଛନ୍ତି। ଶରୀରଟା ଅନିତ୍ୟ, ସେଠିକୁ 10 ଦିନ ଯାଇ କ'ଣ ନୂଆ ଜାଣିଲେ, ଏହା ତ ଆମେ ଜାଣୁଥାଇଁ। ଆରେ ତୁମେ ଜାଣିନାହଁ, ମାନୁଛ, ଜାଣିଛ କାହିଁ, ସେଠାକୁ ଯାଇ ଜାଣିବା ଶିଖିଲ, ଦେଖ କେତେ ଅନିତ୍ୟ, ଅନୁଭବରୁ ଜାଣିଲ, ଦେଖ କେତେ ଅନିତ୍ୟ। ଏବଂ ଏକଥା ମଧ୍ୟ ଜାଣିଲ କି ଏହି ଅନିତ୍ୟ ପ୍ରତି ଉପରେ ଉପରେ କହୁଛ କି ଇଏ ଅନିତ୍ୟ, ନଶ୍ୱର, ଭଙ୍ଗୁର, ଏହା ପ୍ରତି ରାଗ କର ନାହିଁ, ଦ୍ୱେଷ କର ନାହିଁ। ଭିତର ମନ ତ ରାଗ କରିଚାଲିଛି, ଦ୍ୱେଷ କରିଚାଲିଛି, ସୁଖଦ ଅନୁଭୂତି ହେଲେ ରାଗ କରୁଛି, ଦୁଃଖ ଦେଉଛି ତ ଦ୍ୱେଷ କରୁଛି, ଏହା ଦେଖିଲେ ନା। ଏବଂ ଏହାକୁ ଦେଖିକରି ନିଜର ସ୍ୱଭାବକୁ ବଦଳାଇବାର କାମ କଲେ ନା, ତେଣୁ କାମର କଥା ହେଲା ନା। କେବଳ ସିଦ୍ଧାନ୍ତର କଥା ନୁହେଁ, କୌଣସି ଫିଲୋସଫିର କଥା ନୁହେଁ, କୌଣସି ସମ୍ପ୍ରଦାୟର କଥା ନୁହେଁ, ନିୟମଟେ ପ୍ରକୃତିର। ଯେପର୍ଯ୍ୟନ୍ତ ଆମେ ଶରୀର ସହ ଆସକ୍ତ ଏବଂ ତା ସହ ତାଦାତ୍ମ୍ୟ ଭାବ ଅଛି, ଚିତ୍ତ ସହ ଆସକ୍ତ ଓ ତା ସହ ତାଦାତ୍ମ୍ୟ ଅଛି, ମୁଁ ମୋର ଭାବ ରହିଛି, ସେ ପର୍ଯ୍ୟନ୍ତ ରାଗ ଜାଗ୍ରତ କରି ଚାଲିବା ହିଁ। ପ୍ରତି ସମ୍ବେଦନା ଯଦି ପ୍ରିୟ ହେବ, ତେବେ ଯେହେତୁ ମୋର ଭାବ ରହିଛି, ମୋର ଭାବ ରହିଛି, ମୋତେ ପ୍ରିୟ ଲାଗୁଛି, ମୋତେ ଖୁବ୍ ଭଲ ଲାଗୁଛି, ତେଣୁ ରାଗ ଜାଗ୍ରତ ହେବ ହିଁ। ଅପ୍ରିୟ ସମ୍ବେଦନା ଆସିଲା, ମୋତେ ଖରାପ ଲାଗୁଛି, ମୋର ଦରକାର ନାହିଁ, ଦ୍ୱେଷ ଜାଗ୍ରତ ହେବ ହିଁ। ଏହି ମୁଁ ମୋର କିପରି ତୁଟିବ, ଉପଦେଶରୁ ତୁଟେ ନାହିଁ। ଏହି ସୁଖଦ ଦୁଃଖଦ, ସୁଖଦ ଦୁଃଖଦ ଆସିବାରେ ଲାଗିଥାଏ, କେମିତି ଏହାର ବାହାରକୁ ବାହାରିବା। ଏହି ସମତା ଭିତର ପର୍ଯ୍ୟନ୍ତ ଆସିଯାଉ, ଜୀବନରେ ଉତରିବା ଆରମ୍ଭ ହୋଇଯାଉ, ଜୀବନରେ ଉତରିବା ଆରମ୍ଭ ହୋଇଯାଉ। ଏହାର ଅର୍ଥ ଏପରି ବି ବୁଝିବା ଅନୁଚିତ, କେବେ କେବେ ସାଧକଙ୍କୁ ଏହି ଭ୍ରାନ୍ତି ହୋଇଯାଏ କି ମୁଁ ସେଠାକୁ ଯାଇ ବିପସେନା ଶିଖିକରି ଆସିଲି, ତେଣୁ ଏବେ କେହି ବ୍ୟକ୍ତି ମୋ ସହିତ ଅନୁଚିତ ବ୍ୟବହାର ବି କରୁଛି, ତେବେ କରୁ ଭାଇ, ମୁଁ କିଛି ପ୍ରତିକ୍ରିୟା କରିବି ନାହିଁ। ତେଣୁ ମୁଁ ତ ଯେପରି ପନିପରିବା ପରି, କେହି ଆସୁ ମୋତେ କାଟିଯାଉ, ମୁଁ ତ ବିପସୀ ଅଟେ, ତେବେ କଥା ଠିକ୍ ବୁଝିନାହିଁ। ଗୃହସ୍ଥ ଅଟନ୍ତି, ଦାୟିତ୍ୱର ଜୀବନ ଜିଇଁବାର ଅଛି। ବହୁତ ଥର ଏପରି ଅବସ୍ଥା ଉତ୍ପନ୍ନ ହେବ କି ଯେଉଁ କ୍ଷେତ୍ରରେ ଆମେ କାହାକୁ ବହୁତ ମୃଦୁ କୋମଳ ଭାଷାରେ ବୁଝାଇବା, ଆରେ ଭାଇ ଏହା ଠିକ୍ ନୁହେଁ, ତୁମର ଏହା କହିବା ଠିକ୍ ନୁହେଁ, ତୁମର ଏପରି କରିବା ଠିକ୍ ନୁହେଁ, ତଥାପି ଯଦି ସେ ନ ବୁଝେ, ତେବେ ବହୁତ କଠୋର ଭାଷାର, ବହୁତ କଠୋର ଶାରୀରିକ କର୍ମ କରିବା, ଶରୀର ଓ ବାଣୀ ଦ୍ୱାରା କଠୋରତାର କର୍ମ କରିବା ଦୋଷ ନୁହେଁ, କିନ୍ତୁ କଟୁତା ଆସୁନଥିବ। କଠୋରତା ଓ କଟୁତା ମଧ୍ୟରେ ଆକାଶ ପାତାଳର ପ୍ରଭେଦ। ଗୋଟିଏ ଉଦାହରଣରୁ ବୁଝନ୍ତୁ, ଗୋଟିଏ ପିଲା ସାପ ଆଡ଼କୁ ଦୌଡ଼ୁଛି ତାକୁ ଧରିବାକୁ, କିମ୍ବା ନିଆଁ ଆଡ଼କୁ ଦୌଡ଼ୁଛି, ଏବେ ତାକୁ କ'ଣ ବୁଝେଇବା କି ତାହା ତୋର କାଳ ଅଟେ, ସେଆଡ଼କୁ ଯା ନା, ବୁଝିବ ନାହିଁ, ତେଣୁ ପୁରା ବଳ ଲଗାଇ ତାକୁ ଦୂରେଇ ଦେବା, ତା'ର ମଙ୍ଗଳ ନିମିତ୍ତ ଦୂର କରନ୍ତି। ଯେବେ ତାକୁ ଦୂର କରନ୍ତି ତାକୁ ଖୁବ୍ ଖରାପ ଲାଗେ, ସେ କାନ୍ଦେ, ଆଉ ଆମେ ଦୂର କରନ୍ତି ତ ତା ଉପରେ କ୍ରୋଧ ନାହିଁ, କରୁଣା ଅଛି, ଆରେ ନିଜର କ୍ଷତି କରିନେବ, ତାକୁ ବଳପୂର୍ବକ ତା'ଠାରୁ ଦୂର କରିଦିଅନ୍ତି। ଭିତରେ କରୁଣା ଅଛି, କ୍ରୋଧ ନାହିଁ, ତେବେ ବୁଝନ୍ତୁ ଧର୍ମ ଅଟେ, ବଳପୂର୍ବକ କରିବାକୁ ପଡ଼ିଲା, କରିବାକୁ ପଡ଼ିଲା, କ'ଣ କରାଯିବ। ଏହିପରି କେହି ବଡ଼ ବଳବାନ ବ୍ୟକ୍ତି, ଆକ୍ରାମକ, ଆକ୍ରମଣକାରୀ କୌଣସି ଦୁର୍ବଳ ବ୍ୟକ୍ତିକୁ କଷ୍ଟ ଦେଉଛି, ଆକ୍ରମଣ କରୁଛି, ଅନ୍ୟାୟ କରୁଛି, ଆମେ କହିବା ଆମେ ତ ବିପସେନାକାରୀ, ଆପଣ ଆପଣ କର୍ମ ଭୋଗନ୍ତୁ, ଆମର କ'ଣ ଦରକାର, ତେବେ ଧର୍ମ ବୁଝିନାହାନ୍ତି। ଆମର ବହୁତ ଦରକାର ଯେ ଆକ୍ରମଣକାରୀ ତାଙ୍କୁ ପୁରା ବଳ ଲଗାଇ ଆକ୍ରମଣରୁ ଦୂର କରିବା। ଆଗରୁ ମଧ୍ୟ କରୁଥିଲେ, ବିପସେନା ନକରି ମଧ୍ୟ କେହି ବ୍ୟକ୍ତି କରୁଥିଲେ, କିନ୍ତୁ ବହୁତ ବଡ଼ ଫରକ ପଡ଼ିଯିବ। ଫରକ ଏହା ପଡ଼ିବ କି ପ୍ରଥମେ ତ ଆକ୍ରମଣକାରୀ ବଳବାନ ବ୍ୟକ୍ତିକୁ, ବଦମାସ ବ୍ୟକ୍ତିକୁ ଆମେ ବଳ ଲଗାଇ ଦୂର କରୁଥିଲେ, ତାଙ୍କ ପ୍ରତି ଖୁବ୍ ଦ୍ୱେଷ ହେଉଥିଲା, ଖୁବ୍ ଘୃଣା ହେଉଥିଲା, ଏବଂ ଯାହା ଉପରେ ଆକ୍ରମଣ ହେଉଛି ଦୁର୍ବଳ ଅଟେ ତାଙ୍କ ପ୍ରତି ଖୁବ୍ କରୁଣା ହେଉଥିଲା, ବଡ଼ ମୈତ୍ରୀ ହେଉଥିଲା। ବିପସେନା ପରେ ଏହା ହୋଇଯିବ କି ଯାହା ଉପରେ ଆକ୍ରମଣ ହେଉଛି ତାଙ୍କ ଉପରେ ତ ମୈତ୍ରୀ କରୁଣା ରହିବ ହିଁ, ଯିଏ ଆକ୍ରମଣ କରୁଛି ତାଙ୍କ ପ୍ରତି ମଧ୍ୟ ଖୁବ୍ ମୈତ୍ରୀ ଜାଗିବ, ଖୁବ୍ କରୁଣା ଜାଗିବ। ଆରେ ଅବଧ ଅଟନ୍ତି, ସେ କ'ଣ କରୁଛନ୍ତି, ତାଙ୍କର ହୋସ୍ ନାହିଁ, ଅନ୍ୟର ଅମଙ୍ଗଳ ତ କରୁଛନ୍ତି, ନିଜର ଅମଙ୍ଗଳ ମଧ୍ୟ କରୁଛନ୍ତି। କାରଣ ଏପରି ଦୁଷ୍କର୍ମ ସେ ବିକାର ନ ଜଗାଇ କରିପାରିବେ ନାହିଁ, ଏବଂ ବିକାର ଜଗାଉଛନ୍ତି ତ ନିଜର ଅମଙ୍ଗଳ କରୁଛନ୍ତି। ସେ କୌଣସି ପ୍ରକାର ଭାଷା ବୁଝୁନାହାନ୍ତି, ସ୍ନେହର କଥା ବୁଝୁନାହାନ୍ତି, ତେଣୁ ଆମକୁ କଠୋର ବ୍ୟବହାର କରିବାକୁ ହିଁ ପଡ଼ିଥାଏ। କିନ୍ତୁ କଠୋର ବ୍ୟବହାର କରିବା ସଙ୍ଗେ ସଙ୍ଗେ ତାଙ୍କ ପ୍ରତି ବହୁତ ମୈତ୍ରୀ ଥିବ, ବହୁତ କରୁଣା ଥିବ, ତେବେ ବୁଝନ୍ତୁ କି ବିପସେନାରେ ପୁଷ୍ଟ ହେବାକୁ ଲାଗିଲେ। ଆମର ପୂଜ୍ୟ ଗୁରୁଦେବଙ୍କ ଉଦାହରଣ, କେହି କେହି ଲୋକ ଯିଏ ତାଙ୍କୁ ଭଲ ଭାବେ ଜାଣିନଥିଲେ, ତେବେ ତାଙ୍କର ଉପର ଉପର ବ୍ୟବହାରକୁ ଦେଖି କହୁଥିଲେ, ଇଏ ବଡ଼ ରୁକ୍ଷ ଲୋକ, ଇଏ କିପରି ବିପସେନା ଶିଖାଉଥିବ, ଇଏ ବଡ଼ କ୍ରୋଧୀ ବ୍ୟକ୍ତି, କିପରି ବିପସେନା ଶିଖାଉଥିବ। ଯେଉଁମାନେ ପାଖରେ ଥିଲେ ଆମେ ସବୁ, ସେମାନେ ଜାଣିଥିଲେ ଏହାଙ୍କ କ୍ରୋଧ କିପରି, ଇଏ କିପରି ବ୍ୟକ୍ତି, ବଡ଼ ଅନୁଶାସନ ପ୍ରିୟ ଥିଲେ, ସରକାରଙ୍କ ବଡ଼ ଅଫିସର ଥିଲେ, ତ ନିଜ ଅଫିସରେ କୌଣସି ବ୍ୟକ୍ତି ଅନୁଶାସନ ଭଙ୍ଗ କରିବ ନାହିଁ, ବହୁତ ଅନୁଶାସନ, ଅନୁଶାସନର ସହିତ ସବୁ କାମ ହେବା ଉଚିତ। ଏବଂ ଆଶ୍ରମରେ ବି ତପଭୂମିରେ ବି ବହୁତ କଡ଼ା ଅନୁଶାସନ, ନିୟମ ଗଢ଼ା ହୋଇଗଲା, ଆଉ ସେଠି ଫୁସ୍ଫାସ୍ ଫୁସ୍ଫାସ୍ କଥା ହେବାରେ ଲାଗିଛନ୍ତି, ନିୟମ ଗଢ଼ା ହୋଇଗଲା, ଆଉ ଏଠି ହଲ୍କୁ ଆସୁନାହାନ୍ତି, ସେଠି ଶୋଇ ରହିଛନ୍ତି, ତାଙ୍କ ପାଖରେ ଏସବୁ ଚଳିବ ନାହିଁ, ଆଦୌ ଚଳିବ ନାହିଁ। ବହୁତ କଡ଼ାକଡ଼ି ଭାବେ ଦେଖୁଛନ୍ତି, କୌଣସି ସାଧକ ଶୂନ୍ୟାଗାରରୁ ବାହାରିଲେ ଆଉ ଇଆଡ଼େ ସିଆଡ଼େ ଟହଳୁଛନ୍ତି, ଆରେ କ'ଣ କରିବାକୁ ଆସିଲ, ମହାରାଜ ଅମୁକ କଥା ହେଲା, ଅମୁକ କଥା ହେଲା, ଆଚ୍ଛା ଠିକ୍, ଯାଅ ପୁଣି କାମ କର। ପୁଣି ଟିକେ ପରେ ବାହାରିଲେ, ଆରେ କ'ଣ କରିବାକୁ ଆସିଲ, ମହାରାଜ ଯେମିତି ହେଲା କୌଣସି ବାହାନା କଲେ, ଯାଅ କାମ କର, ବର୍ତ୍ତମାନ ଧ୍ୟାନର ସମୟ। ପୁଣି ଦେଖିଲେ, ତେବେ ଅଳ୍ପ ହସି କହୁଛନ୍ତି, ଗୋଏଙ୍କା ଟିକେ ତାଙ୍କୁ କଠୋରତା ସହିତ କହିବାକୁ ପଡ଼ିବ, ନଚେତ୍ ସେ ବୁଝିବେ ନାହିଁ। ମାତ୍ର ଦୁଇ ଚାରିଟା ପାହାଚ ଅଛି, ଯେପରି ଏଠାରେ ପଛରେ ଶୂନ୍ୟାଗାର ଅଛି, ଏହି ପ୍ରକାର ଶୂନ୍ୟାଗାରର ଲାଇନ୍ ରହିଛି, ଚାଲିଗଲେ ଦୁଇ ଚାରିଟା ପାହାଚ ଓହ୍ଲାଇଛନ୍ତି, ଆଉ ତାଙ୍କର ଦ୍ୱାର ତାଙ୍କ କୁଟୀର ସମ୍ମୁଖରେ, ତାଙ୍କର ଶୂନ୍ୟାଗାର ସମ୍ମୁଖରେ ଦ୍ୱାର ଠକ୍ ଠକ୍ କଲେ, ସେ ଦ୍ୱାର ଖୋଲିଲେ, ଆଉ ଏତେ ଜୋରରେ କହିଲେ, ଆରେ ବାପରେ, ବିପସେନାର ଯୋଗୀ ଅଟନ୍ତି ନା, ମହାନ ଯୋଗୀ ଅଟନ୍ତି, ଜୋରରେ କହୁଛନ୍ତି ତ ଯେପରି ଭୂକମ୍ପ ଆସିଗଲା, ସାରା ଆଶ୍ରମ ଥରି ଉଠୁଛି ତାଙ୍କ ବାଣୀରେ, ଖୁବ୍ ଜୋରରେ କହିଦେଲେ ଓ ଆସିଲେ ଚାରିଟା ପାହାଚ ତ ମାତ୍ର, ହସି ହସିକା ଆସିଲେ, ଗୋଏଙ୍କା ତାଙ୍କୁ କହି କରି ଆସିଲି, ଖୁବ୍ ଜୋରରେ କହି କରି ଆସିଲି। ଆରେ ଏହି ବ୍ୟକ୍ତିଙ୍କର କ୍ରୋଧ କେମିତିକା, କିପରି ରୋଷ, ଏତେ ସ୍ନେହ ଭିତରେ, ଏତେ କରୁଣା, ସେ ଏହି ଲାଙ୍ଗୁଏଜ୍ ବୁଝିବେ, ଅନ୍ୟ ଭାଷା ବୁଝିବେ ନାହିଁ, ତେଣୁ କଠୋରତାର ବ୍ୟବହାର ତାଙ୍କ ସହିତ ତାଙ୍କ ପାଇଁ ହିଁ କଲ୍ୟାଣକାରୀ ହେବ। ତ ଜୀବନରେ ଏପରି ହେଉ, ଏହା ନୁହେଁ କି ଆମେ କଠୋରତା ସହିତ ତା'ର ବ୍ୟବହାର କରିଯିବା ଓ ତା'ପରେ ତା'ର ନ୍ୟାୟୀକରଣ କରିବା, ଜଷ୍ଟିଫିକେସନ୍ କରିବା, ସେ ବୁଝୁନାହିଁ କ'ଣ କରିବି, ଏଥିପାଇଁ ଏପରି ବ୍ୟବହାର କରିବାକୁ ପଡ଼ିଲା, କ'ଣ କରିବି, ଏଥିପାଇଁ ଏପରି କରିବାକୁ ପଡ଼ିଲା, ତେବେ ନିଜକୁ କିପରି ସୁଧାରିବେ। ଯେବେ ଯେବେ କଠୋରତାର ବ୍ୟବହାର କରିବାକୁ ପଡ଼ିବ, ତେବେ ପ୍ରଥମେ ନିଜ ନିଜକୁ ପରୀକ୍ଷା କରି ଦେଖିବେ, ଯାଞ୍ଚ କରି ଦେଖିବେ, ଭିତରେ ମୋର ଅବସ୍ଥା କିପରି, ଚିତ୍ତ ସମତାରେ ଅଛି ତ, ସେହି ବ୍ୟକ୍ତିଙ୍କ ପ୍ରତି ଯାହାଙ୍କ ପ୍ରତି କଠୋର ବ୍ୟବହାର କରିବାକୁ ଅଛି, କାହିଁ କଟୁତା ନାହିଁ ତ, ଏହାଙ୍କ ପ୍ରତି କାହିଁ ଦ୍ୱେଷ ନାହିଁ ତ, କାହିଁ ଦୁର୍ଭାବନା ନାହିଁ ତ, ମୈତ୍ରୀ ଅଛି ତ, କରୁଣା ଅଛି ତ, ଏବେ କରନ୍ତୁ କଠୋର ବ୍ୟବହାର, କୌଣସି ଦୋଷର କଥା ନୁହେଁ, ଭିତରେ ମୈତ୍ରୀ ଥିବାର ଅଛି। କୌଣସି କୁମ୍ଭାରକୁ ଦେଖିଥିବେ, ହାଣ୍ଡି ମାଠିଆ ଗଡ଼େ, ମାଠିଆ ଗଢ଼ୁଛି, ଏବେ କଞ୍ଚା ଅଛି, ଯେବେ ମାଠିଆକୁ ତା ଚକରୁ ତଳକୁ ଆଣେ, ତେବେ ତାକୁ ଆହୁରି ପକ୍କା କରିବା ପାଇଁ ହାତ ତଳେ ଦେଇ ପିଟେ, କିଛି ସମୟ ପିଟି ପିଟି ତା ପକ୍କା ହୁଏ, କାହିଁକି ପିଟେ, ଭାଙ୍ଗିବା ପାଇଁ ପିଟେ ନାହିଁ, ଯୋଡ଼ିବା ପାଇଁ ପିଟେ, ହାତ ତା ତଳେ ଅଛି ନା, ଏହି ସ୍ନେହର ହାତ ତଳେ ଥିବ, ମୈତ୍ରୀର ହାତ ତଳେ ଥିବ ତ ପିଟନ୍ତୁ, କୌଣସି ଦୋଷର କଥା ନାହିଁ, ଆଉ ଏହି ମୈତ୍ରୀର ହାତ ନାହିଁ, କଟୁତା ରହିଛି, କେବଳ ଦ୍ୱେଷ ହିଁ ଦ୍ୱେଷ, ଆରେ ନିଜର କ୍ଷତି କରିନେଲେ ଅନ୍ୟର କ'ଣ ଭଲ କରିବାରେ, ଛୋଟା ବ୍ୟକ୍ତି ଅନ୍ୟ ଛୋଟା ବ୍ୟକ୍ତିକୁ କ'ଣ ଆଶ୍ରା ଦେବ, ଅନ୍ଧ ବ୍ୟକ୍ତି ଅନ୍ୟ ଅନ୍ଧ ବ୍ୟକ୍ତିକୁ କି ରାସ୍ତା ଦେଖାଇବ, ଆପଣ କ୍ଷତି କରିନେଲେ ନା, ଯେଉଁ କ୍ଷଣ ଭିତରେ କଟୁତା ଜାଗ୍ରତ କଲେ, କ୍ରୋଧ ଜାଗ୍ରତ କଲେ, ଆପଣ ହାନି କରିନେଲେ ନା, ସ୍ୱାର୍ଥପର ହୁଅ, ଭଗବାନ କହିଛନ୍ତି ଖୁବ୍ ସ୍ୱାର୍ଥୀ ହୁଅ, ମନୁଷ୍ୟର ଜୀବନ ପାଇଛ ନା, ଖୁବ୍ ସ୍ୱାର୍ଥୀ ହୁଅ, କିନ୍ତୁ ସ୍ୱାର୍ଥକୁ ତ ବୁଝ, ତୁମର ସ୍ୱାର୍ଥ କେଉଁ କଥାରେ ନିହିତ, ତୁମର ଅର୍ଥ କେଉଁଠି ସିଦ୍ଧ ହେଉଛି, ନିଜର ଚିତ୍ତକୁ ନିର୍ମଳ କରିବାରେ ତୁମର ଅର୍ଥ ସିଦ୍ଧ ହେଉଛି, ତାକୁ ଭୁଲ ନାହିଁ, ଚିତ୍ତକୁ ନିର୍ମଳ ରଖ, ତାପରେ ବାହାରେ ଯେଉଁ କାମ କରିବାର ଅଛି ସବୁ କାମ ଭଲ ହେବ, ଚିନ୍ତା କରିବାର କଥା ନାହିଁ। ଭଗବାନ କହିଲେ, ମୁଁ ଏ ସଂସାରରେ ଚାରି ପ୍ରକାର ଲୋକଙ୍କୁ ଦେଖୁଛି, ବାସ୍ତବତଃ ଏହି ସଂସାରରେ ଚାରି ପ୍ରକାର ଲୋକ ଅଛନ୍ତି, ଏକ ପ୍ରକାରର ଶ୍ରେଣୀ ଏପରି, ଏକ ପ୍ରକାରର ଲୋକ ଏପରି, ଯେଉଁମାନେ ଅନ୍ଧାରରୁ ଅନ୍ଧାର ଆଡ଼କୁ ଦୌଡ଼ି ଚାଲୁଛନ୍ତି, ଗୋଟିଏ ଶ୍ରେଣୀ ଏପରି ଯିଏ ଆଲୋକରୁ ଅନ୍ଧାର ଆଡ଼କୁ ଦୌଡ଼ି ଚାଲୁଛନ୍ତି, କିଛି ଲୋକ ଅନ୍ଧାରରୁ ଆଲୋକ ଆଡ଼କୁ ଦୌଡ଼ି ଚାଲୁଛନ୍ତି, କିଛି ଏପରି ଯେଉଁମାନେ ଆଲୋକରୁ ଆଲୋକ ଆଡ଼କୁ ଦୌଡ଼ି ଚାଲିଛନ୍ତି। ସେ କେବେ କୌଣସି କଥା ରହସ୍ୟାବୃତ ଭାବେ କହିନାହାନ୍ତି, ଭ୍ରାମକ ଭାବେ କହିନାହାନ୍ତି, କହିଛନ୍ତି ତ ତାକୁ ତୁରନ୍ତ ବୁଝାଇଛନ୍ତି, ନଚେତ୍ କେଜାଣି ଲୋକ ଭବିଷ୍ୟତରେ କ'ଣ କ'ଣ ଅର୍ଥ କରିବାରେ ଲାଗିବେ, ଆଲୋକ କ'ଣ ଅନ୍ଧାର କ'ଣ ବୁଝାଉଛନ୍ତି। ପ୍ରଥମ ଶ୍ରେଣୀର ଲୋକ ଅନ୍ଧକାର ହିଁ ଅନ୍ଧକାର, ମାନେ ଦୁଃଖ ହିଁ ଦୁଃଖ, ଭିନ୍ନ ଭିନ୍ନ ପ୍ରକାରର ଦୁଃଖ, ଶାରୀରିକ ଦୁଃଖ, ମାନସିକ ଦୁଃଖ, ଆର୍ଥିକ ଦୁଃଖ, ପାରିବାରିକ ଦୁଃଖ, ସାମାଜିକ ଦୁଃଖ, ଭିନ୍ନ ଭିନ୍ନ ପ୍ରକାର ଦୁଃଖରେ ବ୍ୟାକୁଳ ହେଉଛନ୍ତି। ଆରେ ସେମାନେ ବ୍ୟାକୁଳ ଅଛନ୍ତି ତ ଅଛନ୍ତି, ଭିତରେ ପ୍ରଜ୍ଞାର ଚିହ୍ନବର୍ଣ୍ଣ ନାହିଁ, ତେଣୁ କ'ଣ କରୁଛନ୍ତି, ଏହି ଦୁଃଖ ଅବସ୍ଥାରେ କ୍ରୋଧ ଜାଗ୍ରତ କରୁଛନ୍ତି, ଦ୍ୱେଷ ଜାଗ୍ରତ କରୁଛନ୍ତି, ଦୁର୍ଭାବନା ଜାଗ୍ରତ କରୁଛନ୍ତି। ମୋତେ ଏହି ଦୁଃଖ ଏହି ବ୍ୟକ୍ତି ଯୋଗୁଁ ହେଲା, ମୋତେ ଏହି ଦୁଃଖ ଏହି ସ୍ଥିତି ଯୋଗୁଁ ହେଲା, ଏହି ଘଟଣା ଯୋଗୁଁ ହେଲା। ଦ୍ୱେଷ ହିଁ ଦ୍ୱେଷ, ଦ୍ୱେଷ ହିଁ ଦ୍ୱେଷ, ଏହି ଯେଉଁ ଦୁଃଖ ହୋଇଛି ତାହା ତ ପୁରୁଣା କର୍ମ ଯୋଗୁଁ ଆସିଛି, ଏବେ ନୂଆ କର୍ମ ମଧ୍ୟ ଦ୍ୱେଷର, ନୂଆ ବୀଜ ମଧ୍ୟ ଦ୍ୱେଷର, ଆରେ ତାର ଫଳ ମଧ୍ୟ ଦୁଃଖ ନେଇକରି ଆସିବ ନା। ତେବେ ଏବେ ବି ଦୁଃଖ ଏବଂ ଆଗକୁ ମଧ୍ୟ ଦୁଃଖ ହିଁ ଦୁଃଖର ନିର୍ମାଣ କରି ଚାଲିଛନ୍ତି, ଯେଉଁ ବୀଜ ବୁଣୁଛନ୍ତି ସେହି ପ୍ରକାର ତ ଫଳ ଆସିବ। ତେଣୁ ଏପରି ବ୍ୟକ୍ତି ଅନ୍ଧକାରରୁ ଅନ୍ଧକାର ଆଡ଼କୁ ଦୌଡ଼ି ଚାଲିଛନ୍ତି, ଦୁଃଖରୁ ଦୁଃଖ ଆଡ଼କୁ ଦୌଡ଼ି ଚାଲିଛନ୍ତି, ବର୍ତ୍ତମାନ ବି ଦୁଃଖରେ ଭରା ଓ ଭବିଷ୍ୟତ ମଧ୍ୟ ଦୁଃଖରେ ଭରା, ବର୍ତ୍ତମାନ ବି ଅନ୍ଧକାର, ଭବିଷ୍ୟତ ବି ଅନ୍ଧକାର। ଦ୍ୱିତୀୟ ପ୍ରକାରର ବ୍ୟକ୍ତି ଆଲୋକରୁ ଅନ୍ଧାର ଆଡ଼କୁ ଦୌଡ଼ୁଛି। କ'ଣ ଆଲୋକ? ସାଂସାରିକ ଭାଷାରେ ତାଙ୍କ ପାଖରେ ଧନ ଅଛି, ଦୌଲତ ଅଛି, ପ୍ରତିଷ୍ଠା ଅଛି, ମାନ ଅଛି, ମର୍ଯ୍ୟାଦା ଅଛି ଇତ୍ୟାଦି, ଲୋକ ଖୁବ୍ ପ୍ରଶଂସା କରୁଛନ୍ତି, କିନ୍ତୁ ଭିତରେ ପ୍ରଜ୍ଞା ନାହିଁ। ତେବେ ଏହା ତ ପୁରୁଣା କର୍ମ ଯୋଗୁଁ, କୌଣସି ସତ୍କର୍ମ ଯୋଗୁଁ ପ୍ରାପ୍ତ ହୋଇଛି, କିନ୍ତୁ ଭିତରେ କ'ଣ କରୁଛନ୍ତି, ସେ ସବୁ ଧନ ଦୌଲତ ବୈଭବ କାରଣରୁ ଅହଂକାର ଯୋଗାଉଛନ୍ତି। ଏତେ ଅହଂକାରୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ଘୃଣା, ଦେଖ ମୁଁ କେତେ ଚତୁର, ଏଥିପାଇଁ ଏତେ ଧନ ରୋଜଗାର କରିଛି, ଏହାକୁ ଦେଖ କେତେ ନିକୃଷ୍ଟ ହେୟ, ଏଥିପାଇଁ ଏପର୍ଯ୍ୟନ୍ତ ଦରିଦ୍ର, ମୁଁ ଏମିତି, ଇଏ ଏମିତି, ମୁଁ ଏମିତି, ଇଏ ଏମିତି, ଅସ୍ଥିରତା ହିଁ ଅସ୍ଥିରତା। ଯେଉଁ ବୀଜ ବୁଣୁଛନ୍ତି ତାହା ଅହଂକାରର ବୀଜ, ଘୃଣାର ବୀଜ ବୁଣୁଛନ୍ତି, ଦ୍ୱେଷର ବୀଜ ବୁଣୁଛନ୍ତି। ଆଜି ତ ଚାରିଆଡ଼େ ଖୁବ୍ ଆଲୋକିତ, ମାନେ ଚାରିଆଡ଼େ ସୁଖ ସମ୍ପଦ ରହିଛି, ଆଜି ଯେଉଁ ବୀଜ ବୁଣୁଛନ୍ତି ଏହାର ଫଳ କ'ଣ ଆସିବ? ଏ ଯେଉଁ ବୀଜ ବୁଣୁଛନ୍ତି ଅନ୍ଧକାର ହିଁ ଆଣିବ, ଦୁଃଖ ହିଁ ଆଣିବ। ଏ ଯେଉଁ ବର୍ତ୍ତମାନ ସୁଖଦ ସ୍ଥିତି ଆସିଛି, ଏହାର ଆପଣା ସୀମା ରହିଛି, ସମାପ୍ତ ହୋଇଯିବ, ତାପରେ ଏହି ଫଳ ଆସିବ। ତେଣୁ ଆଲୋକରୁ ଅନ୍ଧାର ଆଡ଼କୁ ଦୌଡ଼ି ଚାଲିଛନ୍ତି, ସୁଖଦ ସ୍ଥିତିରୁ ଦୁଃଖଦ ସ୍ଥିତି ଆଡ଼କୁ ଦୌଡ଼ି ଚାଲିଛନ୍ତି। ତୃତୀୟ ପ୍ରକାରର ବ୍ୟକ୍ତି ଠିକ୍ ଏହିପରି ଯେପରି ପ୍ରଥମ ପ୍ରକାରର ବ୍ୟକ୍ତି, ଜୀବନରେ ଅନ୍ଧକାର ହିଁ ଅନ୍ଧକାର, କିନ୍ତୁ ଭିତରେ ପ୍ରଜ୍ଞା ଅଛି, ଖୁବ୍ ବୁଝୁଛନ୍ତି ଏ ଅନ୍ଧକାର ଯାହା ସବୁ ଆସିଛି ଏହି ବ୍ୟକ୍ତି କାରଣରୁ ନୁହେଁ, ଏହି ସ୍ଥିତି ଯୋଗୁଁ ନୁହେଁ, ଏହି ଘଟଣା ଯୋଗୁଁ ନୁହେଁ, ଏସବୁ ତ ମାଧ୍ୟମ ହୋଇଯାଇଛନ୍ତି, ଆସିବାର ଥିଲା, ମୋର ଆପଣା ଦୁଷ୍କର୍ମର କାରଣରୁ ଏପରି ଫଳ ଆସିବାର ଥିଲା, ନୂଆ ଦୁଷ୍କର୍ମ କରିବି ନାହିଁ, ଦୁଃଖର ନୂଆ ବୀଜ ବୁଣିବି ନାହିଁ, ନୂଆ ଦ୍ୱେଷ ଉପୁଜାଇବି ନାହିଁ, ମୈତ୍ରୀ ହିଁ ଉପୁଜିବ। ଏହି ବିଚାରା ଏହି ଲୋକ ମାଧ୍ୟମ ହୋଇଗଲାରେ, ମୋ ଦୁଃଖର ମାଧ୍ୟମ ହୋଇଗଲାରେ, ଏହାକୁ ଆପଣ କର୍ମର ଫଳ ଭୋଗିବାକୁ ନ ପଡ଼ୁରେ, ଏହାର କିପରି ମଙ୍ଗଳ ହେଉ, ଏହାର କିପରି କଲ୍ୟାଣ ହେଉ, ବୀଜ ବୁଣୁଛନ୍ତି ମଙ୍ଗଳ ମୈତ୍ରୀର ବୁଣୁଛନ୍ତି, ଆଗକୁ ସୁଖ ହିଁ ଆଣିବ। ତେବେ ବର୍ତ୍ତମାନ ଅନ୍ଧକାର ଅଛି, ଆଗ ପାଇଁ ଆଲୋକ ହିଁ ଆଲୋକ, ଆଲୋକ ହିଁ ଆଲୋକ, ଏବେ ଦୁଃଖ ଅଛି, ଆଗ ପାଇଁ ସୁଖ ହିଁ ସୁଖ, ଏହି ତୃତୀୟ ପ୍ରକାରର ବ୍ୟକ୍ତି ଅନ୍ଧାରରୁ ଆଲୋକ ଆଡ଼କୁ ଗମନକାରୀ। ଚତୁର୍ଥ ପ୍ରକାରର ବ୍ୟକ୍ତି ଆଲୋକ ହିଁ ଆଲୋକ, ସୁଖ ଅଛି, ସୁବିଧା ଅଛି, ଧନ ଅଛି, ଦୌଲତ ଅଛି, ପ୍ରତିଷ୍ଠା ଅଛି, କିନ୍ତୁ ସାଙ୍ଗେ ସାଙ୍ଗେ ପ୍ରଜ୍ଞା ରହିଛି, ଖୁବ୍ ବୁଝୁଛନ୍ତି କି ମୋର କୌଣସି ସତ୍କର୍ମର କାରଣରୁ ଏସବୁ ପ୍ରାପ୍ତ ହୋଇଛି, କିପରି ବି ସତ୍କର୍ମ ହେଉନା କାହିଁକି ଏହା ଅନନ୍ତ କାଳ ପର୍ଯ୍ୟନ୍ତ ରହିବାର ନାହିଁ, ଏହାର ଆପଣା ସୀମା ରହିଛି, ଏହା ସମାପ୍ତ ହୋଇଯିବ, ଯେବେ ଅଛି ଯେତେ ଦିନ ପର୍ଯ୍ୟନ୍ତ ଅଛି ତା'ର ଲାଭ ନେବାର ଅଛି। ଗୃହସ୍ଥ ଅଟେ, ନିଜର ଭରଣ ପୋଷଣ କରିବା, ପରିବାରର ଭରଣ ପୋଷଣ କରିବା, ନିଜ ଉପରେ ଆଶ୍ରିତ ଯେତେ ଲୋକ ଅଛନ୍ତି ସମସ୍ତଙ୍କର ଭରଣ ପୋଷଣ କରିବା, ଆଉ ବାକି ପୁଣି ଲୋକକଲ୍ୟାଣରେ ଲାଗୁ, ଲୋକକଲ୍ୟାଣରେ ଲାଗୁ, ଅଧିକରୁ ଅଧିକ ଲୋକଙ୍କୁ କିପରି ଶୁଦ୍ଧ ଧର୍ମ ମିଳିଯାଉ, ଅଧିକରୁ ଅଧିକ ଲୋକ କିପରି ନିଜ ଭିତରେ ପ୍ରଜ୍ଞା ଜାଗ୍ରତ କରି ନିଅନ୍ତୁ, ଅଧିକରୁ ଅଧିକ ଲୋକ କିପରି ଦୁଃଖରୁ ମୁକ୍ତ ହୋଇଯାଆନ୍ତୁ, ଏହି ଭାବ ଜଗାଉଛନ୍ତି। ତେଣୁ ଏବେ ବି ଆଲୋକ, ଆଗ ପାଇଁ ଆଲୋକର ବୀଜ ବୁଣୁଛନ୍ତି ନା, ଏପରି ବ୍ୟକ୍ତି ଆଲୋକରୁ ଆଲୋକ ଆଡ଼କୁ ଯାଉଛନ୍ତି, ସୁଖରୁ ସୁଖ ଆଡ଼କୁ ଯାଉଛନ୍ତି। ଆମେ ପ୍ରଥମ ଓ ଦ୍ୱିତୀୟ ପ୍ରକାରର ବ୍ୟକ୍ତି କଦାପି ହେବା ନାହିଁ, ତୃତୀୟ ଅଥବା ଚତୁର୍ଥ ପ୍ରକାରର ହେବା। ତୃତୀୟ ପ୍ରକାରର ହେବା ବା ଚତୁର୍ଥ ପ୍ରକାରର ହେବା ଏହା ଆପଣ ବସର କଥା ନୁହେଁ, କାରଣ ଜୀବନରେ ବହୁବାର ଅନ୍ଧକାର ଆସିଯିବ, ଦୁଃଖ ଆସିଯିବ, ବହୁତ ଥର ସୁଖ ଆସିଯିବ, ପୁରୁଣା ଜୀବନରେ ପୁରୁଣା ଜନ୍ମରେ ବହୁ ପ୍ରକାର କାମ କରିଛନ୍ତି, ଭଲ ବି କରିଛନ୍ତି, ଖରାପ ବି କରିଛନ୍ତି, ତା'ର ପ୍ରଭାବ ସୁଖ ବା ଦୁଃଖର ଉପରେ ଆସିବାର ଅଛି। ତେଣିକି ସୁଖ ଆସୁ କି ଦୁଃଖ ଆସୁ, ତେଣିକି ଆଲୋକ ଆସୁ କି ଅନ୍ଧକାର ଆସୁ, ଭିତରେ ତ ସର୍ବଦା ଆଲୋକ ହିଁ ରଖିବା। ଏପରି ନୂଆ ସଂସ୍କାର କଦାପି ନିର୍ମାଣ କରିବା ନାହିଁ ଯାହା ଆମ ପାଇଁ ଭବିଷ୍ୟତରେ ଦୁଃଖ ଉତ୍ପନ୍ନ କରିବ, ଅନ୍ଧକାର ଉତ୍ପନ୍ନ କରିବ। ବାସ୍, ବିପସନାରୁ ଏହା ଶିଖିବା, ଅତ୍ତାହି ଅତ୍ତନ ନାଥୋ, ଅତ୍ତାହି ଅତ୍ତନ ଗତି। ପ୍ରତ୍ୟେକ ବ୍ୟକ୍ତି ଖୋଦ ଆପଣା ମାଲିକ, ଆପଣା ଗତି ସ୍ୱୟଂ ନିର୍ମାଣ କରିଥାଏ। ଏହି ମାଲିକାନା ହାସଲ ହୋଇଯାଉ, ଭିତର ପର୍ଯ୍ୟନ୍ତ ଆପଣ ମାଲିକ ହୋଇଯାଉ। ଏହି କ୍ଷଣର ମାଲିକ ମୁଁ, ଆଗରୁ ଯାହା କରିଛି କରିସାରିଛି, ତାହା ତ ଏବେ ବିତିଯାଇଛି। ଏହି କ୍ଷଣର ମୁଁ ମାଲିକ, ତେବେ ଭବିଷ୍ୟତର ମାଲିକ ମୁଁ ହୋଇଗଲି। ଭବିଷ୍ୟତ କ'ଣ? ବର୍ତ୍ତମାନରେ ହିଁ ସନ୍ତାନ। ବର୍ତ୍ତମାନ କ'ଣ? ଅତୀତରେ ହିଁ ସନ୍ତାନ। ଅତୀତରେ ଯାହା କିଛି କରିଛି ତା କରିସାରିଛି, ଏବେ ମୁଁ ମାଲିକ ହୋଇଗଲି। ଆଗର ଧାରାକୁ ବିଗିଡ଼ିବାକୁ ଦେବି ନାହିଁ। ଅତ୍ତାହି ଅତ୍ତନ ଗତି, ଆପଣା ଦୁର୍ଗତି ଆପଣା ମନ୍ଦବୁଦ୍ଧିରୁ କରିଥାନ୍ତି, ଆପଣା ଅଜ୍ଞାନରୁ କରିଥାନ୍ତି। ସେହି ଦୁର୍ଗତିରୁ ରକ୍ଷା ପାଇଯିବେ, ସଦ୍ଗତି କରିବେ, ନିଜର ମାଲିକ ହୋଇଗଲେ। କେବଳ ସଦ୍ଗତି ନୁହେଁ, ସବୁ ଗତିର ଊର୍ଦ୍ଧ୍ୱରେ ମୁକ୍ତ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଯିବେ, ନିଜର ମାଲିକ ହୋଇଗଲେ। ଏହିପରି ଅତ୍ତାହି ଅତ୍ତନନାଥ, ଏହିପରି ହୁଅନ୍ତୁ। କେବଳ ପ୍ରବଚନରୁ ହୋଇପାରିବେ ନାହିଁ, କେବଳ ବାଣୀ ବିଳାସରୁ ବୁଦ୍ଧି ବିଳାସରୁ ହୋଇପାରିବେ ନାହିଁ। ସେଇଥିପାଇଁ ସବୁ କାମ କରିବାର ଅଛି। ଅନ୍ତର୍ମୁଖୀ ହୋଇକରି ଆମେ ଆମର ମାଲିକ ହୋଇଗଲେ, ଏହି କ୍ଷଣର ମୁଁ ମାଲିକ, ଅନ୍ଧକାରର ବୀଜ ବୁଣିବି ନାହିଁ, ବୁଣି ପାରିବି ନାହିଁ। ଏପରି ସଜାଗ, କ୍ଷଣ ପ୍ରତିକ୍ଷଣ ଏପରି ସଜାଗ, ଆରେ ଖୁବ୍ ମଙ୍ଗଳ ହୋଇଯିବ, ଖୁବ୍ କଲ୍ୟାଣ ହୋଇଯିବ। ହିନ୍ଦୁ ନିଜକୁ ହିନ୍ଦୁ କହିବୁଲୁ, ଜୈନ ଜୈନ କହିବୁଲୁ, ବୌଦ୍ଧ ବୌଦ୍ଧ କହିବୁଲୁ, ଖ୍ରୀଷ୍ଟିଆନ ଖ୍ରୀଷ୍ଟିଆନ, କ'ଣ ଫରକ ପଡ଼ିଗଲା? ନିଜର ମାଲିକ ତ ହୁଅନ୍ତୁ, ଏହି କ୍ଷଣର ମାଲିକ ହୁଅନ୍ତୁ। ଭବିଷ୍ୟତ ସୁଧୁରିଯିବ, କଲ୍ୟାଣ ହୋଇଯିବ, ମଙ୍ଗଳ ହୋଇଯିବ। ଧର୍ମର ରାସ୍ତାରେ ଆସିଛନ୍ତି, ସମ୍ପ୍ରଦାୟର ରାସ୍ତାରେ ଆସିନାହାନ୍ତି, ଦାର୍ଶନିକ ଜଞ୍ଜାଳରେ ବାନ୍ଧି ହେବାକୁ ଆସିନାହାନ୍ତି। ଶୁଦ୍ଧ ଧର୍ମକୁ ବୁଝନ୍ତୁ, ପ୍ରକୃତିର ନିୟମକୁ ବୁଝନ୍ତୁ। ଏପରି ଏପରି ହେବ ତ ଏହି ପରିଣାମ ଆସିବ ହିଁ, ଏପରି ଏପରି ନ ହେବ ତ ଏହି ପରିଣାମ ଆସିବ ନାହିଁ। ଏହି କଥା ବୁଝି ହୋଇଯାଉ, ବଡ଼ ମଙ୍ଗଳ, ବଡ଼ କଲ୍ୟାଣ। କାମ କରି ଚାଲନ୍ତୁ, କାଲି କାଲି ଦିନକୁ ଖୁବ୍ ଗମ୍ଭୀରତାର ସହିତ କାମ କରିବାର ଅଛି। କାମ କରନ୍ତୁ, ଯେତେ ଯେତେ ମନକୁ ସୁଧାରି ପାରିବେ ସୁଧାରନ୍ତୁ, ଆପଣା ଗତିକୁ ସୁଗତି କରନ୍ତୁ, ଭଲ ଗତି କରନ୍ତୁ। ଧର୍ମରେ ଖୁବ୍ ମଙ୍ଗଳ, ସାରା ଜୀବନ ଧର୍ମର ଜୀବନ ଜିଇଁବାର ଅଛି। ଯେତେ ଶିଖିକରି ଚାଲିଯିବେ ଜୀବନରେ ବହୁତ କାମରେ ଆସିବ। ଖୁବ୍ ମଙ୍ଗଳ ହେଉ, ଖୁବ୍ କଲ୍ୟାଣ ହେଉ, ଖୁବ୍ ସ୍ୱସ୍ତି ମୁକ୍ତି ହେଉ, ସବୁ ତାପସଙ୍କର ଖୁବ୍ ସ୍ୱସ୍ତି ମୁକ୍ତି ହେଉ।
ଭବତ ସର୍ବ ମଙ୍ଗଳଂ, ଭବତ ସର୍ବ ମଙ୍ଗଳଂ, ଭବତ।
ଚାହୁଁଛନ୍ତି ତ 5 ମିନିଟ୍ ବିଶ୍ରାମ କରିନିଅନ୍ତୁ, ପୁଣି ଅଳ୍ପ ସମୟ ଅଭ୍ୟାସ କରିବା, 5 ମିନିଟ୍ ବିଶ୍ରାମ କରିନିଅନ୍ତୁ।